This sermon, The Seed of Discrepancy, was delivered on Monday evening, January 18, 1965, in Phoenix, Arizona, USA. ଏହି ସୁସମାଚାର ନିବାର ବିଜୟ ଆମମାନଙ୍କର ପ୍ରିୟ ଭାଇ ୱିଲିୟମ୍ ମ୍ୟାରିଅନ୍ ବ୍ରାନହାମ୍ଙ୍କ ଦ୍ୱାରା ସୋମବାର ସନ୍ଧ୍ୟା 18 ଜାନୁଆରୀ 1965 ଫୋଏନିକ୍ସ ଆରିଜୋନା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାର କରାଯାଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାରକୁ ଶୁଣନ୍ତୁ, ପୁଣି ଆଶୀର୍ବାଦ ଲାଭ କରନ୍ତୁ। ଅଧ୍ୟରାତ୍ରିକାଳ ଶାସ୍ତ୍ରପାଠ ନିମନ୍ତେ ମୁଁ ଏକ ସଂକ୍ଷିପ୍ତ ଅଂଶକୁ କିମ୍ବା ପାଠ କରିବା ପାଇଁ ଏକ ଛୋଟ ଅଂଶ ମନୋନୀତ କରିଅଛି। ଈଶ୍ୱରଙ୍କ ଇଚ୍ଛାନୁସାରେ ଏହା ଉପରେ ଆମମାନଙ୍କୁ ଏକ ଛୋଟ ବିଷୟ ଦେବେ। ତାହା ମାଥିଉ 13 24 ପଦରୁ ନେଇ 30 ପଦ ଉପରେ ଆଧାରିତ ଅଟେ। ଆଉ ତତ୍ପରେ ଏପରି ମଧ୍ୟ ମୁଁ 13 ପାଠ କରିବାକୁ ଚାହେଁ, ଆଉ 13:24 ପଦରୁ ଆରମ୍ଭ କରି ପାଠ କରିବାକୁ ଚାହେଁ, ଯାହାକି ମାଥିଉ ସୁସମାଚାରରୁ ଅଟେ।
Now, St. Matthew's, the 13th chapter, and beginning with the 24th verse of the 13th chapter of St. Matthew.
ତେଣୁ କରି ମାଥିଉ ଲିଖିତ ସୁସମାଚାର 13:24 ପଦରୁ ଆରମ୍ଭ କରି ମୁଁ ଏହାକୁ ପାଠ କରିବାକୁ ଚାହେଁ।
Listen close to the reading of the word. My words will fail, but his will not.
ବଚନ ପାଠ କରାଯାଉଥିବା ସମୟରେ ତାହାର ଅଂଶକୁ ଧ୍ୟାନ ସହିତ ଶ୍ରବଣ କରନ୍ତୁ। ମୋର କଥା ମିଥ୍ୟା ହୋଇପାରେ, ମାତ୍ର ତାହାଙ୍କର ବଚନ ଆଦୌ ଅସଫଳ ନହିବ।
Another parable put he forth unto them, saying, the kingdom of heaven is like unto a man which sowed good seed in his field.
ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗ ରାଜ୍ୟ ଆପଣା କ୍ଷେତ୍ରରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ।
But while he slept, his enemy came and sowed tares among the wheat and went his way.
ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଉଙ୍ଗା ବୁଣି ଦେଇ ଚାଲିଗଲା।
But when the blades were sprung up and brought forth fruit, then appeared the tares also.
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଉଙ୍ଗା ମଧ୍ୟ ଦେଖାଗଲା।
So the servant of the householder came and said unto him, sir, didst thou not sow good seed in thy field? From whence then has the tares?
ସେଥିରେ ଗୃହକର୍ତ୍ତା ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାନ୍ତେ, ଆପଣଙ୍କର ନିଜ କ୍ଷେତରେ ଭଲ ବିହନ ବୁଣି ନଥିଲେ, ତେବେ ବାଳୁଙ୍ଗା ଗୁଡାକ କେଉଁଠାରୁ ଆସିଲା?
And he said unto them, an enemy has done this. And the servant said unto him, wilt thou then that we go gather them up?
ସେ ସେମାନେ କହିଲେ, ଜଣେ ଶତ୍ରୁ ଏହା କରିଅଛି। ପୁଣି ଦାସମାନେ ତାହାଙ୍କୁ କହିଲେ, ତେବେ ଆମମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଣ ଆପଣଙ୍କ ଇଚ୍ଛା?
But he said, nay, lest while ye gather up the tares, you should root up also the wheat with them.
କିନ୍ତୁ ସେ କହିଲେ, ନା, କାଳେ ତୁମମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ।
Let them both grow together until the harvest. And in the time of the harvest, I will send forth the reapers. Gather ye together first the tares, and bind them in bundles to burn them, but gather the wheat into the garner.
ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଦିଅ। ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳୀମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଞ୍ଚୟ କରି ରଖ।
Did you notice, gather the tares first and bundle them.
ଆପଣମାନେ ଧ୍ୟାନ ଦେଇଥିଲେ କି, ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ ବୋଲି?
Now, reading this, there was something strange come to me.
ପୁଣି ଏହି ଅଂଶକୁ ଅଧ୍ୟୟନ କରୁଥିବା ସମୟରେ ଏକ ବିଚିତ୍ର ଧରଣ ଭାବନା ମୋ ମଧ୍ୟରେ ଉଦୟ ହୋଇଥିଲା।
While I was setting up on top of the Catalina Mountains the other night in prayer.
ସେଦିନ ରାତ୍ରି କାଳରେ ପ୍ରାର୍ଥନା କରୁଥିବା ଅବସରରେ ମୁଁ ଯେତେବେଳେ କ୍ୟାଟାଲିନା ପାହାଡ଼ର ଶିଖର ସ୍ଥାନରେ ଯାଇ ବସିଥିଲି,
then I thought, where could I gather a word that I could use for this that I wanted to speak on tonight.
ଆଉ ସେତେବେଳେ ମୁଁ ବିଚାର କରିଥିଲି, ଆଜି ରାତିରେ ଯେଉଁ ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରିବାକୁ ଯାଉଅଛି, ସେହି ଶବ୍ଦ ଗୁଡାକ ମୁଁ କେଉଁ ଅଂଶରୁ ଉଦ୍ଧୃତ କରିପାରିବି। ତତ୍ପରେ ମୁଁ ତଳକୁ ଓହ୍ଲାଇ ଆସିଥିଲି, ପ୍ରାର୍ଥନା କରିଥିଲି, ପୁଣି ନିବାର ପରି ଏକ ଶବ୍ଦକୁ ଲାଭ କରିଥିଲି।
So I got the dictionary and looked what the word discrepancy means.
때로 무 शब्दकोशକୁ ଉଠାଇ ଆଣିଥିଲି ପୁଣି ନିବାର ଏହି ଶବ୍ଦଟି ଯେ କିପରି ଅର୍ଥକୁ ପ୍ରକାଶ କରେ ତାହାକୁ ଧ୍ୟାନର ସହିତ ଦେଖିଥିଲି
And it means it's a sowing discord or being contrary as Webster says.
ପୁଣି ଏହା ଏପରି ଅର୍ଥକୁ ଅମୟକୁ ବପନ କରିବା ବିଷୟକୁ ପ୍ରକାଶ କରେ କିମ୍ବା ବିରୋଧ ଭାବର ଆଚରଣକୁ ମଧ୍ୟ ପ୍ରକାଶ କରେ ଯେପରିକି ୱେଷ୍ଟର କହନ୍ତି ଯାହା ପୂର୍ବରୁ ପୂର୍ବ ପରିଚୟକୁ ଆସି ସାରିଅଛି ତାହାର ବିରୋଧ ଭାବର
ବିଷୟ
କିମ୍ବା ଯାହା ଯାହା ପୂର୍ବରୁ ଆସି ସାରିଅଛି ତାହାର ବିରୋଧରେ କଥା କହିବା ତେଣୁ ମୁଁ ଚିନ୍ତା କରିଥିଲି ଆଜିର ରାତ୍ରିର ବିଷୟବସ୍ତୁକୁ ମୁଁ ନିବାର ବୀଜ ଏପରି କହି ପରିଚିତ କରିବି ପୁଣି ତାଙ୍କର ବଚନ ଆଡ଼କୁ ଏହି ପ୍ରସଙ୍ଗ ଧରି ଆମେ ଯେତେବେଳେ ଅଗ୍ରସର କରିଥାଉ ଈଶ୍ୱର ଯେ ଆପଣ ବଚନକୁ ଆଶୀର୍ବାଦ କରିବେ ଏପରି ଭରସା କରିଥାଏ ପୁଣି 36 ପଦରୁ 43 ପଦ ମଧ୍ୟରେ ସେ ଯେ ଏହାକୁ ନିଜେ ବ୍ୟାଖ୍ୟା କରି କହିଥିଲେ ତାହା ସୁଦ୍ଧା ଆମମାନଙ୍କୁ ଜଣା ଏହି ବୀଜଟି ଯେ କିପରି ଭାବରେ ପରିପକ୍ ଅବସ୍ଥାକୁ ଧାରଣ କରିଥିଲା ସେ ବିଷୟରେ ପୁଣି ଏହି ପ୍ରସଙ୍ଗ ଉପରେ ଆମେମାନେ ଯେତେବେଳେ ବିଚାର କରିବାକୁ ମନଯୋଗ କରିଅଛୁ ଆସନ୍ତୁ ଆମମାନେ 36 ପଦରୁ 43 ପଦ ଅଂଶକୁ ପାଠ କରିବା
And when Jesus had sent the multitude away, he went into the house, and his disciples came unto him, saying, Declare unto us the parable of the tares of the field.
ପରେ ସେ ଲୋକ ସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟ ଆସି କହିଲେ କ୍ଷେତର ବାଳଙ୍ଗରା ଦୃଷ୍ଟାନ୍ତ ଆମମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ
And he answered and said unto them, He that soweth the good seed is the Son of Man.
ଆଉ ସେ ଉତ୍ତର ଦେଲେ ଉତ୍ତମ ବୀଜ ଯେ ବପନ କରନ୍ତି ସେ ମନୁଷ୍ୟ ପୁତ୍ର
And the field is the world. The good seed are the children of the kingdom. But the tares are the children of the wicked one.
କ୍ଷେତ ଜଗତ ଭଲ ବିହନ ରାଜ୍ୟର ସନ୍ତାନ ମାନେ ବାଳୁଙ୍ଗା ପାପାତ୍ମାର ସନ୍ତାନ ମାନେ
The enemy that soweth them is the devil. The harvest is the end of the world, and the reapers are the angels. As therefore the tares are gathered and burned in the fire, so shall it be in the end of this world.
ଯେଉଁ ଶତ୍ରୁ ତାହା ବୁଣିଲା ସେ ଶୟତାନ ଶସ୍ୟ କାଟିବା ସମୟ ଯୁଗାନ୍ତ ପୁଣି କଟାଳି ସବୁ ଦୂତ ମାନେ ଅତଏବ ବାଳଙ୍ଗ ଯେପରି ଏକାଠି କରାଯାଏ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେହିପରି ଘଟିବ
The Son of Man shall send forth his angels, and they shall gather out of his kingdom all things that offend, and them which do iniquity.
ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଆଉ ସେମାନେ ତାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ
And shall cast them into a fire, a furnace of fire, and there shall be weeping, and there be wailing and gnashing of teeth.
ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ
Then shall the righteous shine forth as the sun in the kingdom of their father. Who has an ear, let him hear.
ସେତେବେଳେ ଧାର୍ମିକ ମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ ଯାହାର କାନ ଅଛି ସେ ଶୁଣୁ
That's Jesus giving the interpretation of the parable himself.
ତାହା ସେହି ଦୃଷ୍ଟାନ୍ତର ବ୍ୟାଖ୍ୟା ଯାହାକୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ପ୍ରଦାନ କରୁଅଛନ୍ତି ତେଣୁ ବ୍ୟାଖ୍ୟାର ଅର୍ଥ ଯେ କ'ଣ ତାହାକୁ ଆମମାନେ ଜାଣୁ ତେଣୁ ଏହି ଦୃଷ୍ଟାନ୍ତ ମଧ୍ୟକୁ ଆମମାନେ ଯେତେବେଳେ ଉପନୀତ ହୋଇଥାଉ ପୁଣି ବୀଜ ବୁଣିବାର ଆଉ କାଟିବାର ଦୃଷ୍ଟାନ୍ତକୁ ମଧ୍ୟ ପଦାର୍ପଣ କରିଥାଉ
He interprets it.
ତେଣୁ ସେ ଏହାକୁ ବ୍ୟାଖ୍ୟା କରନ୍ତି
And then I believe that Jesus was speaking this parable in his day.
ପୁଣି ଆପଣାର ଯୁଗରେ ପ୍ରଭୁ ଯୀଶୁ ଯେ ଏହି ଦୃଷ୍ଟାନ୍ତକୁ କହୁଅଛନ୍ତି ତାହାକୁ ମୁଁ ବିଶ୍ୱାସ କରେ
But was meaning it to be at the end of the world or the end of the age, which is this day.
더탑이 저것들의 세세 사마인 님한테 किम्बा जुगर शेषावस्था निमन्ते यहाँ अर्थ प्रकाश करु अछि जहाँ कि यही वर्तमान समय रे जुग अटे
And I believe this little text tonight is a very appropriate for the hour that we're living in.
पुनि जेउ जुग मध्ये आम माने वर्तमान बास करु अछु ताहा जे एक सुयोग्य समय आज रात्रि का यही विषय वस्तु ऊपर निर्भर रखि मु ताहा विश्वास करि थाए
Because Jesus distinctly said here that
जेहेतु जीशु अति स्पष्ट रूपे एठारे एपरि कहिथिले जे
the gathering would be at the end of this world
एकाठि करी बिडा बांधिबार समय जुगांतर काल अटे
that's when the end would be the gathering of the wheat
अर्थात जुगांतर समयति ताहि हेबो गहम गुडा को एकाठि करी बांधिबार समय हेबो
and also the gathering of the tares and burning them
पुनि बारंगा गुडा को एकाठि करी नियारे पोडी पकाय समय ताहा हेबो
and to take in the wheat into the kingdom
puni gahamaku rajyar amar madhyare sanchay rakhibara samaya hebo
and I believe it was this way
au taha je ei poriyako bisoy epari mu bishwas kare
and another scripture leads me to believe this way I have written down here is Matthew 24:24
puni dharma shastra anno ek angsha mate ei pori hore bishwas kareku prerito kare mu Matthew 24:24 pada ko ei jagare lekhi rakhi achi
where it said that talk about this the seat of discrepancy
singhasana bisoyre puni nibara bijara bisoyre katha varta karuta alare sei sthana ek ei katha kathita hoithila
Jesus said that the two would be so close together that it would deceive the very elected if it were possible
Jesus epari kahithile ubhayati paraspara epari samanta ko rakha kari rahithebe je jodi sambhav hue तेबे मनित माने मध्य भ्रांत हेबे
ऑलमोस्ट एक्जेक्टली द सेम
प्राय ठीक सेई परिधारण एक विषय
अनदर प्लेस इन द स्क्रिप्चर वेयर इट्स रिटन
धर्मशास्त्र अन्य एक अंश मध्य रहिछि जे स्थान पर लेखा जाय अछि
दैट द रेन फॉल्स ऑन द जस्ट एंड द अनजस्ट
जे वर्षा जल धार्मिक ओ अधार्मिक उभयंक उपरे वर्षि थाए
आई रिमेंबर माय फर्स्ट एक्सपीरियंस ऑफ एवर कमिंग अमंगस्ट द पेंटेकोस्टल पीपल
पेंटेकोस्टल लोकमान मध्य को पूर्वे कदापि आसीथवार सेई घटनार विषय को मु मने पकाए जेतले कि मु सर्वप्रथमे समान कर को
जाईथिली
मु तो इंडियाना रो मिशावाका नामक स्थान रे उपस्थित
थिली
पुनि एही भवन परि एक विराट हॉल मध्ये रे एक विराट धर्मसभा रे मु उपस्थित
थिली
जेउ स्थान रे उत्तर आ दक्षिण अंचल सदस्य माने उपस्थित थिले
because of them days of the segregation they had to meet up there
जेहेतु सेई दिन मानन करे भेदभाव जगु सेमानंकु सेई जगह रे एकत्रित होक पडिथिला
they were two great orders of the Pentecostal brethren
सेमाने पेंटिकोस्टल भातृ संप्रदायर दुईटी विराट गोष्ठी रो लोक गुडाक थिले
I had never heard of them or met them before
मु एति पूर्वे सेमानंकु आदौ सुनि नथिली किंबा समान सहित साक्षात मध्य करि नथिली
फर्स्ट टाइम आई एवर हर्ड स्पीकिंग इन टंग्स
बरो भाषा रे कथावार्ता करथा विषय को मु सर्वप्रथम सुनिथिली
एंड एट द एंड ऑफ द रो ऑफ द कन्वेंशन
पुनि सेई धर्मसभा रो ठीक शेष धाडी रे
बीइंग नॉट अ मेंबर अमंग देम
सेमानक मध्ये मु केवल जने एपरि एक व्यक्ति थिली जे कि सेमानक सदस्य नथिली
आई जस्ट अ यंग बैप्टिस्ट मिनिस्टर आई सेट वे बैक इन द बैक
मु तो जने अति युवक बैप्टिस्ट प्रचारक थिली पुनि मु पसधाडी रे अति शेष रे बसिथिली
एंड आई रिमेंबर द फर्स्ट टाइम आई हर्ड एनीवन स्पीक इन टंग्स आई डिडंट इवन नो व्हाट वाज ऑल अबाउट
पुनि कई जने अन्य व्यक्ति को परभाषा कथावार्ता करथा विषय को मु सर्वप्रथम सुनिथिली मात्र एई सब विषय जे कोन अर्थ कहिथाए से विषय किछि जानी नथिली
एंड देन दीस टू मेन मेनली सेट अप इन द फ्रंट
तत्परे से दुई जना व्यक्ति सेमाने प्रमुख व्यक्ति गण थिले आउ समाने ठीक सामने रे बसथिले
वन वुड स्पीक इन टंग्स एंड द अदर वुड इंटरप्रेट व्हाट द मैन सेड
जने व्यक्ति परभाषा रे कथावार्ता करूथिले पुनि अन्य जनक सेई अपर व्यक्तिक द्वारा परभाषा कथित विषय को अनुवाद करी अर्थ कहूथिले
आई जस्ट स्टार्टेड स्टडी माय बाइबल एज हार्ड एज आई कुड देयर देन
पुनि मु मध्ये एतले प्राणजल पे निजर बाइबल को अध्ययन करी परिथांति सेपे निष्ठा सहित तन्मध्ये थिबा अंश को मु पाठ करबा
लागिथिली
पुनि ताहा जे धर्मशास्त्र पर आधारित चिन्ह थिला एपरि मु
बुझिथिली
आउ पवित्र आत्मा जे सेपरि धरण कार्य को करिवे ତାହା ପ୍ରକୃତରେ ଧର୍ମଶାସ୍ତ୍ର ଅନୁସାରେ ଏକ ପ୍ରକାର ପ୍ରକାଶନ ଥିଲା। ଆଚ୍ଛା, ତେବେ ପ୍ରାୟ ଏହାର ଏକ ଦିନ ଉତ୍ତାରେ ସେଦିନ ରାତିରେ ମୋ ହୃଦୟ ଏତେ ଉତ୍ତେଜିତ ହୋଇ ପଡ଼ିଥିଲା ଯେ ମୁଁ ଗୋଟିଏ ଶସ୍ୟ କ୍ଷେତ୍ର ମଧ୍ୟକୁ ଯାଇ ଶୋଇପଡ଼ିଥିଲି। ବିଛଣାଟିଏ ମୋ ପାଇଁ ଭଡ଼ାରେ ନେବାକୁ ମୋ ପାଖରେ ଯଥେଷ୍ଟ ଅର୍ଥ ନଥିଲା। ମୋ ପାଖରେ ଘରକୁ ଫେରିଯିବା ନିମନ୍ତେ ଆବଶ୍ୟକ ପରିମାଣ ଅର୍ଥ ହିଁ କେବଳ ତାହା ଥିଲା। ପୁଣି ମୋ ପାଖରେ କିଛିଟା ପିସ୍ତା ବାଦାମ, କିଛି ଦିନର ବଳକା କିମ୍ବା ରୋଲ ମୋର ପ୍ରାତଃଭୋଜନ ନିମନ୍ତେ ମୋ ପାଖରେ ଥିଲା। ଯଦ୍ୟପି ସେମାନଙ୍କ ସହିତ ଭୋଜନ କରିବାକୁ ମୁଁ ସ୍ୱାଗତ କରାଯାଇଥିଲି, ତଥାପି ଅର୍ଥ ଦେବା ନିମନ୍ତେ ମୋ ପାଖରେ କିଛି ସମ୍ବଳ ନଥିଲା। ତା ସେହି ଦିନମାନଙ୍କର ଘଟଣା ତା 1933 ମସିହାର ଘୋର ସମସ୍ୟା ଘଟଣା ଥିଲା। ତେଣୁ ତାହା ଏପରି ଏକ ସମୟ ଥିଲା ଯେତେବେଳେ କି ସମୟ ଅତି କଷ୍ଟ ବିତୁଥିଲା। ତେଣୁକରି ମୁଁ ଚିନ୍ତା କରିଥିଲି, ତେବେ ଏହା କିପରି ଧରଣର ଏକ ବିଷୟ। ମୁଁ ସେମାନଙ୍କ ସହିତ ଭୋଜନ କରିବାକୁ ଚାହିଁନଥିଲି, ମାତ୍ର ସେମାନେ ଯେ କଣ ଲାଭ କରିଥିଲେ ତାହାକୁ ଜାଣିବା ନିମନ୍ତେ ମୁଁ ଅତି ଆଗ୍ରହୀ ଥିଲି, କାରଣ ସେମାନେ ଏପରି ଏକ ବିଷୟକୁ ଲାଭ କରିଅଛନ୍ତି ଯାହାକୁ ମୁଁ ଆଦୌ ପାଇ ନାହିଁ।
That morning as they asked me all ministers to come to the platform and just identify yourself who you are where you're from
tenu se din patakala re mu jai thili semane mate pachari thile semane kahithile samasta sevaka gana mancho par ku chali asantu puni nija nija parichaya pradan karantu artha apana mane kie puni apana mane keu sthan asi asanti sei shohar ro nam ku amman ku kohantu
well I just said William Branham evangelist
ସେହି ଆଚ୍ଛା ମୁଁ କେବଳ କହିଥିଲି ଜେଫରସନଭିଲ୍ ସ୍ଥ ସୁସମାଚାର ପ୍ରଚାରକ ୱିଲିୟମ ବ୍ରାନହାମ ଏପରି କହି ବସି ପଡ଼ିଥିଲି। ପ୍ରକୃତରେ ସେହି ସମୟରେ ମଞ୍ଚ ଉପରେ ବସିଥିବା ସେବକଗଣଙ୍କ ମଧ୍ୟରେ ମୁଁ ଜଣେ କନିଷ୍ଠ ସେବକ ଥିଲି। ଆଉ ପରବର୍ତ୍ତୀ ଦିନ ପ୍ରଚାର କରିବା ପାଇଁ ମଞ୍ଚ ଉପରକୁ ସେମାନେ ମୋତେ ଡାକିଥିଲେ। ତତ୍ପରେ ମୁଁ ପ୍ରଚାର କଲା ଉତ୍ତାରେ ଓ ତାହା ଏକ ଆମମାନେ ଅତି ମହାନ ଅବସରକୁ ଲାଭ କରିଥିଲୁ। ତତ୍ପରେ ବିଭିନ୍ନ ବ୍ୟକ୍ତିଗଣଙ୍କୁ ମୁଁ ସାକ୍ଷାତ କରିଥିଲି, ପୁଣି ସେମାନଙ୍କ ମଣ୍ଡଳୀ ଗୁଡାକୁ ଯିବା ନିମନ୍ତେ ସେମାନେ ମୋତେ ନିମନ୍ତ୍ରଣ ଦେଇଥିଲେ। ତତ୍ପରେ ଏହା ଉତ୍ତାରେ ସେହି ଘଟଣା ଉତ୍ତାରେ କିପରି ମୁଁ ଚିନ୍ତା କରିଥିଲି, ସେହି ଦୁଇ ଜଣ ବ୍ୟକ୍ତି ଯେଉଁମାନେ କି ପରଭାଷାରେ କହିଥିଲେ ପୁଣି ତାହାର ଅର୍ଥକୁ ସୁଦ୍ଧା କହିପାରିଥିଲେ, ସେମାନଙ୍କର ସେହି ଯୋଗ୍ୟ ପଦବୀକୁ ମୁଁ ଯଦି ପାଇପାରନ୍ତି। ତାହା ମୋର ଅନ୍ତଃକରଣ ମଧ୍ୟରେ ଏକ ପ୍ରକାର ପ୍ରଜ୍ୱଳନ ଅଗ୍ନି ସଦୃଶ ପ୍ରଜ୍ୱଳିତ ହେଉଥିଲା। ମୁଁ ଏହା ଅତି ଆଗ୍ରହ ସହିତ ଆବଶ୍ୟକ କରୁଥିଲି। ଆଚ୍ଛା, ଆରମ୍ଭରୁ ମୁଁ ଆପଣମାନଙ୍କୁ ଯେପରି କହିଥିଲି, ଏକ କ୍ଷୁଦ୍ର ବରଦାନ ଯାହା ପାଇଁ ଆପଣମାନେ ଏତେ ବ୍ୟଗ୍ର ହୋଇ ପଡ଼ନ୍ତି, ଆପଣମାନଙ୍କୁ ଜଣା ଯେ ବିନା ପଶ୍ଚାତାପ କରି ବରଦାନ ଗୁଡାକ ପୁଣି ଆହ୍ୱାନ ଗୁଡାକ ଲାଭ କରାଯାଇଥାଏ, ଆପଣ ସେଗୁଡ଼ାକୁ ନିଜର ଜୀବନ କାଳରେ ଅନୁଭବ କରିଛନ୍ତି। ବୁଝନ୍ତୁ, ସେଗୁଡ଼ା ଯଦି ଈଶ୍ୱରଙ୍କ ସକଳ ବରଦାନ ହୋଇଥାଏ ତେବେ ଆପଣମାନେ ସେଗୁଡ଼ାକ ସହିତ ଜାତ ହୋଇଅଛନ୍ତି। ତେଣୁ ମୁଁ ସବୁବେଳେ ଜଣେ ଶିଶୁ ସନ୍ତାନ ଥିବା ସମୟରୁ ଏହା ମୋ ସହିତ ଘଟି ଆସିଅଛି। ଲୋକେ ଯେଉଁମାନେ ମୋତେ ସାରା ଜୀବନ ଚିହ୍ନିଥିଲେ ତାହା ଯେ ସତ୍ୟ କଥା ଏହା ସେମାନଙ୍କୁ ଜଣା। ତେଣୁ ମୁଁ ବିଚାର କରିଥିଲି ତାହା ଯେ କିପରି ଧରଣ ଏକ ଅଦ୍ଭୁତ ବିଷୟ ଥିଲା ଏହାକୁ ମୁଁ ସେତେବେଳେ ବୁଝିନଥିଲି, ତାହାକୁ ଏକ ଦର୍ଶନ ବୋଲି ମୁଁ ସେତେବେଳେ କହିଥିଲି। କିନ୍ତୁ ମୁଁ ଏହା ଅନୁଭବ କରିଥିଲି ଯେ ମୁଁ ଯଦି ସେମାନଙ୍କ ସହିତ କେବଳ କଥାବାର୍ତ୍ତା କରିପାରିଥାନ୍ତି।
And the spirit that was in the building felt like it's really the spirit of God.
हाँ, से भवनर मध्यरे जे आत्मा अवस्थान करथिले ता प्रकृतरे जेपर ईश्वरक आत्मार उपस्थित थिला.
So I got to talk to one of them and I asked him a few questions.
तेनु समान मंदिर जे व्यक्तिक सहित मु कथावार्ता करथिले आ मु तांको केतक प्रश्न पचारथिले.
And he was a real genuine Christian.
प्रकृतरे से जने अति असली ख्रिस्टियन थिले.
There was no doubt about that. That man was a real believer.
से विषयरे संदेह करया किछि कारण थिला जे से व्यक्ति जन प्रकृतरे विश्वास थिले बोली.
And the next man.
तत्परे से अन्य व्यक्तिटि.
When I talked to him, if I ever met a hypocrite, that was one of them.
तांको सहितरे मु जेते कथावार्ता करथिलि जदि कोनसी भंड व्यक्ति सहित मु एतिपुय कदापि साक्षात करिया सुजोग पाइथिलि ते समान मंदिर एई जनक अन्यतम व्यक्ति थिले.
That man was actually his wife was a blonde headed woman.
से व्यक्ति दि प्रकृतरे तांको पत्नी से जने श्वेत चर्मयुक्त केशधारी व्यक्ति महिला थिले.
He had children by two children by a black headed woman.
पुनि तांको गर्भरु संतान थिले. पुनि अन्य जने कृष्ण केशधारी नारीक गर्भरु तांकर दुईटि संतान थिले.
I thought, well, now what? Here it is. I'm all mixed up.
तो मु चिंता करी थी. अच्छा तबे एक किपोय का विषय इतने सेपुरी धारणों एक परिवेश उपस्थित हो मु तो पूरा पूरी हमारे गोलमालिया अवस्था को पसी जाई थी.
If I'm a fundamentalist, it must be the word or it isn't right.
पुनी मु तो जाने मौलिकवादी व्यक्ति थी. एक निश्चित रूपे बच्चों अनुरूप हेवा को ही अच्छी अन्यथा या अन्य उपयुक्त विषय आदौ नुहे.
And here's that spirit one rang out. According to all I know, genuine.
पुनि इस तरह एक पूरे का आत्मा अवस्थित हो, जहाँ भी सरे मुंह से प्रकार जानी थी, तदुसरे प्रकृति अति असली आत्मा उपरे प्रवर्तित हो जाची.
The other was no good at all, and the spirit falling on both of them. Now, how can that be?
पुनि अन्य जनों का आत्मा तहा तो आतो उत्तम धर्म थला, तथापि आत्मां को उभय को उपरे पतित हो इतले, तनु तहा से पुरी किपरी हो पारे?
I had me puzzled.
मु देखी थली, एवं यह मते अति विव्रत करी पकाई थला.
2 years later, I've been praying in a cave where I'd go to pray.
2 years पहले ये उस स्थान को मुझे प्रायः सर्वदा प्रार्थना करो जाऊँ थली. से स्थान को गुम्फा मंदिर मुझे प्रार्थना करो थली.
Got dusty in the cave, and one afternoon I walked out, laid my Bible on a log.
से गुम्फा मंदिर में धूली दूसरा होई पड़ी थली. एक बार मध्याह्न समय मुझे बाहर को चलिया थली. मेरे बाइबल को एक काठगन भी पड़े थोई दई थली.
The wind blew it open to Hebrews the 6th chapter, which said.
पुनि पवन बहिथिला आउ से बाइबल को एब्रिय षष्ठ अध्याय पर्यंत खोली पकाइथिला जे स्थान पर लेखादा होइथिला जे
इन द लास्ट डेज हाउ इट वुड बी इफ वी फेल अवे फ्रॉम द ट्रुथ एंड रिन्यूड आवरसेल्व्स अगेन टू रिपेंटेंस.
जुगांत समय रे हा किपरि होइ पारिबो जदि आम माने सत्यरे दुरै जाउ पुनि मन परिवर्तन निमन्ते आपणा मानंको पुनर्बार नूतन करयाकु चाहू.
देयर वाज नो मोर सैक्रिफाइस फॉर सिन.
तबे पाप पई आउ कोनसी बलिदानर बाकी रहि नथाए.
How the thorns and thistles, which is 9-2 rejection, whose end is to be burned.
पुनि कोंटा आ अगरागसा गुडाको जे माने तुच्छीगत हेबार निकटवर्ती अटंती सेगु कार शेष दशा अग्निदाह अटे.
But the rain cometh upon the earth often to water it, to dress it.
तथापि ए उभय प्रकार गछकु जलसेचित करियाकु फलशाली करियाकु वर्षा जल बारंबार धरा उपरे पतित होइथाय.
But the thorns and thistles would be rejected, but the wheat would be gathered.
यह सब पे कोंटा आउ अग्रासो गुड़ा को तुच्छिकृत हेबे मात्र गहम संग्रहित हेबो.
I thought, well, just the wind had to blow that open.
आउ मु विचार करथिली तथापि होई पारे एहा को अर्थात पवन बहिथिबारु एहा सेपरि खोली जाय थाला.
Well, I just laid the Bible down again and I thought.
देनु करि मु बाइबल को तळे थोई देथिली आउ विचार करबे लागिथिले.
Well, now I'll just and here come the wind and blow it open. That happened 3 times.
अच्छा तबे मु तो केवल पुनि सेटारे पवन पुनि बहिथला आउ याकु पुनि खोली पकाइथला एपय 3 थर होइथला.
And I thought, well, now that's strange.
आउ मु विचार करथली प्रकृते तहा अति आश्चर्यजनक विषय.
Then I was raised up and I thought, Lord, why would you open that Bible for me to read that?
तत्परे मु उठि पडिथिले पुनि मु चिंता करी कहिथिले हे प्रभु से अंश को पाठ करया निमन्ते आपण बाइबल को काहे की खोली थिले. पुनि मु से वचन मध्य को जेते बेले दृष्टि करथिली कंटागस गुडाक आ अग्रागस गुडाक जे मानक अस्वीकृत हेबा समय निकटवर्ती पुनि जे मानक शेष दशा अग्निदाह. मु भाबी थिली ଆପଣ ସେହି ଅଂଶକୁ ମୋ ପାଇଁ କାହିଁକି ଖୋଲି ପକାଇଥିଲେ?
Looking out across, now these real visions come without pulling into any gear. That's this God, see.
ପୁଣି ସେହି ପରିହରେ ମୁଁ ଅନ୍ୟ ଆଡ଼କୁ ଚାହିଁ ଦେଖିଥିଲି। ପୁଣି ସେହି ସବୁ ପ୍ରକୃତ ଦର୍ଶନ ବିନା ଦ୍ୱିଧା ସୃଷ୍ଟି କରି ଦେଖିବାକୁ ମିଳିଥିଲା। ତାହା ତ ପ୍ରକୃତରେ ଈଶ୍ୱରଙ୍କର ଅଟେ, ବୁଝନ୍ତି ତ? ମୁଁ ଦୃଷ୍ଟିପାତ କରିଥିଲି, ପୁଣି ମୋ ସମ୍ମୁଖରେ ସୃଷ୍ଟି ହୋଇଥିବା ଏକ ଜଗତର ଦୃଶ୍ୟକୁ ମୁଁ ଦେଖିଥିଲି। ପୁଣି ତା ଚାରିଦିଗରୁ କୋଡ଼ା କଷା ଯାଇଥିଲା। ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ଶୁକ୍ଳ ବସ୍ତ୍ର ପରିଧାନ କରିଥିଲେ, ପୁଣି ଚାରିଆଡ଼େ ବୁଲି ଗହମ ବୁଣୁଥିଲେ। ତତ୍ପର ପୃଥିବୀର ଏକ କୋଣକୁ ସେ ଅପସାରି ଯାଇଥିଲେ। ତାଙ୍କ ଉଠାରେ ସେଠାକୁ ଆଉ ଜଣେ ବ୍ୟକ୍ତି ଆସିଥିଲା, ଅତି ଭୟଙ୍କର ଦେଖାଯାଉଥିଲା। ଆଉ ସେ କଳା ପୋଷାକରେ ଆଚ୍ଛାଦିତ ହୋଇଥିଲା। ପୁଣି ସେ ଅଗରା ଜାତୀୟ ବୀଜକୁ ବୁଣୁଥିଲା, ସେହି ଜମିରେ ବୁଣୁଥିଲା। ସେମାନେ ଉଭୟ ଏକ ସଙ୍ଗେ ଆସିଥିଲେ, ଏକ ସଙ୍ଗେ ଅଙ୍କୁରିତ ହୋଇଥିଲେ। ପୁଣି ସେଗୁଡ଼ାକ ଅଙ୍କୁରିତ ହେଲା ଉତ୍ତାରେ ଉଭୟ ତୃଷିତ ହୋଇପଡ଼ିଥିଲେ, ଯେହେତୁ ବୃଷ୍ଟି ଜଳ ଆବଶ୍ୟକ କରୁଥିଲା। ପୁଣି ପ୍ରତ୍ୟେକ ଜଣ ପ୍ରାର୍ଥନା କରୁଥିବା ଭଳି ଦେଖିବାକୁ ମିଳିଥିଲେ, ନିଜ ନିଜ ମଥାକୁ ଅବନତ କରି, ହେ ପ୍ରଭୁ ବର୍ଷା କରାନ୍ତୁ, ବର୍ଷା କରାନ୍ତୁ, ଏପରି ପ୍ରାର୍ଥନା କରିବାରେ ଦେଖିବାକୁ ମିଳିଥିଲେ। ତତ୍ପରେ ବିରାଟ ମେଘ ଉଠିଥିଲା, ପୁଣି ଉଭୟଙ୍କ ଉପରେ ବର୍ଷା ଜଳ ବର୍ଷିଥିଲା। ଆଉ ଏହା ଯେତେବେଳେ ସେପରି ହୋଇଥିଲା, ଗହମର ଛୋଟ ଛୋଟ ଗଛ ଗୁଡାକ ଈଶ୍ୱରଙ୍କ ସ୍ତୁତିବାଦ ହେଉ, ଈଶ୍ୱରଙ୍କ ସ୍ତୁତିବାଦ ହେଉ, ଏପରି କହି ହର୍ଷଲ୍ଲାଦ କରି ଉଠିଥିଲେ। ପୁଣି ତାହାର ନିକଟରେ ଥିବା ମାଳଙ୍ଗା ଗୁଡାକ ଈଶ୍ୱରଙ୍କ ସ୍ତୁତିବାଦ କର, ଈଶ୍ୱରଙ୍କ ସ୍ତୁତିବାଦ କର, ଏପରି କହି ହର୍ଷଲ୍ଲାଦ କରି ଉଠିଥିଲେ। ତତ୍ପରେ ଦର୍ଶନଟି ବାଧାପ୍ରାପ୍ତ ହୋଇଥିଲା। ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ବୃଷ୍ଟି ଜଳ ପତିତ ହୋଇଥାଏ। ସେହି ସମାନ ଆତ୍ମା ଏକ ଧାର୍ମିକ ସଭା ଭାବରେ ପତିତ ହୋଇପାରନ୍ତି, ପୁଣି ଏଥିରେ ପ୍ରତ୍ୟେକ ଜଣ ହର୍ଷଲ୍ଲାଦ କରିପାରନ୍ତି, ଭଣ୍ଡଗଣ, ଖ୍ରୀଷ୍ଟିଆନ ଗଣ, ପୁଣି ଅନ୍ୟମାନେ ସମସ୍ତେ ସମ୍ମିଳିତ ରୂପେ ଆନନ୍ଦ କରିପାରନ୍ତି। ପ୍ରକୃତରେ ଏହା ହିଁ ସତ୍ୟ କଥା, ମାତ୍ର ଏହା କିପରି ଏକ
ବିଷୟ?
ସେମାନଙ୍କ ନିଜସ୍ୱ ଫଳ ଦ୍ୱାରା ସେମାନେ ଚିହ୍ନା ଯାଆନ୍ତି, ବୁଝନ୍ତି ତ? ଏହା ଯେପରି ଭାବରେ ପରିଚିତ ହୋଇପାରିବ ତାହାର ଏକ ଉପଯୁକ୍ତ ନମୁନା ଅଟେ। ଯେତେବେଳେ କି ବାଳୁଙ୍ଗର ଅସ୍ତିତ୍ୱ ରହିଛି, ତେବେ ତାହା ହିଁ ଆପଣମାନେ ଲକ୍ଷ୍ୟ କରନ୍ତୁ। ପୁଣି ଅଗରା ଗହମ, ପୁଣି ବାଳୁଙ୍ଗା ବୀଜ ସମୟ ସମୟ ପ୍ରକୃତ ପୁଣି ଅମାର ଯୋଗ୍ୟ ଶସ୍ୟ ଭଳି ନକଲ କରିଥାନ୍ତି, ପରସ୍ପରର ଏପରି ସମାନତାକୁ ରକ୍ଷା କରିଥାନ୍ତି ଯେ ସେଗୁଡ଼ାକ ମନୋନୀତ ବ୍ୟକ୍ତିଙ୍କୁ ସୁଦ୍ଧା ଭ୍ରାନ୍ତ କରିଥାନ୍ତି। ଆମମାନେ ଯେ ଉପଯୁକ୍ତ ଯୁଗ ମଧ୍ୟରେ ବାସ କରୁଅଛୁ, ଏପରି ମୁଁ ବିଶ୍ୱାସ କରେ। ଯେତେବେଳେ କି ଏହିସବୁ ଶିକ୍ଷା ପ୍ରଚାରିତ ହେବାର ଆବଶ୍ୟକ, ପୁଣି ସେଗୁଡ଼ାକ ଉପରେ କଥାବାର୍ତ୍ତା କରିବା ଉପଯୁକ୍ତ ସମୟ ହୋଇପଡ଼ିଛି। 41 ପଦ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ। ଉଭୟଟି ପରସ୍ପରର ଅଧିକ ନିକଟବର୍ତ୍ତୀ, ଯୁଗାନ୍ତ ସମୟରେ ପରସ୍ପର ଏପରି ନିକଟବର୍ତ୍ତୀ ହୋଇପଡ଼ିଛନ୍ତି ଯେ ସେ ତ ଏହାକୁ ସେପରି କରିନଥିଲେ। ସେମାନଙ୍କୁ ପୃଥକ କରିବା ନିମନ୍ତେ ସେ କୌଣସି ଏକ ନିଶ୍ଚିତ ମଣ୍ଡଳୀ ଉପରେ ନିର୍ଭର କରିପାରିନଥିଲେ। ଯେପରିକି ଜଣାଶୁଣା ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ କିମ୍ବା ପେଣ୍ଟିକଷ୍ଟାଲ ମାନଙ୍କୁ ଏମାନଙ୍କୁ ପୃଥକ କରିବାକୁ ନିର୍ଭର କରିନଥିଲେ। କିନ୍ତୁ ସେପରି କହିଥିଲେ, ସେମାନଙ୍କୁ ପୃଥକ କରିବା ନିମନ୍ତେ ସେ ନିଜ ଦୂତମାଗଣଙ୍କୁ ପ୍ରେରଣ କରିଥାନ୍ତି।
An angel is coming to bring the separation, the segregation between the right and the wrong.
केही जने दूत पृथकीकरण को संपन्न करया को आसु अछन्ते भलो ओ मंद मध्यरे प्रभेद को सृष्टि करया को आसु अछन्ते.
And no one can do that but the angel of the Lord.
तेनु ईश्वरंक जने दूतंक व्यतीत अन्य केही या को करि परन्ति नाही.
He's the one that's going to tell which is right and which is wrong.
केउटा जे उचित एवं केउटा जे अनुचित ताको उचित प्रकारे बुझिवानि मन्ते केवल सही एकमात्र व्यक्ति अटन्ते.
God said he will send his angels at the last time.
जुगांतर दिन मानन करे से जे निजे दूतगण को प्रेरण करिवे ईश्वर सेपरि कथा कहिथिले.
Not angels down the year but angels at the last time.
दूतगण को एही समय मध्य देई एपरि नहे किंतु जुगांतर दिन मानन करे से समानों को प्रेरण करिवे पुनी सब किछि विषय को एकत्रित करिवे.
We know that this is the coming harvest time now.
तेनु आगत हेबा को थिबा अमर समय जे एहा अटे ता आम माने जानु.
Now an angel is actually interpreted a messenger.
आउ जने दूत प्रकृत रे जने संदेश वाहक अटंती ताहा सेपरि हबरे हि व्याख्या करा जाय अछि.
And we see that there are seven angels of the seven churches.
पुनि सप्त मण्डल जुग पई जे सात जना दूत अछंती से विषय आम समस्त को जणा.
And now no of the church ages.
पुनि एतेबेले नुहे सकल मण्डल जुग मध्ये देई.
Notice who he said that the sowers were and also what the seed was.
पुरानी गण जे केउ माने थिले तथा सेमान को उद्देश्य प्रभु जे कौन कहिथिले ताहाकु लक्ष्य करंतु पुनी बीजटि जे कौन थिला ताहाकु मध्ये ध्यान दियंतु.
One the sower was he the son of God who went forth sowing seed.
सेई प्रथम व्यक्ति जे कि बीज रोपण करिथिले से ईश्वर को पुत्र थिले से बीज रोपण कर चली जाइथिले.
And an enemy came behind him which was the devil.
तांको पश्चात जने शत्रु आसीथिला जे कि शैतान थिला.
And sowed the seed of discrepancy.
आउ से निबार बीज को बपन करथिला.
Behind the sowing of the right seed.
पूर्वरु बुणा सारिथिबा असली बीज मध्ये बालंगा बीज को बुणी जायथिला.
Now friends, that has happened through ever age since we've had a world.
पुनि हे बंधुगण जगत मध्ये बास करि रहिथिबा कालरु प्रतिदिन जुगरे सेई परि घटना घटी आसी अछि.
Exactly all the way from the beginning. It started the very same thing.
प्रकृतरे तहाई आरंभरु ने आजि पर्यंत या सेई समान धरण विषय को सूत्रपात करि अछि.
Now he said the seed of God, the word of God, Jesus said in a certain place.
पुनि से परि कहिथिले परमेश्वर को बीज ताहा ईश्वरंक वचन अटे कौनसी एक अन्य स्थान जीशु सेपरि एक कथा को कहिथिले.
That the word is a seed.
अर्थात वचन एक बीज अटे. पुनी प्रत्येक बीज तहार स्वजातीय फल को उत्पन्न करिबो. पुनी जदि जने ख्रिस्टियन से ईश्वर संतान होई थाए
the children of the kingdom has become the seed of God, then they must be the word of God.
राज्य संतान जदि ईश्वर बीज तबे समान निश्चित रूपे ईश्वर वचन अटंती.
The word of God manifested in the age that they're living in.
जेउ जुग मध्ये समने बास करु अछंती ईश्वरक वचन सेइ जुगरे प्रकटित होइथिले सेइ जुगर निमन्ते प्रकट सेइ जुगर निमन्ते प्रतिज्ञित विजय निमन्ते प्रकटित होइछंती.
For the promised seed of that age.
सेमानक जुग निमन्ते प्रतिज्ञित विजय रूपे प्रकटित होइछंती.
God gave his word at the beginning.
प्रारंभिक समय रे ईश्वर अपना वचन प्रदान करिथिले.
In each age has had its seed, its time, its promises.
आउ प्रत्येक युग निजर बीज को ग्रहण करि रहिथिले एहार योग्य समय को एहा प्रतिज्ञा गडी को ग्रहण करि रहिथिले.
Now when Noah came on the scene.
पुनि नोहा घटना चक्र मध्ये तेबेले उपस्थित होइथिले.
And he was the seed of God, the word of God for that age.
पुनि से त ईश्वरंक बीज थिले से युग निमन्ते ईश्वरंक वाक्य थिले.
When Moses came, he could not come with Noah's message. It wouldn't work.
मूसा जेतरे आसीथिले से नोहंक समाचार सहित आदौ आसपारनथिले ताहा कदापि कार्यकारी होइ पारि नथान्ता.
Because he was the seed of God at that time.
जेहेतु सेइ समय निमन्ते से ईश्वरंक बीज थिले.
Then when Christ came, he could not come with Noah or Moses' age.
ତତ୍ପରେ ଖ୍ରୀଷ୍ଟ ଯେତେବେଳେ ଆସିଥିଲେ ସେ ନୋହଙ୍କର ଅଥବା ମୂଷାଙ୍କ ଯୁଗର ସମାଚାର ସହିତ ଆଦୌ ଆସିପାରିନଥିଲେ। ଜଣେ କୁମାରୀଙ୍କୁ ଗର୍ଭବତୀ ହେବାର ଥିଲା, ଏହା ତାଙ୍କର ଯୁଗର ସମୟ ଥିଲା। ପୁଣି ଜଣେ ପୁତ୍ରଙ୍କୁ ଜାତ କରିବାର ସମୟ ଥିଲା, ଆଉ ସେହି ଜଣକ ମସିହ ବୋଲି ପରିଚିତ ହେବାର ଯୁଗ ଥିଲା। ପୁଣି ଆମେ ତ ଲୁଥରଙ୍କ ଯୁଗ ସହିତ ଜୀବନଯାପନ କରି ଆସିଅଛୁ, ୱେସ୍ଲିଙ୍କ ଯୁଗ ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରି ରହିଅଛୁ। ପୁଣି ପେଣ୍ଟିକୋଷ୍ଟ ଯୁଗ ତଥା ଅନ୍ୟାନ୍ୟ ଅନେକ ଗୁଡ଼ିଏ ଯୁଗର ସହିତ ବସବାସ କରି ଆସିଅଛୁ। ଆଉ ପ୍ରତିଟି ଯୁଗ ବଚନର ଏକ ପ୍ରତିଜ୍ଞାକୁ ଧାରଣ କରି ରହିଥିଲେ। ପୁଣି ସେହି ଯୁଗର ବ୍ୟକ୍ତିଗଣ ଯେଉଁମାନେ ସେହି ପ୍ରତିଜ୍ଞିତ ବଚନକୁ ପ୍ରଭାବିତ କରିଅଛନ୍ତି ସେମାନେ ସେହି ଯୁଗର ବିଜୟ ଅଟନ୍ତି। ଯେପରିକି ଯୀଶୁ ଠିକ୍ ଏହି ସ୍ଥାନରେ କହିଥିଲେ ଯେ ସେମାନେ ରାଜ୍ୟର ସନ୍ତାନଗଣ ଅଟନ୍ତି। ତାହା ହିଁ ସତ୍ୟ କଥା, ଆପଣଙ୍କ ସନ୍ତାନଗଣ ମଧ୍ୟ ଦେଇ ପବିତ୍ରାତ୍ମାଙ୍କ ପ୍ରକଟିତ ହେଉଥିବାର ପରିଚୟ ସେ ଯୁଗର ନିମିତ୍ତ ରାଜ୍ୟର ସେ ବିଜୟ ହିଁ ଅଟେ। ବର୍ତ୍ତମାନ ବାଳୁଙ୍ଗା ଗୁଡାକ ଆଡକୁ ଟିକେ ଧ୍ୟାନ ଦିଅନ୍ତୁ। ସେହି ଶତ୍ରୁ ଜଣକ ସେ ତ ଶୈତାନ ଥିଲା, ଯିଏକି ଅଗଣା ବୀଜକୁ କିମ୍ବା ନିବାର ବୀଜକୁ ବୁଣି ଦେଇ ଚାଲି ଯାଇଥିଲା। ପୁଣି ଏହି ଭୟଙ୍କର ପରିଣତିର ନିମନ୍ତେ ଦୋଷୀ ଥିବା ବ୍ୟକ୍ତି ଜଣକ ସିଏ ହିଁ ଅଟେ। ଶୈତାନ ଆପଣାର ବୀଜକୁ ଆରମ୍ଭ କାଳରୁ ବୁଣି ଆସିଅଛି। ଆପଣାର ସର୍ବପ୍ରଥମ ଅମଳକ୍ଷମ ମନୁଷ୍ୟକୁ ପରମେଶ୍ୱର ଏହି ଜଗତ ପୃଷ୍ଠ ଯେତେବେଳେ ସ୍ଥାପନ କରିଥିଲେ, ସେହି ସମୟରେ ଶୈତାନ ଆପଣାର ବୀଜକୁ ବୁଣିଥିଲା। ଅବଶ୍ୟ ଆଦମ ତାବତ୍ ସତ୍ୟର ଜ୍ଞାନ ଉତ୍ପାଦନ ବିଷୟକୁ ଜାଣିନଥିଲେ। ଭଲ ଓ ମନ୍ଦ ଧାରଣାକୁ ପାଇନଥିବାରୁ ସେ ତାବତ୍ ତାହାର ନିକଟକୁ ଆସିନଥିଲେ। ତଥାପି ଆମେ ଲକ୍ଷ୍ୟ କରିଥାଉ ସେମାନଙ୍କର ସୁରକ୍ଷା ଆଉ ପ୍ରତିରକ୍ଷା ନିମନ୍ତେ ଈଶ୍ୱର ଆପଣା ସନ୍ତାନଙ୍କୁ ନିଜର ବଚନ ଦାନ କରିଥିଲେ। ଅର୍ଥାତ୍ ଈଶ୍ୱରଙ୍କ ବଚନ ବିନୁ ଆମମାନେ ପ୍ରତିରକ୍ଷା ନିମନ୍ତେ ଅନ୍ୟ କୌଣସି ଦ୍ୱିତୀୟ ସାଧନକୁ ଆଦୌ ଲାଭ କରିନାହୁଁ। ତାହା ହିଁ ଆମମାନଙ୍କର ସୁରକ୍ଷାର ଏକ ସ୍ଥାନ ଅଟେ। ସେହି କ୍ଷେତ୍ରରେ କୌଣସି ବୋମା, କୌଣସି ସୁରକ୍ଷାର ସ୍ଥାନ, କୌଣସି ଲୁଚିବାର ସ୍ଥାନ ଆଉ ରହିନାହିଁ। ଆରିଜୋନା ନୁହେଁ କିମ୍ବା କାଲିଫର୍ଣ୍ଣିଆ ନୁହେଁ କିମ୍ବା ଅନ୍ୟ ଯାହା କିଛି ବ୍ୟବସ୍ଥା ଥାଏ ନା କାହିଁକି, ସେସବୁ ସୁରକ୍ଷା ବ୍ୟବସ୍ଥା ଆଦୌ ନୁହନ୍ତି। ଆମ୍ଭମାନଙ୍କ ପ୍ରତିରକ୍ଷା ନିମନ୍ତେ ଆମମାନେ କେବଳ ଗୋଟିଏ ମାତ୍ର ବ୍ୟବସ୍ଥାକୁ ଲାଭ କରିଅଛୁ, ଆଉ ତାହା ଈଶ୍ୱରଙ୍କ ବଚନ ଅଟେ। ପୁଣି ବଚନ ଦେହଧାରୀ ହୋଇଥିଲେ ଆଉ ଆମମାନ ମଧ୍ୟରେ ବାସ କରିଥିଲେ, ଯିଏକି ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ହିଁ ଆମର ଏକମାତ୍ର ରକ୍ଷକ ଅଟନ୍ତି। ତାଙ୍କଠାରେ ବାସ କରି ରହିଥିବା ଯୋଗୁଁ ଆମମାନେ ସୁରକ୍ଷିତ ଅଟୁ।
Not even sin is imputed to a genuine believer.
ଜଣେ ଅସଲି ବିଶ୍ୱାସ ଉପରେ ପାପର କୌଣସି ପ୍ରକାର ଦୋଷ ତ୍ରୁଟି ଆଦୌ ନାହିଁ।
Did you know that?
ଆପଣମାନେ ତାହାକୁ ଜାଣିଥିଲେ କି?
He that's born of God does not commit sin. He cannot sin.
ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ପାପ କରେ ନାହିଁ, ସେ ଆଦୌ ପାପ କରିପାରେ ନାହିଁ।
It's not even imputed.
ବୁଝନ୍ତି ତ, ଏପରିକି ତାହା ଆଦୌ ଗଣିତ ହୁଏ ନାହିଁ।
David said, "Blessed is a man who God will not impute sin."
କିପରି ଦାଉଦ କହିଥିଲେ, ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ସେ ଧନ୍ୟ।
When you are in Christ, you have no desire to sin.
ଆଉ ଆପଣ ଯେତେବେଳେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ପାପ ପ୍ରତି ଆପଣଙ୍କର ଆଉ କିଛି ଅଭିଳାଷ ରହିନାହିଁ।
The worshipper once purged has no more conscience of sin.
ଉପାସକ ଶୁଚି ହୋଇ ବିବେକର ଆଉ ପାପର ବୋଧ ପାଇ ନଥାଏ ଆପଣମାନେ ଏହାକୁ ଦ୍ୱିତୀୟ ଥର ନିମନ୍ତେ ଆଉ ଅଭିଳାଷ କରିନଥାନ୍ତି ସମ୍ଭବତଃ ଜଗତ ନିକଟରେ ଆପଣ ଜଣେ ପାପୀ ହୋଇପାରନ୍ତି ମାତ୍ର ଈଶ୍ୱର ନିକଟରେ ଆପଣ ସେପରି ଆଦୌ ନୁହନ୍ତି ଯେହେତୁ ଆପଣ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ଜଣେ ନିଷ୍ପାପୀ ବ୍ୟକ୍ତିଙ୍କ ନିକଟରେ ଯେତେବେଳେ ଆପଣ ଅଛନ୍ତି ଆପଣ କିପରି ଭାବରେ ଜଣେ ପାପୀ ହୋଇପାରନ୍ତି ପୁଣି ଆପଣ ଯାହାଙ୍କ ଠାରେ ଅଛନ୍ତି ପରମେଶ୍ୱର କେବଳ ତାହାଙ୍କୁ ହିଁ ଲକ୍ଷ୍ୟ କରିଥାନ୍ତି ତେଣୁ ଏହା ହିଁ ଅମଳର ସମୟ ଅଟେ ଉତ୍ପତ୍ତି ସମୟରେ ଈଶ୍ୱର ଜଗତ ପୃଷ୍ଠରେ ନିଜର ବୀଜକୁ ଯେତେବେଳେ ବୁଣିଥାଇଥିଲେ ପୁଣି ଏହାକୁ ନିଜର ସନ୍ତାନମାନଙ୍କ ହୃଦୟରେ ମଧ୍ୟ ରୋପଣ କରିଥିଲେ ଆପଣଙ୍କ ପରିବାର ମଧ୍ୟରେ ତାହା ଦାନ କରିଥିଲେ ସେମାନେ ଯେ ତାଙ୍କର ବଚନକୁ ରକ୍ଷା କରନ୍ତୁ ଏହା ହିଁ ତାଙ୍କ ଉଦ୍ଦେଶ୍ୟ ଥିଲା ଏବଂ ଏହା ହିଁ ସେମାନଙ୍କର ସୁରକ୍ଷାର ବିଷୟ ଥିଲା ସେହି ବଚନକୁ ରକ୍ଷା କରିଥାନ୍ତୁ ତତ୍ପରେ ସେ ସ୍ଥାନକୁ ଜଣେ ଶତ୍ରୁ ପଶି ଆସିଥିଲା ପୁଣି ସେହି ରକ୍ଷାର ବନ୍ଧନକୁ ଭାଙ୍ଗି ପକାଇଥିଲା ନିବାର ବୀଜକୁ ବପନ କରିବା ଦ୍ୱାରା ସେ ସୀମା ଲଙ୍ଘନ କରିଥିଲା ଯାହାକି ଈଶ୍ୱରଙ୍କ ବଚନର ବିରୋଧୀ ଥିଲା ପୁଣି ଆରମ୍ଭ କାଳ ଯଦି ତାହା ହିଁ ବିରୋଧାଭାବର ବିଷୟ ଥିଲା ତେବେ ତାହା ଆଜି ମଧ୍ୟ ସେପରି ଅଟେ ଯେକୌଣସି ବିଷୟ ଯାହାକି ଈଶ୍ୱରଙ୍କ ବଚନ ସହିତ ଅନ୍ୟ କୌଣସି ଅମୂଳକ ଶିକ୍ଷାକୁ ଯୋଗ କରିବ ତାହା ଅଦ୍ୟାବଧି ନିବାର ବିଜୟ ଅଟେ ତାହା ଯେ କେଉଁଠାରୁ ଆଗତ ହୋଇଥାଏ ଏହାକୁ ମୁଁ ଭୃକ୍ଷେପ କରେ
ନାହିଁ
ତାହା ଯଦି ଏକ ସଂଗଠନରୁ ଆଗତ ହୋଇଥାଏ ତାହା ଯଦି ଏକ ସେନାଶକ୍ତିରୁ ଆଗତ ହୋଇଥାଏ ତାହା ଯଦି ରାଜନୈତିକ ଶକ୍ତିରୁ ଆଗତ ହୋଇଥାଏ ତଥାପି ତାହା ଯେକୌଣସି ବିଷୟ ହୋଇଥାଏ ନା କାହିଁକି ଯଦି ଏହା ପରମେଶ୍ୱରଙ୍କ ବାକ୍ୟର ବିରୋଧୀ ତେବେ ତାହା ହିଁ ନିବାର ବିଜୟ ଅଟେ କେହି ଜଣେ ବ୍ୟକ୍ତି ଯେତେବେଳେ ଠିଆ ହୋଇପଡ଼ିଥାନ୍ତି ପୁଣି ନିଜକୁ ଜଣେ ସୁସମାଚାର ପ୍ରଚାରକ ବୋଲି କହିଥାନ୍ତି ତତ୍ପରେ ଆଶ୍ଚର୍ଯ୍ୟ ଶକ୍ତିର ସକଳ କାର୍ଯ୍ୟରେ ବିତିସାରି ଅଛି ଯଦି ସେ ଏପରି ଶିକ୍ଷା ଦିଅନ୍ତି ତାହା ହେଲେ ତାହା ହିଁ ନିବାର
ବିଜୟ
ପୁଣି ଅନ୍ୟ ଜଣେ ବ୍ୟକ୍ତି ଯଦି ସେ ଠିଆ ହୋଇ ପଡ଼ନ୍ତି ଆଉ ନିଜକୁ ଜଣେ ପାଳକ କିମ୍ବା ପ୍ରଚାରକ କିମ୍ବା ସେବକ ଏପରି କହନ୍ତି କୌଣସି ଅନ୍ୟ ସ୍ଥାନ ଏକ ମଣ୍ଡଳୀର ସେବକ ବୋଲି କହିଥାନ୍ତି ପୁଣି ପ୍ରତିଟି କ୍ଷେତ୍ରରେ ଶାରୀରିକ ଜୀବନ ବିନୁ ଯୀଶୁଖ୍ରୀଷ୍ଟରେ ସମାନ ଅଟନ୍ତି କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ଏହାକୁ ଯଦି ବିଶ୍ୱାସ ନ କରନ୍ତି ତେବେ ତାହା ହିଁ ନିବାର ବିଜୟ
When he says that miracles and apostolic age passed, that's seed of discrepancy.
ପୁଣି ଆଶ୍ଚର୍ଯ୍ୟ କର୍ମ ଗୁଡା ବିଷୟ ତଥା ପ୍ରେରିତ ଯୁଗର ବିଷୟ ଯେ ବିତି ଯାଇ ସାରିଅଛି ସେପରି ଧରଣ ଏକ ଶିକ୍ଷା ଯଦି ସେ ଦାନ କରନ୍ତି ତେବେ ତାହା ହିଁ ନିବାର ବିଜୟ
When they say there's no such a thing as divine healing, that's seed of discrepancy.
ସେମାନେ ଯେତେବେଳେ ପରି କହିଥାନ୍ତି ଅଲୌକିକ ସୁସ୍ଥତା କହି ସେପରି କୌଣସି ବିଶ୍ୱାସ ନାହିଁ ତେବେ ତାହା ହିଁ ନିବାର ବିଜୟ
And the world is full of it.
ପୁଣି ବଚନ ଏହାର ଯୋଗ୍ୟ ପ୍ରତିଜ୍ଞା ସହିତ ଭରପୁର ଅଟେ ଏହା ତ ଅତ୍ୟଧିକ ରୂପେ ପୂର୍ଣ୍ଣ କରିଥାଏ ପୁଣି ଗହମକୁ ଅବରୋଧ କରିଥାଏ ଆମେମାନେ ଧ୍ୟାନ ପ୍ରଦାନ କରିଥାଉ ଯେ ନିବାର ବିଜୟର ସର୍ବପ୍ରଥମ ବପନକାରୀ ଜଣକ ଶୈତାନ ବୋଲି ପରିଚିତ ଅଟେ
And we know it was in Genesis 1.
ପୁଣି ତାହା ଯେ ଆଦି ପୁସ୍ତକ ଏକ ଅଧ୍ୟାୟରେ ହୋଇଥିଲା ସେ ବିଷୟକୁ ଆମେ ଭଲ ଭାବରେ ଜାଣୁ
That we find out over here in the book of Matthew, the 13th chapter.
ସେହି ସ୍ଥାନରେ ଆମେ ଲାଭ କରିଥାଉ ପୁଣି ଏହି ସ୍ଥାନରେ ମାଥ୍ୟୁ 13 ଅଧ୍ୟାୟ ସୁଦ୍ଧା ଆମେ ତାହାକୁ ଲାଭ କରିଥାଉ
Jesus still brands any discrepancy to his word as being the devil.
ଯୀଶୁ ଏତେବେଳେ ମଧ୍ୟ ପରିଚିତ କରାଇଥାନ୍ତି ଯେ ତାଙ୍କ ବଚନ ମଧ୍ୟରେ ଯାହା କିଛି ଅମଳନର ବିଷୟ ତାହା ଶୈତାନର ହିଁ କାର୍ଯ୍ୟ।
And this 1956, anything that shows discrepancy,
ପୁଣି ଏହି 1956 ମସିହାରେ ଯାହା କିଛି ବିଷୟ ପ୍ରବଞ୍ଚନ ଗୋପନ କରିଥାଏ,
contrary to the written word of God or puts any private interpretation to it, is a seed of discrepancy.
ପରମେଶ୍ୱରଙ୍କ ଲିଖିତ ବଚନର ବିରୋଧ ଭାବକୁ ସୃଷ୍ଟି କରିଥାଏ, ପୁଣି ଏଥିରେ ଯେକୌଣସି ବ୍ୟକ୍ତିଗତ ଯୁକ୍ତିର ଶିକ୍ଷା ଭାବକୁ ଯୋଗ କରିଥାଏ ତାହା ହିଁ ନିବାର ବିଜ।
God will not honor. He can't. It won't mix.
ଈଶ୍ୱର ଏହାକୁ ଆଦୌ ମାନ୍ୟତା ଦେବେ ନାହିଁ, ସେପରି ଆଦୌ କରିପାରନ୍ତି ନାହିଁ, ଏହା କଦାପି ମିଶିପାରିବ ନାହିଁ।
It certainly will not.
ନିଶ୍ଚିତ ରୂପେ ଏହା ସେପରି ଆଦୌ ହେବ ନାହିଁ।
It's like mustard seed. It won't mix with anything else. You can't hybrid it.
ଏହା ତ ଠିକ ସୋରିଷ ଦାନା ପରି ଏକ ବୀଜ ଅଟେ, ତାହା ଅନ୍ୟ କୌଣସି ବସ୍ତୁ ବୀଜ ସହିତ ଆଦୌ ମିଶିପାରିବ ନାହିଁ। ଆପଣମାନେ ଏହାକୁ ଆଦୌ ସଂକଳା କରିପାରନ୍ତି ନାହିଁ।
It's got to be the genuine thing, seed of discrepancy.
ଏହାକୁ ଅସଲି ବୀଜଟିଏ ହୋଇ ରହିବାକୁ ଅଛି, ନିବାର ବୀଜ।
Now we find, when God sowed his seed in the Garden of Eden,
ପୁଣି ଏଦେନ ଉଦ୍ୟାନ ମଧ୍ୟରେ ଈଶ୍ୱର ଯେ ନିଜର ସଜାତୀୟ ବୀଜକୁ ବପନ କରିଥିଲେ ତାହା ମାନେ ଧ୍ୟାନ କଲୁ।
We find out that it brought forth an able.
ପୁଣି ତାହା ଯେ ହେବଲଙ୍କୁ ଜାତ କଲା, ସେପରି ଏକ ଶିକ୍ଷାକୁ ଆମେ ଲାଭ କରିଅଛୁ।
But when Satan sowed his seed of discrepancy, it brought forth a Cain.
ମାତ୍ର ଆପଣଙ୍କର ଅପ୍ରାକୃତିକ ବୀଜକୁ ଶୈତାନ ଯେତେବେଳେ ବୁଣି ଦେଇଥିଲା, ତାହା କୈନଙ୍କୁ ଜାତ କରିଥିଲା।
One brought forth a righteous one, one brought forth an unrighteous one.
ଗୋଟିଏ ପ୍ରକାର ବୀଜ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଜାତ କଲା, ମାତ୍ର ଅନ୍ୟ ପ୍ରକାର ବୀଜ ତାହା ଜଣେ ଅଧାର୍ମିକ ବ୍ୟକ୍ତିଙ୍କୁ ଜାତ କଲା। ଯେହେତୁ ହବା ପ୍ରବଞ୍ଚନ ବାକ୍ୟକୁ କର୍ଣ୍ଣପାତ କରିଥିଲେ, ତାହା ଈଶ୍ୱରଙ୍କ ବଚନ ବିରୋଧୀ ବିଷୟ ଥିଲା, ପୁଣି ତାହା ପାପର ଏକ ସତ୍ତାକୁ ସେହି ସ୍ଥାନରେ ପ୍ରକାଶକୁ ଆଣିଥିଲା, ଆଉ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ କରି ଆସୁଅଛି।
And we'll never get it all out until the angels comes and segregates the thing.
ଆଉ ସ୍ୱର୍ଗଦୂତଗଣ ଆସି ଉଭୟକୁ ପରସ୍ପର ଠାରୁ ଅଲଗା ନ କରିବା ପର୍ଯ୍ୟନ୍ତ ଆମମାନେ ଏହି ବିଷୟ ଗୁଡାକୁ ଆଦୌ ପୃଥକ କରିପାରିବା ନାହିଁ।
And God takes his children to the kingdom and the terriers will be burned.
ତତ୍ପରେ ଈଶ୍ୱର ଆପଣଙ୍କ ସକଳ ସନ୍ତାନଙ୍କୁ ରାଜ୍ୟର ଅଧିକାରୀ କରିବେ, ପୁଣି ବାଳୁଙ୍ଗା ଗୁଡାକ ଜଳାଯିବ।
Notice those two vines.
ସେ ଉଭୟ ଦାକ୍ଷାଦାର ଉପରେ ଧ୍ୟାନ ଦିଅନ୍ତୁ। ଏହି ବିଷୟ ଉପରେ ଧ୍ୟାନ କରିବାକୁ ଆମେ ଯଦି ଅଧିକ କିଛି ସମୟକୁ ଲାଭ କରନ୍ତେ, ତଥାପି ପ୍ରମୁଖ ଅଂଶ ଗୁଡାକୁ କେବଳ ପରିଚୟଭୁକ୍ତ କରିବାକୁ ଚେଷ୍ଟା କରିଥାଏ, ଯେପରିକି କିଛି କ୍ଷଣ ଉତ୍ତରେ ପୀଡିତ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଆମେ ତାଦ୍ୱାରା ବଢିପାରିବା।
Their seeds grew together just exactly like God said over here also in the 13th chapter.
ପୁଣି ଏଠାରେ 13 ଅଧ୍ୟାୟରେ ପରମେଶ୍ୱର ଯେପରି ଭାବରେ କହିଥିଲେ, ସେମାନଙ୍କ ବୀଜ ଠିକ ସେହିପରି ଭାବରେ ଏକାଠି ବଢିଥିଲେ।
Of our text tonight of Matthew.
ଆମମାନଙ୍କ ପରବର୍ତ୍ତୀ ରାତ୍ରି କାଳରେ ମାଥିଉ ସୁସମାଚାର ଉପରେ ତାହା ହିଁ ବିଚାର।
Let them grow together.
ଉଭୟଙ୍କୁ ଏକାଠି ବଢିବାକୁ ଦିଅ।
Now Cain went to the land of Nod.
ଆଉ କୈନ ସେ ତ ନଦ ଦେଶକୁ ଯାଇ ବାସ କଲେ, ଆପଣ ନିମନ୍ତେ କନ୍ୟାଟିଏ ପାଇ ଭାର୍ଯ୍ୟ ତାହାକୁ ବିବାହ କଲେ। ଆଉ ହେବଳ ତ ବଧ କରାଗଲେ, ପୁଣି ତାଙ୍କର ସ୍ଥାନକୁ ଗ୍ରହଣ କରିବା ନିମନ୍ତେ ଈଶ୍ୱର ସେଥଙ୍କୁ ଉତ୍ପନ୍ନ କଲେ। ପୁଣି ଭଲ ଆଉ ମନ୍ଦ ଉଭୟ ମଧ୍ୟରେ ପ୍ରଭେଦକୁ ରକ୍ଷା କରି ବଂଶ ଆଗକୁ ଅଗ୍ରସର କରିବା ଲାଗିଲା। ପରସ୍ପର କରି ସେମାନଙ୍କ ମଧ୍ୟରେ ପ୍ରତିଟି ବୀଜଟି ସଂଗୃହୀତ ହେଲେ, ସେ ବିଷୟ ଆମମାନେ ଧ୍ୟାନ କଲୁ।
And God had to, it got so wicked that God had to destroy.
ଆଉ ଈଶ୍ୱରଙ୍କୁ ନିହାତି ପକ୍ଷେ ସେପରି କରିବାକୁ ହିଁ ଥିଲା, ଈଶ୍ୱରଙ୍କୁ ସେଗୁଡାକ ନାଶ କରିବା ପର୍ଯ୍ୟନ୍ତ ଏଗୁଡାକ ନିହାତି ପକ୍ଷେ ଦୁଷ୍ଟ ପ୍ରକୃତ ହେବାକୁ ହିଁ ଥିଲା।
But it finally came forth unto both of those seeds.
ପୁଣି ଉଭୟ ବୀଜ ନିଜର ଅସ୍ତିତ୍ୱକୁ ଆସିବା ଉତ୍ତାରେ ପରିଶେଷ ସେଗୁଡାକ ପରିଚୟକୁ ଆସିଥିଲେ।
The seed of discrepancy and the seed of God.
ଅର୍ଥାତ୍ ନିବାରର ଏବଂ ପ୍ରବଞ୍ଚନର ବୀଜ, ପୁଣି ଈଶ୍ୱରଙ୍କ ବୀଜ ଉଭୟ ପରିଚୟକୁ ଆସିଥିଲେ। ନିଜ ନିଜର ଅସଲି ରୂପକୁ ଚାଲି ଆସିଥିଲେ।
And that wound up in Judas Iscariot and in Jesus Christ.
ଆଉ ତାହା ତ ଇସ୍କରିୟତ ଯିହୁଦା ପୁଣି ଯୀଶୁଖ୍ରୀଷ୍ଟଙ୍କ ନିଜ ନିଜ ମଧ୍ୟରେ ଆଚାର ଅନୁସାରେ ଗ୍ରହଣ କରିନେଇଥିଲେ
ଯେହେତୁ
ସେ ହିଁ ତ ଈଶ୍ୱରଙ୍କ ବୀଜ ଥିଲେ
କାରଣ
ସେ ହିଁ ଈଶ୍ୱରଙ୍କ ସୃଷ୍ଟିର ମୂଳ ଥିଲେ ସେ ପରମେଶ୍ୱରଙ୍କଠାରୁ କୌଣସି ପ୍ରକାର ଉଣା ନଥିଲେ ଆଉ ଯିହୁଦା ଇସ୍କରିୟତ ବିନାଶର ସନ୍ତାନ ଥିଲା
come from hell, return to hell.
ନରକରୁ ଆସିଥିଲା ପୁଣି ନରକକୁ ଚାଲି ଯାଇଥିଲା
Jesus Christ was the Son of God, the Word of God made manifest.
ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଥିଲେ ପରମେଶ୍ୱର ବଚନ ଦେହଧାରୀ ହୋଇଥିଲେ
Judas Iscariot, in his discrepancy, was the seed of the devil.
ଯିହୁଦା ଇସ୍କରିୟତ ନିଜର ପ୍ରବଞ୍ଚନା ଜନିତ ଆଚରଣ ଯୋଗୁଁ ଶୈତାନର ବୀଜ ଥିଲା
come to the world and for deceit just like he was at the beginning Cain his former father
puni pravanchana kare nimante jagat ko asithila arambharu apanar purvaj koinanga pari mando acharan bisishta thila
Judas only played church
Jehuda kebal mandali ra sadasya hi raithila
he wasn't really sincere he didn't actually have faith
se prakrutare biswasto na thila ସେ ପ୍ରକୃତରେ ବିଶ୍ୱାସ ଲାଭ କରିନଥିଲା ସେ ପ୍ରକୃତରେ ଯୀଶୁଙ୍କୁ ପରହସ୍ତଗତ କରିନଥିଲା ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ ସେ ପ୍ରବଞ୍ଚନ ସେହି ବୀଜକୁ ବ୍ୟାପନ କରିଥିଲା ସେ ବିଚାର କରିଥିଲା ଯେ ସେ ଜଗତ ସହିତ ଆଉ ଦୁଷ୍ଟତ୍ମା ସହିତ ବନ୍ଧୁତ୍ୱ ସ୍ଥାପନ କରି ରହିପାରେ
ship with Jesus.
ପୁଣି ଯୀଶୁଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କରି ରହିପାରେ
but it was too late for him to do anything about it.
ତଥାପି ଏ ଦୁଇଟିର ବିଷୟରେ ଏକ ଯୋଗ୍ୟ ସିଦ୍ଧାନ୍ତକୁ ଗ୍ରହଣ କରି ମନ୍ତେ ତା ପକ୍ଷରେ ଅଧିକ ବିଳମ୍ବ ହୋଇସାରିଥିଲା
when the dead hour came when he did this evil thing.
ଆଉ ମୃତ୍ୟୁର ସମୟ ଯେତେବେଳେ ଉପସ୍ଥିତ ହୋଇଥିଲା ପୁଣି ଦୁଷ୍ଟ ପ୍ରକୃତ କର୍ମକୁ ସେ ଯେତେବେଳେ କରିଥିଲା
he crossed the separating line between going forward and returning back
setebele agaku badibaro au au pachaku feribaro madhe thiba bichheda simarakha ku se par kar sarithila
he had to go on in the way that he went as a deceiver
jane pravanchaka hoi jeu margre taku chalibar thila sei margre se agrasar hoithila
he sowed the seed of discrepancy
se nibarara bijaku apan karithila
he tried to find favor with those great organizations of that day
ସେହି ଯୁଗର ବିରାଟ ସଂସ୍ଥା ଗୁଡ଼ିକର ଅନୁକମ୍ପାକୁ ଲାଭ କରିବା ନିମନ୍ତେ ସେ ଯତ୍ନ କରିଥିଲା ସାଦୁକି ଆଉ ଫାରୁସି ମାନଙ୍କର ଅନୁକମ୍ପା ପାଇବାକୁ ଇଚ୍ଛା କରିଥିଲା ଆଉ ସେ ଏପରି ମଧ୍ୟ ବିଚାର କରିଥିଲା ଯେ ସେହି ଅର୍ଥରେ ନିଜର ଜଣେ ଧନୀ ବ୍ୟକ୍ତି ହୋଇଯିବ ପୁଣି ନିଜ ଲୋକମାନଙ୍କ ମଧ୍ୟ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହୋଇଯିବ ତାହା ଯଦି ଅଧିକାଂଶ ବ୍ୟକ୍ତିଙ୍କୁ ସେପରି ଧରଣର ପ୍ରବଞ୍ଚନାକୁ ଆକର୍ଷଣ କରିବାକୁ ପ୍ରେରିତ କରିନଥାଏ ଲୋକମାନଙ୍କର ଅନୁକମ୍ପା ପାଇବା ନିମନ୍ତେ ସେପରି ପ୍ରେରଣା ଦେଇଥାଏ ମାତ୍ର ଆସନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ପାଇବା ପାଇଁ ଆମେ ଯତ୍ନ କରିବା ମନୁଷ୍ୟର ଅନୁକମ୍ପା ପାଇବା ପାଇଁ ଆଦୌ ଯତ୍ନ କରିବା
ନାହିଁ
ତଥାପି ତା ମଧ୍ୟରେ ଯେଉଁ ପ୍ରବଞ୍ଚନାଟି ମୁଣ୍ଡ ଟେକିଥିଲା ତାହା ହିଁ ଯିହୁଦା ପରିଶେଷରେ ସମ୍ପନ୍ନ କରିଥିଲା ପୁଣି ଯୀଶୁ ଯେ ବଚନ ଥିଲେ ଏହାକୁ ଆମମାନେ ସମସ୍ତେ ଜାଣୁ
St. John 1 said, in the beginning was the word. And the word was with God and the word was God and the word was made flesh and dwelt here among us.
ଯୋହନ ଏକ ମଧ୍ୟରେ ଏପରି ଲେଖା ହୋଇଅଛି ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ ସେହି ବାକ୍ୟ ଈଶ୍ୱର ଥିଲେ ପୁଣି ସେହି ବାକ୍ୟ ଦେହଧାରୀ ହେଲେ ଆଉ ଆମମାନ ମଧ୍ୟରେ ବାସ କଲେ
Then the word is a seed then the seed become flesh and dwelt among us.
ତେବେ ତ ବଚନ ଏକ ବୀଜ ଅଟେ ଆଉ ସେହି ବୀଜ ଦେହଧାରୀ ହେଲେ ଏବଂ ଆମମାନ ମଧ୍ୟରେ ବାସ କଲେ
If Judas was the seed of the enemy and the discrepancy
ଆଉ ଯିହୁଦା ଯଦି ଶତ୍ରୁର ବୀଜ ଆଉ ବାଳୁଙ୍ଗା ବୀଜ ଥିଲା
it also become flesh and dwelt among us in the person of Judas Iscariot
তবে তাহা মধ্যে দেহধারী হইছিলা পুনি জিহুদা ইস্করিয়তের ব্যক্তিত্বরে আম্মান মধ্যে বাস করিছিলাম।
He never had no real faith.
সে তো প্রকৃতরে কোনসি যোগ্য বিশ্বাসর অসলি বিশ্বাসর অধিকারী নথিলা।
He had what he thought was a faith.
সে যাহাকু বিশ্বাস বলি বিচার করিছিলা তাহাকু হি লাভ করিছিলা।
There's such a thing as having faith and a make-believe faith.
বিশ্বাস লাভ করিয়াকু সেপরি ধরনের এক প্রকাশ ছিলা যাহাকু বিশ্বাস উৎপন্ন করিবার এক প্রকার বিশ্বাস ছিলা।
And a genuine faith of God will believe in God.
পরমেশ্বরঙ্ক এক প্রকৃত বিশ্বাস তাহা তো ঈশ্বরঠারে বিশ্বাস করিব।
And God is the word.
পুনি ঈশ্বর বাক্য অটন্তি।
It'll never add nothing to it.
পুনি এহা আপনার মধ্যে কোনসি অযৌক্তিকর বিষয়কু যোগ করিবে নাহি।
The Bible tells us if we add one word or take one word away, our part will be taken from the book of life.
বাইবল আমমানকে পরি কইতায় যে যদি আমরা বাক্যটি যোগ করু কিংবা বাক্যটি সেটিরু কাটি পকাও আমমানক অংশ জীবন পুস্তকরু লোপ করা যাব।
Revelation 22:18, the last closing chapter.
প্রকাশিত বাক্য নামক পুস্তকর সর্বশেষ অধ্যায়ের 22:18 পদরে সেপরি লেখা যায় আছে।
In the first beginning, the first book of the Bible, God told them not to break one word of that.
অতি আদ্যকালে আরম্ভ সময়ে বাইবেলের প্রথম পুস্তকরে সেই বচনর কোনসি গোটিয়ে বাক্যকে উল্লঙ্ঘন ন করিয়াকু ঈশ্বর সেবানঙ্কু আজ্ঞা দেইছিলে।
Every word must be kept. They must live by that word.
প্রতিটি বাক্যকু অবশ্য পালন করিয়াকু হইছিলা সেবানঙ্কু সেই বচন দ্বারা জীবিত রাখিয়াকু হইছিলা।
Jesus in the middle of the book come along and said that in his age
পুনি যীশু খ্রিস্ট মধ্যে ধর্ম পুস্তকর কেন্দ্র ভাগে আসলে আপনার যুগরে সে তাহাই কইছিলেন।
And said man shall not live by bread alone but by every word that it comes out of the mouth of God
পুনি এপরি কইছিলেন মনুষ্য কেবল রুটিরে বঞ্চ নাহি মাত্র ঈশ্বরঙ্ক মুখ নির্গত প্রত্যেক বচনরে জীবিত রহে।
And in the closing age of Revelation foretold to us
পুনি প্রকাশিত বাক্য শেষ যুগরে আমার নিকটে ভাববাণী করে কইছিলেন
that whosoever shall take one word out of the book or add one word to it his part will be taken from the book of life
যে কেহি এই পুস্তকরু কেবল গোটিয়ে বচন লোপ করিব কিংবা সেতুরু কেবল গোটিয়ে বচন যোগ করিব তবে জীবন পুস্তক তার অংশ লোপ পাইব।
Therefore there can be nothing shadowy just a genuine unadulterated word of God
সেইতুরু অস্পষ্টতার ছায়াপথর কোনসে বিষয় আও থাই না পারে কেবল এক প্রকৃত আও অমিশ্রিত ঈশ্বরঙ্ক বাক্য হি রহিব।
That's sons of God, daughters of God, who's not born by the will of man
সেই মানে হি ঈশ্বরঙ্ক পুত্রগণ অটন্তি সেই মানে হি ঈশ্বরঙ্ক কন্যাগণ অটন্তি যে মানে মনুষ্য ইচ্ছারু জাত হই নথান্তি
or by shaking a hand of some form of baptism
কিংবা করমর্দন করিয়া দ্বারা কিংবা বাপ্তিস্মর কোনসি শিক্ষারু জাত হই নথান্তি
but born in the spirit of God by the Holy Ghost
মাত্র পবিত্র আত্মাঙ্ক দ্বারা পরমেশ্বর আত্মারে জাত হই থান্তি
and the word manifesting itself through them that's genuine seed of God
পুনি সমানঙ্ক দ্বারা বচন স্বয়ং রূপ প্রকাশিত হই অছন্তি তাহাই ঈশ্বরঙ্ক অসলি বীজ অটে।
The enemy joins church and becomes very orthodox in a creed or something
কোনসি এক মণ্ডলী সহিত শত্রুজনক সহভাগিতা রাখিথায় পুনি এক ধর্মশিক্ষা সহিত এক সিদ্ধান্ত ও রীতিনীতি সহিত কিংবা অন্য কোনসি বিষয় সহিত অতি শাস্ত্র বিশ্বাসী হইথায়।
But that's discrepancy
মাত্র তাহা তো সেপরি নুহে তাহা এক প্রবঞ্চনার বিষয়
anything that interferes with that string of genuine truth of God's word
পরমেশ্বর বচনর সত্য বচনর যাহা কিছু শিক্ষা সেই অসলি নির্ঝর সহিত বাধা সৃষ্টি করিথায় তাহাই প্রবঞ্চন বিষয়।
How do we know
আও আমরা কিপরি হয় তাহাকু জানি পারিবা
we say well the, you got a right to interpret it no sir
সেমানতে পরি কহিতা থান্তি আচ্ছা তবে সেমানে এহাকু ব্যাখ্যা করিবার অধিকারকু লাভ করিয়াছন্তি
No man has a right to interpret God's word.
আগে সেপরি নহে ঈশ্বরক বচনক ব্যাখ্যা করিবার অধিকার কোনসি ব্যক্তি পাই নাহান্তি।
He is his own interpreter.
সে তো স্বয়ংরু নিজ বচনর ব্যাখ্যাকার অটন্তি।
He promises it then he does it. That's the interpretation thereof.
সে তো ইহাকু প্রতিজ্ঞা করিথান্তি তৎপরে সে ইহাকু কার্যকারী করিথান্তি তাহাই সেই বিষয়র ব্যাখ্যা অটে।
When he promises it then he fulfills it.
সে ইহাকু যেতরে প্রতিজ্ঞা করিথিলে ତତ୍ପରେ ସେ ଏହାକୁ ସଫଳ ମଧ୍ୟ କରିଥାନ୍ତି ସେହି ତ ଏହାର ଯୋଗ୍ୟ ବ୍ୟାଖ୍ୟା ଅଟନ୍ତି
Anything contrary to God's word is the discrepancy. Absolutely.
Je kosi bakyo Ishwaranko bachanara virodhi shiksha deithae tahi pravanchanar uddeshya nischitar besapari.
Now as I said Judas has no real faith.
Puni mujin jepari kahi achi Judha nikote prakrutare kosi bastava bishwas nathila.
He had a make believe faith.
Ta nikote ko srushta bishwasara bharosa thila.
He had a faith that he thought that that was the son of God but he didn't know that was the son of God
se to epori ek bishwas ra adhikari thila jaha ke pore bishwas rakhithila je se ishwar ko putra thile boli matra se je prakrutara ishwar putra thile taha ku se janina thila
he wouldn't have done it
se eha ku se pore adar kari parna thanta
and a man who will compromise on this word of God being the truth
puni parameshwar ko hi vachana je prakrut satya ଏହାକୁ ଜାଣି ସୁଦ୍ଧା ଯେ କେହି ବ୍ୟକ୍ତି ଏହା ସହିତ ସାଲିସ କରିଥାଏ ସେ ତ ସୃଷ୍ଟ ଭରସାର ବିଶ୍ୱାସକୁ ଲାଭ କରିଅଛି ଈଶ୍ୱରଙ୍କ ଜଣେ ପ୍ରକୃତ ଦାସ ସେହି ବଚନ ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି ବିଗତ କେତେକ ରାତ୍ର ପୂର୍ବେ ଆରିଜୋନାର ଜନୈକ ସେବକ ଏକ ବିଖ୍ୟାତ ସ୍କୁଲର ସେ ଜଣେ ଶିକ୍ଷକ ଥିଲେ ଯାହାକି ସେ ସହରରେ ଅଛି ସେ ମୋ ପାଖକୁ ଆସି ମୋତେ ଏପରି କହିଥିଲେ ମୁଁ ଆପଣଙ୍କୁ କିଛି ବିଶେଷ ବିଷୟ ଉପରେ ସୁଧାରିବାକୁ
ଚାହେଁ
ମୁଁ କହିଥିଲି ସେପରି ସୁଯୋଗକୁ ଆପଣ କେବେ ଲାଭ କରିଛନ୍ତି ମୁଁ କହିଥିଲି ମୁଁ ଜାଣିଥିବା ଅନୁସାରେ ଏହା ହିଁ ସବୁଠାରୁ ଉତ୍ତମ ସୁଯୋଗ ଅଟେ
ଆଉ ସେ ଆସିଥିଲେ
ପୁଣି କହିଥିଲେ ବ୍ରାହ୍ମ
ମହାଶୟ
ଆପଣ ତ ଯତ୍ନ କରୁଅଛନ୍ତି ଆପଣ ଯେ ବିଶ୍ୱସ୍ତ ସତ୍ୟବାଦୀ ଏହା ମୁଁ ବିଶ୍ୱାସ କରେ ତଥାପି ଆପଣ ଏହି ଜଗତକୁ ପ୍ରେରିତ ମାନଙ୍କ ଧର୍ମ ଶିକ୍ଷାକୁ ପରିଚିତ କରିବାକୁ ଚେଷ୍ଟା କରୁଅଛନ୍ତି ପୁଣି ଏପରି କହିଥିଲେ ପ୍ରେରିତ ମାନଙ୍କ ସହିତ ପ୍ରେରିତ ଯୁଗଟି ଶେଷ ହୋଇ ଯାଇଅଛି ମୁଁ କହିଥିଲି ସର୍ବପ୍ରଥମ ବିଷୟ ଯାହାକି ମୁଁ ଆପଣଙ୍କୁ ପଚାରିବାକୁ ଇଚ୍ଛା କରିବି ହେ ମୋର ଭାଇ ମୁଁ ଏପରି ପଚାରିବାକୁ ଚାହିଁବି ପରମେଶ୍ୱର ପ୍ରତିଟି ବାକ୍ୟ ଯେ ବ୍ୟାଖ୍ୟା ହୋଇସାରିଅଛି ଏହାକୁ ଆପଣ ବିଶ୍ୱାସ କରନ୍ତି କି ସେ କହିଥିଲେ ମହାଶୟ ହଁ ମୁଁ ନିଶ୍ଚିତ ଭାବେ ସେପରି ବିଶ୍ୱାସ କରେ ମୁଁ କହିଥିଲି ତେବେ ପ୍ରେତିକ ଯୁଗର ଯେ ଅବସାନ ଘଟିଅଛି ସେପରି ଏକ ତଥ୍ୟକୁ ଆପଣ ଧର୍ମଶାସ୍ତ୍ର ମୋତେ ଦେଖାଇ ପାରିବେ କି ତେଣୁ ଏହା ଯେ କେଉଁ ସ୍ଥାନରେ ସେପରି ହୋଇଅଛି ଆପଣ ତାହା ମୋତେ ଦେଖାଇ ଦିଅନ୍ତୁ ତେବେ ଯାଇ ମୁଁ ଆପଣଙ୍କ ସହିତ ବିଶ୍ୱାସ କରିବି ପୁଣି ମୁଁ କହିଥିଲି ପ୍ରେରିତିକ ଶିକ୍ଷା ଲେଖକ ସେହି ଜଣଙ୍କ ଯିଏକି ରାଜ୍ୟ ନିମନ୍ତେ ଚାବିଟିକୁ ଲାଭ କରିଥିଲେ ତାହା ତ ପେଣ୍ଟିକଷ୍ଟ ଦିନ ଥିଲା ଯେଉଁଦିନ କି ପ୍ରେରିତିକ ଯୁଗଟି ପରିଚୟକୁ ଆସିଥିଲା ସେମାନେ କହିଥିଲେ ହେ ଭାଇମାନେ ଉଦ୍ଧାର ପାଇବା ନିମନ୍ତେ ଆମେ କ'ଣ କରିପାରିବା
He said, repent, every one of you, and be baptized in the name of Jesus Christ for the remission of sins, and you shall receive the gift of the Holy Ghost.
ସେ କହିଥିଲେ ମନ ପରିବର୍ତ୍ତନ କରନ୍ତୁ ପୁଣି ନିଜ ନିଜର ପାପ କ୍ଷମା ନିମନ୍ତେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ ତେବେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ
For the promise is unto you and to your children.
ଯେହେତୁ ଏହି ପ୍ରତିଜ୍ଞା ଆପଣମାନ ନିମନ୍ତେ ପୁଣି ଆପଣମାନଙ୍କ ସନ୍ତାନ ସନ୍ତତି ମାନଙ୍କ ନିମନ୍ତେ
And to them is far off, even as many as the Lord our God shall call.
ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ପରମେଶ୍ୱର ଆପଣଙ୍କ ନିକଟକୁ ଆହ୍ୱାନ କରିବେ ସେ ସମସ୍ତ ନିମନ୍ତେ ଅଟେ
Now how can the word contradict itself?
ସୁତରାଂ ବଚନ ସ୍ୱୟଂରୁ କିପରି ବିରୋଧ କରିପାରନ୍ତି
A man said, I have an awful cold tonight. I said, I think so too.
ସେ ବ୍ୟକ୍ତି ଜଣ କହିଥିଲେ ଆଜି ରାତିରେ ମୁଁ ଭୀଷଣ ଶୀତଳ ଅବସ୍ଥାକୁ ଲାଭ କରିଛି ମୁଁ କହିଥିଲି ସେପରି ଏକ ଅବସ୍ଥାରେ ଅବସ୍ଥା କଥାକୁ ମୁଁ ମୋତେ ବିଚାର କରେ ବୁଝନ୍ତି ତ
Now you tell me, is God still calling?
ପରମେଶ୍ୱର ଅଦ୍ୟାବଧି ଆହ୍ୱାନ କରୁଅଛନ୍ତି ସେ ବିଷୟକୁ ଆପଣ ମୋତେ କହନ୍ତି କି?
If God still calling then the apostolic age is still in existence?
ଆଉ ଈଶ୍ୱର ଯଦି ଅଦ୍ୟାବଧି ଆହ୍ୱାନ କରୁଅଛନ୍ତି ତେବେ ତ ପ୍ରେରିତିକ ଯୁଗଟି ବର୍ତ୍ତମାନ ସୁଦ୍ଧା ସ୍ଥିତିବାନ ଅଟେ।
Certainly, as many as the Lord our God shall call, ever call, ever will call.
ନିଶ୍ଚିତ ରୂପେ ଯେତେ ଜଣଙ୍କୁ ଆମମାନଙ୍କ ପ୍ରଭୁ ଈଶ୍ୱର ଆହ୍ୱାନ କରିବେ ସର୍ବଦାରୁ ଆହ୍ୱାନ କରିବେ।
As many as he shall call, it will still be the apostolic age. For Jesus Christ is the same yesterday, today and forever.
ଯେତେ ଜଣଙ୍କୁ ସେ ଆହ୍ୱାନ କରିବେ ଏହା ତ ବର୍ତ୍ତମାନ ସୁଦ୍ଧା ପ୍ରେରିତିକ ଯୁଗ ହୋଇ ରହିଥିବ ଯେହେତୁ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ବର୍ତ୍ତମାନ ଆଜି ଆମେ ଲକ୍ଷ୍ୟ କରିଥାଉ ଯେ ଏହି ନିବାର ବୀଜଟି ପ୍ରତ୍ୟେକ ଯୁଗରେ ବପନ କରାଯାଇ ଆସିଅଛି। ପୁଣି ପରବର୍ତ୍ତୀ 10 କିମ୍ବା 15 ମିନିଟ ଭିତରେ ଏହାକୁ ଲାଭ କରିବାକୁ ଯଦି ସମ୍ଭବ ଥିଲା ତେବେ ମୁଁ ଏହାକୁ ସେପରି କରିପାରିଥାନ୍ତି, ମାତ୍ର ଆପଣ ତାହା କରିପାରନ୍ତି ନାହିଁ। ସମସ୍ତ ଯୁଗର ଅନ୍ତରାଳରେ ଆମେ ସମସ୍ତେ ତ ଅଟୁ, ଆମ ମଧ୍ୟରେ ପ୍ରାୟ ସମସ୍ତେ ବାଇବଲ ଅଧ୍ୟୟନ ନିଶ୍ଚୟ କରିଥିଲୁ। ପୁଣି ଯେପରିକି ଯୀଶୁଙ୍କ ନାୟ ସେ ଯେତେବେଳେ ଆସିଥିଲେ ଆଉ ଧର୍ମଶାସ୍ତ୍ର ଅର୍ଥ କରିବା ବିଷୟରେ ଉପରେ ସେ ପ୍ରବଞ୍ଚନ ଏକ କାରଣକୁ ପାଇଥିଲେ, ବିରୋଧ ଭାବ ବିଷୟକୁ ପାଇଥିଲେ। ସେ ତ ପ୍ରକଟିତ ହୋଇଥିବା ବଚନ ଥିଲେ, ସେ ପରମେଶ୍ୱରଙ୍କ ବଚନର ଯୋଗ୍ୟ ଅର୍ଥ ସ୍ୱୟଂ ଥିଲେ।
Because he said, search the scriptures, for in them you think you have eternal life, and they are they that testify of me.
କାରଣ ସେ ପରି କହିଥିଲେ, ତୁମେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି।
There you are. He was the interpretation of the word.
ଆପଣମାନଙ୍କ ସ୍ଥିତି ଠିକ ସେହିଠାରେ ରହିଅଛି, ସେ ତ ବଚନର ଯୋଗ୍ୟ ବ୍ୟାଖ୍ୟା ଥିଲେ।
And every born again son and daughter of God of this age is the interpretation of the word.
ପୁଣି ଏହି ଯୁଗର ନୂତନ ଜନ୍ମ ଲାଭ କରିଥିବା ଈଶ୍ୱରଙ୍କ ସକଳ ପୁତ୍ର କନ୍ୟା ବଚନର ଉଚିତ ବ୍ୟାଖ୍ୟା ଅଟନ୍ତି। ଆପଣମାନେ ସମସ୍ତ ଲୋକଙ୍କ ଦ୍ୱାରା ପଠିତ ହୋଇଥିବା ଈଶ୍ୱରଙ୍କ ବଚନ ଲିଖିତ ପତ୍ରୀ ଅଟନ୍ତି।
He said, in vain they do worship me, teaching discrepancy for doctrine.
ହଁ ତାହାଇ ଧ୍ୟାନ ଦିଅନ୍ତୁ, ସେ କହିଥିଲେ ସେମାନେ ମନୁଷ୍ୟମାନଙ୍କ ବିଧି ଗୁଡ଼ିକୁ ପ୍ରବଞ୍ଚନ ଜନିତ ବାକ୍ୟ ଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।
In vain do they worship me, teaching for doctrine the discrepancy.
ପ୍ରବଞ୍ଚନ ଜନିତ ବିଧି ଗୁଡ଼ିକୁ ଶିକ୍ଷା ଦେଇ ସେମାନେ ବୃଥାରେ ଆମ୍ଭର ଆରାଧନା କରନ୍ତି।
Doctrine of man, creeds of man.
ମନୁଷ୍ୟର ବିଧି ଗୁଡ଼ାକୁ, ମନୁଷ୍ୟମାନଙ୍କ ଧର୍ମ ଉପଦେଶ ବାଣୀ ଗୁଡ଼ାକୁ,
teaching that to be the word of God when it has nothing to do with the word of God.
ସେଗୁଡ଼ାକ ଯେପରି ଈଶ୍ୱରଙ୍କ ବାକ୍ୟ ଏପରି ଶିକ୍ଷା ଦେଉଛନ୍ତି ଯେତେବେଳେ ଈଶ୍ୱର ବଚନ ସହିତ ଏଗୁଡ଼ିକର କୌଣସି ସମ୍ପର୍କ ରହିନାହିଁ।
Look, each age produced such a crop. Every age has did it.
ଧ୍ୟାନ ଦିଅନ୍ତୁ, ପ୍ରତ୍ୟେକ ଯୁଗ ସେପରି ଧର ଶସ୍ୟକୁ ଉତ୍ପନ୍ନ କରିଥିଲା, ପ୍ରତ୍ୟେକ ଯୁଗ ଏହାକୁ ସେପରି ଭାବରେ ଉତ୍ପନ୍ନ କରିଥିଲେ।
And ours is no excuse.
ପୁଣି ଆମମାନଙ୍କ ଯୁଗଟି ସେଥିରୁ ବାଦ ପଡି ନ ପାରେ।
We have the same thing at a greater age of it than all the other ages put together.
ଆମେମାନେ ସୁଦ୍ଧା ସେହି ସମାନ ଧରଣର ଶସ୍ୟକୁ ଲାଭ କରିଛୁ, ପୁଣି ଅନ୍ୟାନ୍ୟ ସକଳ ଯୁଗଠାରୁ ସୁଦ୍ଧା ଏହାର ଉତ୍ପାଦନଟି ଏହି ଯୁଗରେ ସବୁଠାରୁ ଅଧିକ।
Well, this is the ending of world's history.
ଯେହେତୁ ଜଗତ ଇତିହାସର ଏହା ହିଁ ଶେଷ ଯୁଗ।
This is a great discrepancy that's ever been upon the earth is on the face of the earth today.
ପୁଣି ଆଜି ଜଗତର ସମ୍ମୁଖରେ ଯେପରି ଅବସ୍ଥା ଉପସ୍ଥିତ ଏହା ହିଁ ପ୍ରବଞ୍ଚନର ସବୁଠାରୁ ଶ୍ରେଷ୍ଠ ଅବସ୍ଥା, ଯାହାକି ପୂର୍ବେ ଏହା ଜଗତ ଆଦୌ ଲାଭ କରିନଥିଲା।
Discrepancy in other ages pulled them away from the true and living God to idols.
ଅନ୍ୟ ଯୁଗର ପ୍ରବଞ୍ଚନ ଅବସ୍ଥାଟି ତାହା ସେମାନଙ୍କୁ ସତ୍ୟ ଓ ଜୀବିତ ଈଶ୍ୱର ବଚନ ଦୂରେଇ ନେଇ ପ୍ରତିମା ଗୁଡ଼ାକ ଆଡ଼କୁ ଆକର୍ଷିତ କରିଥିଲା।
Today Jesus said in Matthew 24:24.
ଆଜି ମାଥେୟ 24:24 ପଦରେ ଯୀଶୁ କହିଥିଲେ,
that it would be so close it would deceive the very elected if it was possible.
ଏହା ଏପରି ନିକଟତର ହୋଇ ରହିଥିବ ଯେ ଯଦି ସମ୍ଭବ ହୁଏ ତେବେ ତାହା ମନୋନୀତମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବ। ନିବାର ବିଜୟ ବିଷୟରେ ଆଲୋଚନା କରିଥାନ୍ତି।
ଆରେ
ବା ଏହା ତ ଅତି ଚତୁର ଅଟେ। ଶୈତାନ ପ୍ରଜାଗଣଙ୍କ ମଧ୍ୟରେ ଅବସ୍ଥିତ, ପୁଣି ଜଣେ ଈଶ୍ୱର ତତ୍ତ୍ୱବିତ୍ ସହିତ ସେପରି ବିଦ୍ୟମାନ। କେହି ଜଣେ ବ୍ୟକ୍ତି ଡକ୍ଟର ଇନ୍ ଡିଭିନିଟି ପଦବୀକୁ ଧରି ସେହି ବଚନକୁ ଅତି ସିଦ୍ଧାନ୍ତ ସହିତ ଶିକ୍ଷା ଦେଇପାରନ୍ତି। ଯୀଶୁ ସେପରି କହିଥିଲେ। ତଥାପି କେବଳ ତାଙ୍କୁ ଲକ୍ଷ୍ୟ କରିଥାନ୍ତୁ, ଯେକୌଣସି ସ୍ଥାନରେ ସେ ବର୍ଷ ଉପସ୍ଥିତ ରହିଥିବେ କହିଥିଲେ ବହୁତ କିଛି, ଏହା ତ ସେହି ବିଷୟର ନିମନ୍ତେ ଆଦର ଥିଲା। ହଁ, ଏହା ତ ତାହା ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା, କାରଣ ଏହା ଯେ ସେପରି ଧରଣ ବିଷୟ ଥିଲା ଈଶ୍ୱର ଏପରି କହିଥିଲେ। ଧ୍ୟାନ ଦିଅନ୍ତୁ, ଏହା ଯେ କ'ଣ କରିଥିଲା ତାହାକୁ ଲକ୍ଷ୍ୟ କରନ୍ତୁ। ସେତେବେଳେ ଏହି ସମାନ ଧରଣର ପାପାଚରଣ ନୋହଙ୍କ ସମୟରେ ଈଶ୍ୱରଙ୍କ କ୍ରୋଧକୁ ପ୍ରଜ୍ୱଳିତ କରାଇଥିଲା। ଯେତେବେଳେ ଈଶ୍ୱର ନିଜର ଜଣେ ଭାବବାଦୀଙ୍କୁ ପ୍ରେରଣ କରିଥିଲେ, ପୁଣି ପ୍ରଜ୍ୱଳିତ ଅଗ୍ନିରୂପୀ ସୁସମାଚାରକୁ ପ୍ରଚାର କରିଥିଲେ, ଲୋକମାନଙ୍କୁ ମନ ପରିବର୍ତ୍ତନ ଆହ୍ୱାନ ପ୍ରଦାନ କରିଥିଲେ, ଆଉ ପାପ ପ୍ରାବିତ ହୋଇ ଅପସାରି ଯାଇଥିଲା। ତତ୍ପରେ ଶୈତାନ କ'ଣ କଲା? ହାମର ମଧ୍ୟ ଦେଇ ତାହା ପୁନଶ୍ଚ ପଶ୍ଚାତ ଭାଗରୁ ପ୍ରବେଶ କରିଥିଲା, ଆଉ ଏହାକୁ ପୁନଶ୍ଚ ବୁଣିବାରେ ଆରମ୍ଭ କରିଥିଲା।
Along come Moses, the great prophet, to bring the children of Israel up out of the wilderness.
ତାହାହିଁ ପ୍ରକୃତ ସତ୍ୟ କଥା। ତତ୍ପରେ ଜଣେ ଶ୍ରେଷ୍ଠ ଭାବାଦୀ ମୂଷା ଆସିଥିଲେ, ଇସ୍ରାଏଲ ସନ୍ତାନଗଣଙ୍କୁ ଅରଣ୍ୟ ମଧ୍ୟରୁ କାଢି ଘେନିଯା ନିମନ୍ତେ ଉପସ୍ଥିତ ହୋଇଥିଲେ।
What happened? Moses, the great prophet of God.
କ'ଣ ଘଟିଥିଲା? ମୂଷା ଈଶ୍ୱରଙ୍କ ଜଣେ ଶ୍ରେଷ୍ଠ ଭାବବାଦୀ ଥିଲେ।
Bringing them the absolute truth, vindicated truth.
ପ୍ରକୃତରେ ନିରାଟ ସତ୍ୟ ରୂପେ ପ୍ରକଟିତ ହୋଇଥିବା ସତ୍ୟଙ୍କାରକୁ କଢ଼ାଇ ନେଇଥିଲେ। ସେ ଈଶ୍ୱରଙ୍କୁ ଦର୍ଶନ କରିଥିଲେ, ସେ ଯେ ତାଙ୍କୁ ଦର୍ଶନ କରିଥିଲେ ସେ ବିଷୟକୁ ଈଶ୍ୱର ପ୍ରମାଣସିଦ୍ଧ କରିଥିଲେ। ସେତେବେଳର ପ୍ରଜାଗଣ ଆଉ ଯାଜକଗଣ କିପରି ଧାରଣ କରିଥିଲେ? ସେମାନେ ତ ନିଜ ନିଜର ଧର୍ମ ସହିତ, ସେମାନଙ୍କର ରୀତିନୀତି ସହିତ, ସେମାନଙ୍କ ସକଳ ଅଧିକାର ସହିତ, ପୁଣି ଅନ୍ୟାନ୍ୟ ଅନେକ ବିଷୟ ଗୁଡ଼ିକ ସହିତ ଜଡିତ ଥିଲେ। ମାତ୍ର ମୂଷା ବଚନର ପ୍ରଘଟନ ପୁଣି ଏହାର ଉଚିତ ବ୍ୟାଖ୍ୟା ରୂପେ ପରିଚିତ ଥାଇ ସେହି ସ୍ଥାନରେ ଉପସ୍ଥିତ ଥିଲେ। ତାହାକୁ ଆଦୌ ଭୁଲନ୍ତୁ
ନାହିଁ।
ମୂଷା ପରମେଶ୍ୱର ପ୍ରତିଜ୍ଞାର ବ୍ୟାଖ୍ୟା ଥିଲେ, ସେ କରିବେ ଏପରି ଏକ ବିଷୟକୁ ସେ କହିଥିଲେ। ସେ ଈଶ୍ୱରଙ୍କ ବ୍ୟାଖ୍ୟା ଥିଲେ। କ'ଣ ଘଟିଥିଲା? ମିଶ୍ର ଦେଶରୁ ବାହାରି ଆସିଲା ଉତ୍ତରେ ମଣ୍ଡଳୀ ପ୍ରକୃତରେ ଆରମ୍ଭ ହୋଇଥିଲା। ସ୍ୱପାଦରେ ସ୍ଥିର ହେବାର କିଛି ଦିନ ମଧ୍ୟରେ ତତ୍ପରେ କ'ଣ ଘଟିଥିଲା? ଆପଣଙ୍କ ବାଉଙ୍ଗା କିସମର ବିଜୟ ସହିତ ଶୈତାନ ପ୍ରବେଶ କରିଥିଲା।
In the person, the second came, which was Balaam.
Puni dutiya koinara vyaktitvare jie ki Balaam thile tanko madhye dei pasithila.
And he sowed discrepancy amongst them.
Au se emana madhye re balunga bijay buni dei thila.
We know that's right.
Puni taha je satya katha eha ko amane samaste janu.
That Balaam, the teaching of Balaam that we were all the same.
Sei Balaam artha Balaamar ukka shikha parithila je ଆମେ ସମସ୍ତେ ସମାନ ଏକ ଅଟୁ। ଆପଣମାନେ କରୁଥିବା ନ୍ୟାୟ ଆମେ ସୁଦ୍ଧା ସେ ସମାନ ଈଶ୍ୱର ସେବା କରୁ, ମୂଳ ତତ୍ତ୍ୱ ଅନୁସାରେ ସେ ଠିକ ଥିଲେ। କାରଣ ଯେ ପ୍ରକାର ବଳିଦାନକୁ ସ୍ୱୟଂ ଈଶ୍ୱର ଅର୍ପଣ କରିଥିଲେ, ସେହି ସମାନ ବଳିଦାନକୁ ସେ ମଧ୍ୟ ଅର୍ପଣ କରିଥିଲେ। ସାତଟି ମେଷ, ସାତଟି ବଳଦ ଆଉ ସାତଟି ବେଦୀ ଉପରେ ସେଗୁଡ଼ିକ ଅର୍ପିତ ହୋଇଥିଲେ। ପୁଣି ଅରଣ୍ୟ ମଧ୍ୟରେ ମୂଷା ଯେ ପ୍ରକାର ବଳିଦାନ ଅର୍ପଣ କରିଥିଲେ, ଠିକ ସେହିପରି ସମାନ ରୀତି ଅନୁସାରେ ଅତି ସିଦ୍ଧତାର ସହିତ ସେ ମଧ୍ୟ ବଳିଦାନ ଅର୍ପଣ କରିଥିଲେ।
just exactly the same, but they were not the same.
Prakrutare sabu khetrare saman. Tathapi seguriko bastavare adau saman nathile.
Foreshadowing to us what would come to pass.
Kipoi hatraya ghatibi bo segurakara eka pratikshaya ammanko darsa jagochi.
There was again Cain manifested in the person of Balaam.
Au sei sthanare punastha dekha jaithila. Balamanka byaktitware koina sei sthane punarbar dekha jaithila.
And there was God manifested in the person of Moses.
Au sei paribhavare Mosanka byaktitware Ishwara sei sthane punastha prabhavito hoithile.
Interpreting his words to a human being.
जने मनुष्यक मध्यरे थाई अपन सकल सकल वचन को व्याख्या करूथले
making himself known his promise to a human being
जने व्यक्ति को मध्य दे अपन प्रतिज्ञा को आ स्वयं को प्रकटित करूथले
and the discrepancy raised up
आओ प्रवंचन विषयटी तत्परे दृष्टिगोचर होइथला
so did it do it in the time of Judas
जिहुदार समय रे एहा ठीक सेपरि धरण कार्य को करथला
There he come with his discrepancy.
Chetare se nijara pravanchana sahito thai upasthita thile.
And remember, this sin that those people believed that were all the same.
Au mone rakithantu. Arthat amane je saman papara ei jukti ku sei padagana bishwas kale.
We worship the same God.
Amane sei saman Ishwaranko upasana karithau.
We should all belong to the same church.
आम समस्त को एक मंडली मध्य सहभागिता करी रहिबा को अछि
We should be the same people.
आम मान को समान धर्म प्रजा होइ रहिबा को अछि
That sin was never forgiven Israel.
सेई प्रकार धरणर पाप इस्राएल प्रजा निमन्ते आदो क्षमणीय होइ नथिला
Jesus said himself they all are dead.
जिसु निजे एपरि कहिथिले समान मध्य प्रत्येक जन मृत्यु भोग कले
They perish all the three of them.
आउ केवल तीन जन के व्यतीत अन्य समस्ते नाश हो गले
That was the ones who held on and believed the promise.
आउ समानत से व्यक्ति गण के मध्य थिले जो माने सुस्थिर हो रही थिले आ प्रतिज्ञा को विश्वास करी थिले
When the weakling said we cannot take the land it's too much for us and so forth.
जेते बेले दुर्बल प्रजा गण पर कहि थिले जे अम्मा देश को अधिकार करि पाइबो नाही पुने अम्मा पक्ष अति अति कठिन विषय अटे पुजी से पय अन्य अनेक किछि
Caleb and Joshua still the people said we're more than able to take it
सेतेबेले कालिब ओ जिहोसियो लोकमानन को शांत करथिले आ कहितले ताकु अधिकार करे पय आ माने अति अधिक अटु
Because God promised it to us I don't care what the opposition is
कारण आ माने पय ईश्वर को प्रतिज्ञा करथिले अवस्था जे कि प्रकार अटे से विषय रे मु आदो भ्रुक्षेप करे नाही
And we still can preach the divine baptism of the Holy Ghost.
तथापि आ माने अध्यावधि अलौकिक सुस्थता विषय को पुनि पवित्र आत्मा के बपतिस्म विषय को प्रचार करि पारु.
And still have the power of God to separate us from the things of the world.
आउ जगत रो सकल प्रकार वस्तु रु पृथक होई रहिबा निमन्ते आ माने अध्यावधि ईश्वर के शक्ति को लाभ करियछु.
God said so.
जेतु परमेश्वर सेपुले को वाक्य को कहिथिले
The apostolic age has never ceased and it will not cease. It goes on.
परितमानक युग एतबे सुद्धा शेष होइ नहि पुनि या कदापि शेष होब नहि या लगातार रूपे चलिथिबो.
So we find the same old sort of discrepancy.
तेनु बालुंगा बिजे से समान पुरातन बपनकारी को आमने एतबेले मध्य लाभ करियछु.
And remember that sin was never forgiven.
पुनि या को मनि रखिथांतु जे सही पाप आदो क्षमणीय होइ नथिला
Now brother if it was never forgiven then what about now
तेनु भातृगण या सेतरे यदि क्षमणीय होइ नथिला तबे वर्तमान समय पय किपरि
When the real seed of all the ages is coming together
जेते बेले प्रत्येक युगर प्रकृत बीज पुनश्च एकाठी हेउछंती सेतल पय किपरि विषय
Notice this great thing that Balaam did
से प्रमुख विषय जहाँ को बालाम कार्यकारी करथिले ताकु लक्ष्य करंतु
It went on and on and finally ended in the coming of Judas Iscariot and Jesus
तहा दिन को दिन प्रभावित हवा लागिथिला परिशेष रे जिहुदा इस्करियोत मध्य को स्थानांतरित हवा द्वारा से स्थान रे शेष होइतला पुनि जिसु को ठा सुद्धा शेष होइतला
What was it Judas and Jesus was just exactly a figure of Cain and Abel.
ଏହା କିପରି ଧରଣର ବିଷୟ ଥିଲା? ଯୀଶୁ ଆଉ ଯୁଦା ସ୍ତରିୟତ ଉଭୟ ହେବଲ ଆଉ କୈନଙ୍କ ଅବିକଳ ଆଦର୍ଶ ଓ ନମୁନା ଥିଲେ।
For as Judas was religious, so was Cain religious.
କାରଣ କୈନ ଯେପରି ଅତି ଧାର୍ମିକ ମନା ଥିଲେ, ଯୁଦା ମଧ୍ୟ ଠିକ ସେହିପରି ଭାବରେ ଅତି ଧାର୍ମିକ ମନା ବ୍ୟକ୍ତି ଥିଲେ।
Cain built an altar. He made a sacrifice.
କୈନ ବେଦୀଟିଏ ନିର୍ମାଣ କରିଥିଲେ ଆଉ ଏକ ବଳିଦାନ ଅର୍ପଣ କରି ତାହାକୁ ପ୍ରସ୍ତୁତ କରିଥିଲେ।
He worshiped God.
ସେ ଈଶ୍ୱରଙ୍କର ଭଜନା କରିଥିଲେ।
He was just as sincere in it as the other one was.
ପୁଣି ଅନ୍ୟ ଜଣଙ୍କ ଯେତିକିଟା ବିଶ୍ୱସ୍ତ ଥିଲେ ସେ ମଧ୍ୟ ଠିକ ସେତିକିଟା ବିଶ୍ୱସ୍ତ ଥିଲେ।
But you see, he didn't have the revelation of what the word was.
ତଥାପି ଆପଣମାନେ ଦେଖନ୍ତୁ, ବଚନ ଯେ କି ପ୍ରକାର ଧରଣର ଏକ ଉଦ୍ଦେଶ୍ୟ ଥିଲା ତାହାର ପ୍ରକାଶନକୁ ସେ ଆଦୌ ଲାଭ କରିନଥିଲେ।
He thought it was Adam and Eve that eat some apples or some fruit.
ସେ ତପରି ବିଚାର କରିଥିଲେ ଯେ ଆଦମ ଏବଂ ହବା ଏକ ସେଓ ଫଳକୁ କିମ୍ବା ସେପରି ଧରଣ କୌଣସି ଏକ ଫଳକୁ ଖାଇଥିଲେ ଯାହାକି ସେମାନେ ଭୋଜନ କରିଥିଲେ। ମାତ୍ର ପ୍ରକାଶନ ଦ୍ୱାରା ହେବଲ ବୁଝିପାରିଥିଲେ ଯେ ତାହା ଏକ ଭ୍ରାନ୍ତିଜନକ ଧାରଣା ଥିଲା। ତାହା ତ ରକ୍ତ ହିଁ ଥିଲା ଯାହାକି ସେମାନଙ୍କୁ ତଡ଼ିଥିଲା ଆଉ ସେ ମେଷଟିଏ ଅର୍ପଣ କରିଥିଲେ। ପୁଣି ତାଙ୍କର ବଳିଦାନଟି ଯେ ନ୍ୟାୟ ସଙ୍ଗତ ବିଷୟ ଏହାକୁ ପରମେଶ୍ୱର ସାକ୍ଷ୍ୟ ଦେଇଥିଲେ। ତତ୍ପରେ ସେ ଇଶ୍ୱାନିତ ହୋଇପଡ଼ିଥିଲେ, ପୁଣି ନିଜ ଭାଇଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ପୁଣି ଯେଉଁ ବେଦୀ ଉପରେ କୈନଙ୍କର ବଳିଦାନଟି ଅସ୍ୱୀକୃତ ହୋଇଥିଲା ସେ ବେଦୀ ଉପରେ ସେ ନିଜ ଭାଇଙ୍କୁ ହତ୍ୟା କରି ବଧ କରିଥିଲେ। ମେଷଟି ବେଦୀ ଉପରେ ମୃତ୍ୟୁବରଣ କରିଥିଲେ।
So did Judas Iscariot betray Jesus Christ upon the altar of God.
ଠିକ ସେହିପରି ଭାବରେ ଯୁଦା ଇସ୍କରିଓତ ଈଶ୍ୱରଙ୍କ ବେଦୀ ଉପରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବିଶ୍ୱାସଘାତ କରିବା ଦ୍ୱାରା ହତ କରିଥିଲେ।
And killed him just as Cain killed Abel.
ପୁଣି କୈନ ଯେପରି ଭାବରେ ହେବଲଙ୍କୁ ବଧ କରିଥିଲେ, ଠିକ ସେହିପରି ଭାବରେ ସେ ତାଙ୍କୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ହତ କରିଥିଲେ। କାରଣ କୈନ ସେ ତ ବାଳୁଙ୍ଗା କିସମର ବୀଜ ଥିଲେ।
And so was Balaam, the hireling prophet, a man who ought to know better.
ଠିକ ସେହିପରି ଭାବରେ ବାଲାମ ମଧ୍ୟ ଜଣେ ଉଧାରୀ ଭାବାଦୀ ଥିଲେ। ସେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ସବୁକିଛି ବିଷୟକୁ ଭଲ ଭାବରେ ଜାଣିବାର ଉଚିତ ବିଷୟ ଥିଲା।
And God warned him through signs and wonders and even a mule speaking in unknown tongues.
ପୁଣି ଚିହ୍ନ ଆଉ ଅଦ୍ଭୁତ ଲକ୍ଷଣ ଗୁଡିକ ଦ୍ୱାରା ଈଶ୍ୱର ତାଙ୍କୁ ଚେତନା ଦେଇଥିଲେ, ଏପରିକି ଖଚରଟିଏ ପରଭାଷାରେ କଥାବାର୍ତ୍ତା କରିପାରିଥିଲା।
And still he went right on just the same.
ଏହା ସତ୍ତ୍ୱେ ସେ ପୂର୍ବପରି ସମାନ ଧରଣର ଆଚରଣକୁ ସମ୍ପନ୍ନ କରିଥିଲେ।
He was born to be a sower of discrepancy.
ସେ ତ ପ୍ରତାରଣାର ବପନକାରୀ ହୋଇ ପୂର୍ବରୁ ସେପରି ଜାତ ହୋଇଥିଲେ।
And if Jesus predicted this age to end up in the greatest discrepancy that ever was,
ପୁଣି ପୂର୍ବେ କଦାପି ହୋଇନଥିବା ଏକ ପ୍ରବଞ୍ଚନ ଯୁଗ ରୂପେ ଏହି ବର୍ତ୍ତମାନ ସମୟର ଯୁଗଟି ପରିଚିତ ଅଟେ। ସେପରି ଏକ କଥାକୁ ଯଦି ଯୀଶୁ ପୂର୍ବାସ କରି କହିଥିଲେ,
the lady of the church age lukewarm that put him out of the church,
ତେବେ ତ ଏହି ଲାଉଦିକିଆ ଯୁଗଟି ଈଶତୁଷ୍ଣ କାଳ ଅଟେ। ପୁଣି ସେମାନେ ତାଙ୍କୁ ଉପାସନାଳୟରୁ ବାହାରକୁ କାଢି ପକାଇ ଆସନ୍ତି।
How could it be anything else but that? Discrepancy.
ତେଣୁ ପ୍ରବଞ୍ଚନର ସେହି ସମାନ ଧରଣ ଆଚରଣ ନ ହୋଇ ଏହା ଅନ୍ୟ କୌଣସି ବିଷୟ କିପରି ହୋଇପାରେ?
Certainly it is. It ends in that age.
ନିଶ୍ଚିତ ରୂପେ ଏହା ସେପରି ହିଁ ଅଟେ, ସେହି ଯୁଗରେ ଏହା ଶେଷ ହୋଇଯାଇଥାଏ।
It was Cain and Abel again on Calvary.
ପୁଣି ତାହା ତ କୈନ ଏବଂ ହେବଲ ଥିଲେ ଯେଉଁମାନେ କି କାଳବରୀ ପରେ ପୁନଃ ଦେଖିବାକୁ ମିଳିଥିଲେ।
Now notice, as ever, as soon as Jesus went away, went into heaven, the Holy Spirit was sent back.
ତତ୍ପରେ ଲକ୍ଷ୍ୟ କରନ୍ତୁ, ଯେପରିକି ପ୍ରାୟ ସର୍ବଦା ହୋଇଥାଏ, ଯୀଶୁ ଯଥାଶୀଘ୍ର ଚାଲିଗଲା ପରେ ସ୍ୱର୍ଗକୁ ନୀତ ହେଲା ଉତ୍ତାରେ ପବିତ୍ର ଆତ୍ମା ପ୍ରେରିତ ହୋଇଥିଲେ।
That was the seed, the life giver unto the word, as we spoke last night.
ତାହାହିଁ ସେହି ବୀଜ ଥିଲେ, ବଚନ ମଧ୍ୟକୁ ଜୀବନ ପ୍ରଦାନକାରୀ ବୀଜ ଥିଲେ, ଯେପରିକି ଗତ ରାତିରେ ଆମମାନେ ଆଲୋଚନା କରିଥିଲୁ।
It's the one that quickens the word.
ए तो सही जनक अटंती जे की वचन को संजीवित करी थांती.
Quicken means brings to life.
सजीवर अर्थ जीवन रो सत्ता को घेनी आसीबार विषय.
The genuine Holy Spirit only brings to life the word that it is.
जेउ वचनटी एहा अटंती केवल पवित्र आत्मा ही असली असली धर्मात्मा ताकु जीवन सत्ता को घेनी आसंती.
It won't bring your creed to life.
एहा कोनोसी रीतिनीति को अपना सत्ता को घेनी आसी नथाय.
It can't because it's nothing of the creed.
एहा सेपरी आदो करिन परंती जेतु रीतिनीति सहित एहांकर कोनोसी संपर्क नहि.
It is the life of the word of God, for it is God.
एहा तो ईश्वरंक जीवन रो सत्ता टंती ईश्वरंकर वाक्य टंती जेतु हे निजरु ईश्वर टंती.
Quickens that body.
बुझंती तो पुनि एहा सही शरीरं को सजीव करि थांती.
Now notice as they did.
समने जहा किछि करथिले एतरे ताहा को ध्यान दियंतु.
Then the Bible said and John spoke to his children and said little children.
तत्परे बाइबल जेपरि कहिथिला पुनि आपनार संतानगण को जोंरे परि कहिथिले से कहिथिले हे वत्सगण.
You have heard of the Antichrist, which was to come into the world.
ख्रिस्टनीर आत्मा जहार आगमन कथा तुमने सुनियो छ.
Said which already is in the world.
कहिथिले पुनि ताहा एबे हे जगत रे उपस्थित होय अछि.
And it working in the children of disobedience.
आउ अनज्ञा भव संतान मन सहित या वर्तमान सुद्धा कार्य करू अछि.
Now that was long about 30 years after the coming of the Holy Ghost.
पुनि सही आत्माटी पवित्र आत्माक आगमन रो प्राय 30 वर्ष परे परिचय को आस्थिला.
We find when the Holy Ghost come the real seed.
आमाने लक्ष्य करि थाउ जे जेते बेले पवित्र आत्मा सही प्रकृत बीज होय आस्थिले.
Real life giver to the seed.
बीज मध्यस्थित प्रकृत जीवन आगमन करथिले.
Then here comes that discrepancy in again.
तत्परे प्रतारण सही आत्मा एठाकु आसीथिला.
And notice on it went.
आउ एहा जे आगोगु आगोगु बढिबा लागिथिला ए विषय को ध्यान दियंतु.
The real word had been vindicated.
एहा कथा थिला प्रकृत वचन प्रकटित होइथिले.
The prophets of old had vindicated the word of God to be the truth as they went down.
से पुरातन का भाववादी गण से माने अग्रसर करिया समय रे परमेश्वरक वचन जे सत्य ताकु प्रकट करथिले.
If anybody ever read the Nicaea Council or the pre-Nicaea Council.
आपर मन मधेरु केही जने व्यक्ति नाइसिया काउंसिल किबा नाइसियन काउंसिल रो पूर्ववर्ती इतिहास को यदि पाठ करि थांती.
Then 15 days of bloody politics.
रक्तक्त राजनीति रे सही 15 दिन विवरणी को पाठ करि थांती.
When a bunch of Romans down there wanted to bring in and make a denomination out of that church.
जितबेले की सही रोमियो दलटी केतक सदस्य सही पद्धति को परिचयभुक्त करायबा को इच्छा करथिले पुनि से मंडल रु एक संगठन को सृष्टि करय को चाहिथिले.
Prophets came in wrapped in sheepskin eating herbs.
भाववादी गण मेषचर्म रे गुड़ाए होई चेरमूल एवं तुणादि भोजन करी परिचय को आसथिले. पुनि से वचन निमंत्रे दृढ़ संकल्प होई रहिथिले. मात्र एहा कौन करथिला. एहाकु कैनंक परि आचरण विशिष्ट हेबाकु थिला. एहाकु हेबलंक परि आचरण विशिष्ट हेबाकु थिला. जनकु निश्चित रूपे मृत्यु बरण करया कहि थिला. निश्चित रूपे हे से परि होइ थिला.
And the word lost its influence amongst the people.
आउ लोकमान के मध्य रे वचन निजर प्रभाव को हराई बसथिले.
And they all voted out the true word and took in dogmas and discrepancy of the early Catholic church.
तत्परे वचन रो विरोध रे से माने जनमत प्रदान करथिले. आ रीतिनीति को तथा प्रारंभिक युग रो कैथोलिक मंडली रो प्रवंचन जनित वचन को आदरि नै थिले.
They added a pope, they added a bishop, they added this, that, the other.
से माने जने को पोप को जोग करथिले. जने बिशप को से माने आदरि नै थिले. से माने एहा तहा पुनि अन्यन्य अनेक किछि विषय को जोग करि पकाइ थिले.
They taken away the real true meaning of Peter and of Mary and all the rest of them made idols.
से माने पितरंक प्रकृत अर्थ को पुनि मरियम कर असली अर्थ को पुनि समान पुनि अन्यन्य अनेक अर्थ को तिरस्कार करथिले तथा मूर्ति मूर्ति गड़ा को प्रस्तुत करथिले. पुनि अन्य कौनसी सहायक उपादान को प्रस्तुत न करी ख्रीष्ट धर्म बोली ଖ୍ରୀଷ୍ଟ ଧର୍ମ ବୋଲି ବିବେଚିତ ଥିବା ବିଶ୍ୱାସ ମଧ୍ୟରେ ଦେବ ପୂଜକଙ୍କ ପର୍ବପର୍ବାଣୀଙ୍କୁ ଯୋଗ କରିଥିଲେ।
What was it? Seed of discrepancy and organized.
ଏହା କିପରି ଧରଣର ବିଷୟ ଥିଲା? ନିବାର ବିଷୟ ଥିଲା, ସାଂଗଠନିକ ବିଷୟ ଥିଲା।
Organized for the first time on earth a church.
ପ୍ରଥମ ଥର ପାଇଁ ପୃଥିବୀ ଉପରିସ୍ଥ ଏକ ମଣ୍ଡଳୀ ସଂସ୍ଥା ରୂପକୁ ଧାରଣ କରି ନେଇଥିଲା।
What was it?
ଏହା କିପରି ଧରଣର ଏକ ବିଷୟ ଥିଲା?
That seed of discrepancy which started sown, something added to, taken away.
ଯାହାକୁ ବୁଣାଯିବାକୁ ଆରମ୍ଭ କରାଯାଇଥିଲା ସେ ପ୍ରକାର ବାଳଙ୍ଗ କିଶୋର ବୀଜ ଦୂରେଇ ଦେବାକୁ କିଛିଟା ଅଜଣା ବୀଜକୁ ଯୋଗ କରାଯାଉଥିଲା। ଶୁକ୍ରବାର ଦିନ ମାଂସ ଭୋଜନ ନିଷିଦ୍ଧ, ବାଇବଲ ମଧ୍ୟରେ ସେପରି କଥାକୁ କିଏ କେବେ ଶୁଣିଥିଲା? ମଗ୍ନୀକୃତ ନିୟମାବଳୀରେ ବାପ୍ତିଜ ହେବା କଥା ପରିବର୍ତ୍ତେ ବାଇବଲରେ ଛିଟା ବାପ୍ତିସ୍ମର କଥାକୁ କିଏ କେବେ ଶୁଣିଥିଲା କି?
Who ever heard of those things, a Hail Mary or something?
ମରିୟମଙ୍କ ଜୟ ଜୟକାର କରନ୍ତୁ କିମ୍ବା ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡାକର ସମ୍ପର୍କରେ କିଏ କେବେ ଶୁଣିଥିଲା କି?
Who ever heard of some of this rotten Tommy rot of these Protestants too?
ଏହି ପ୍ରୋଟେଷ୍ଟାଣ୍ଟ ମାନଙ୍କ ମଧ୍ୟରେ ଏପରି ଧରଣର ପ୍ରତାରଣାପୂର୍ଣ୍ଣ ବିଷୟ ଗୁଡାକର ସମ୍ପର୍କରେ କିଏ କଦାପି ଶୁଣିଥିଲା କି? ପିଆଲାଟିଏ କେତଲିକୁ ଆଦୌ ପରିମଳ ବିହୀନ କହି ନପାରେ। ସତ୍ୟ କଥା, କେବଳ ଅଳ୍ପରେ ଦୋଷୀ ବ୍ୟକ୍ତି ସମସ୍ତ ବିଷୟରେ ଦୋଷୀ ଅଟେ। କୌଣସି ଏକ ସଂଗଠନ ମଧ୍ୟରେ ଈଶ୍ୱରଙ୍କୁ କଦାପି ସଞ୍ଚାଳିତ ହେବା ବିଷୟକୁ କିଏ କେବେ ଶୁଣିଥିଲା କି? ମୋତେ ସେପରି ଏକ ମଣ୍ଡଳୀକୁ ଦେଖାଇ ଦିଅନ୍ତୁ ଯିଏ ଏକଦା ସଂଗଠିତ ହେଲା ଉତ୍ତାରେ ଚିରଦିନ ପାଇଁ କଦାପି ଜୀବିତ ହୋଇ ରହିପାରିଥିଲା। ସେମାନେ ତ ଯଥାଶୀଘ୍ର ପ୍ରାଣହୀନ ହୋଇପଡ଼ିଥିଲେ ଆଉ ପୁନର୍ବାର କୌଣସି ପ୍ରକାରେ ଉତ୍ଥାପିତ ହୋଇନଥିଲେ। କୌଣସି ବିଶେଷ ଧରଣର ବିଷୟ ଘଟିବାର ଏହା ହିଁ ଉପଯୁକ୍ତ ସମୟ। ପରମେଶ୍ୱରଙ୍କୁ କାର୍ଯ୍ୟ କରିବାରେ ଏହା ହିଁ ଉପଯୁକ୍ତ ସମୟ। ଲୋକମାନଙ୍କ ମଧ୍ୟରେ ପ୍ରଭାବକୁ ଆପଣମାନେ ହତାହତ କରନ୍ତି। ଆଜିକାଲି ମଧ୍ୟ ଠିକ ସେହିପରି ଏକ ବିଶେଷ ଧରଣର ଘଟଣା ଘଟିଛି। ସେମାନେ ପ୍ରଭାବକୁ ହତାହତ କରନ୍ତି। ସେମାନେ କହନ୍ତି, ଆରେ ହେ ଧାର୍ମିକ ମାନଙ୍କର ସେହି ଦଳଟି, ସେମାନଙ୍କ ବିଷୟରେ କିଛି କହିବା ନିଷ୍ପ୍ରୟୋଜନ, ପୁଣି ସେପରି ଯାହା କିଛି ଏହା ପ୍ରତାରଣାର ଅବସ୍ଥାଟିଏ। ପରମେଶ୍ୱରଙ୍କ ବଚନ ସହିତ ଏକାକାର ହୋଇ ରହନ୍ତୁ, ପୁଣି ଏହା ଯେ କ'ଣ ତାହାକୁ ଲକ୍ଷ୍ୟ କରନ୍ତୁ। ପରମେଶ୍ୱର ଯେ ତାଙ୍କ ନିଜସ୍ୱ ବଚନକୁ ଆପଣାରୁ ବ୍ୟାଖ୍ୟା କରିଥାନ୍ତି ତାହାକୁ ଦେଖନ୍ତୁ। ଏହି ପଥର ଗୁଡାକରୁ ଅବ୍ରାହମଙ୍କ ନିମନ୍ତେ ଈଶ୍ୱର ସନ୍ତାନଗଣଙ୍କୁ ଉତ୍ପନ୍ନ କରିପାରନ୍ତି। ଆମେନ୍। ସେହି ପ୍ରାରମ୍ଭିକ ଖ୍ରୀଷ୍ଟିଆନ ମାନଙ୍କ ଦ୍ୱାରା ବଚନଟି ପୁଙ୍ଖାନୁପୁଙ୍ଖ ରୂପେ ପ୍ରକଟ କରାଯାଇଥିଲା।
How God delivered them from everything and diseases, and they had prophets and they spoke in tongues.
ପୁଣି ସକଳ ପ୍ରକାର ଆପଦରୁ, ପୁଣି ରୋଗ ବ୍ୟାଧିରୁ ପରମେଶ୍ୱର ଯେ କିପରି ଭାବରେ ସେମାନଙ୍କୁ ଉଦ୍ଧାର କରିଥିଲେ ତାହାର ପ୍ରକଟୀକରଣ, ଆଉ ସେମାନଙ୍କ ମଧ୍ୟରେ ଭାବଜୀବନ ଥିଲେ, ପୁଣି ପରଭାଷାରେ ସେମାନେ କଥାବାର୍ତ୍ତା କରିଥିଲେ। ବ୍ୟାଖ୍ୟା କରିଥିଲେ, ପୁଣି ଏପରି ସମାଚାରମାନ ଦେଇଥିଲେ ଯାହାକି ପ୍ରତିଥର ବାସ୍ତବରେ ସତ୍ୟ କଥା ବୋଲି ପ୍ରମାଣିତ ହୋଇଥିଲା। କିନ୍ତୁ ସେହି ସବୁ ପ୍ରକଟିତ ହୋଇଥିବା ବାକ୍ୟଙ୍କ ଉପସ୍ଥିତିରେ ପ୍ରଜାଗଣ ଜନମତ ନେଇ ଏହାକୁ ବିତାଡ଼ିତ କରିଥିଲେ, ପୁଣି ଏକ ସଂଗଠନ ପାଇଁ ଜନମତ ଦେଇଥିଲେ। ତାହା ହିଁ ସକଳ ସଂଗଠନର ଜନନୀ ଅଟେ। ଉଭୟ ବର୍ତ୍ତମାନ ପରିପକ୍ୱ, ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ହୋଇସାରିଛନ୍ତି। ସେମାନେ ପୁନଶ୍ଚ ବୀଜର ରୂପକୁ ଧାରଣ କରିବା ଲାଗିଛନ୍ତି। ଏହା ମୃତ୍ୟୁବରଣ କରିସାରିଅଛି, ମାତ୍ର ଲୁଥରଙ୍କ ଦିନମାନଙ୍କରେ ପୁନର୍ବାର କୁସୁମିତ ହୋଇଥିଲା।
As we know from the former message on the morning,
ପ୍ରାତଃକାଳୀନ ଭୋଜନ ସମୟର ସମାଚାର ମଧ୍ୟରେ ସେ ବିଗତ ସମାଚାର ମଧ୍ୟରେ ଆମମାନେ ଦେଖିଅଛୁ ଯେ ଏହା ଠିକ ସେପରି ଧରଣର ଥିଲା। ଲୁଥରଙ୍କ ଦିନମାନଙ୍କରେ ଏହା କୁସୁମିତ ହୋଇ ବାହାରି ଆସିଥିଲା। ତତ୍ପରେ ସେମାନେ କ'ଣ କରିଥିଲେ, ସେହି ମହାନ ବ୍ୟକ୍ତି ଜଣକ ମରିଯିବାର ତୁରନ୍ତ ବାଦ ସେମାନେ ଏକ ସଂଗଠନକୁ ପ୍ରସ୍ତୁତ କରି ପକାଇଥିଲେ। ଏହା କୁସୁମିତ ହୋଇ ବାହାରି ଆସିଥିଲା ପୁଣି ଜନ୍ ୱେସ୍ଲିଙ୍କ ଦିନ ମାନଙ୍କରେ ପୁରୁଷ ସେପରି ହୋଇ ବାହାରି ଆସିଥିଲା। ଯେତେବେଳେ ସେହି ଆଙ୍ଗ୍ଲିକନ ଗଣ ଚିରସ୍ଥାୟୀ ସୁରକ୍ଷା ଶିକ୍ଷା ସହିତ ସେମାନଙ୍କ ଅନ୍ୟ ସକ ବିଷୟକୁ ଯୋଗ କଲେ, ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟଗୁଡ଼ିକ ଏହା ସେପରି ଏକ ବନ୍ଧରେ ବାନ୍ଧି ଯାଇଥିଲା ଯାହାକି ପ୍ରାୟତଃ ବକ୍ତବ୍ୟ ବିଷୟର ସୀମାରେଖା ବାଦର ଥିଲା। ପୁଣି କ'ଣ ଘଟିଥିଲା, ସେତେବେଳେ ପରମେଶ୍ୱର ଜନ୍ ୱେସ୍ଲି ନାମକ ଜଣେ ଏକ ବ୍ୟକ୍ତିଙ୍କୁ ଉତ୍ଥାପିତ କରିଥିଲେ, ପୁଣି ସକଳ ପ୍ରଥାକୁ ହତାହତ କରିଥିଲେ। ସେ ମରିଗଲା ଉତ୍ତରେ ଆଉ ଅସବରି ତଥା ଅନ୍ୟମାନେ ମରିଗଲା ଉତ୍ତରେ ସେମାନେ କ'ଣ କରିଥିଲେ, ସେମାନେ ସାଂଗଠନିକ ହୋଇ ଯାଇଥିଲେ। ପୁଣି ଆପଣମାନେ ଏତେବେଳେ ବିଭିନ୍ନ ଦଳର ମେଥଡିଷ୍ଟ ମାନଙ୍କୁ ଦେଖୁଛନ୍ତି, ସେମାନଙ୍କ ଉତ୍ତରେ ଆଉ ଜଣେ ବ୍ୟକ୍ତି କିମ୍ବା ଆଲେକ୍ଜାଣ୍ଡର କ୍ୟାମ୍ପବେଲ ଜନ୍ ସ୍ମିଥ, ପୁଣି ସେମାନଙ୍କ ପରି ଆହୁରି ଅନେକ ଆସିଥିଲେ। ପରିଶେଷରେ ପେଣ୍ଟିକସ୍ ଫୁଟି ବାହାରି ଆସିଥିଲା, ଏହିସବୁ ପ୍ରତାରଣରୁ ବାହାରି ଆସିଥିଲା। ତତ୍ପରେ କ'ଣ ଘଟିଥିଲା, ସେମାନେ ତ ଅତି ଉତ୍ତମ ରୂପେ ଦୌଡୁଥିଲେ, କ'ଣ ସେମାନଙ୍କର ବାଧାର କାରଣ ହୋଇଥିଲା। ଯେଉଁ ଦଲଦଲରୁ ଆପଣମାନେ ଏକଦା ବାହାରି ଆସିଥିଲେ, ଆପଣମାନେ ସେହି ଦଲଦଲ ମଧ୍ୟକୁ ପୁନର୍ବାର ଫେରି ଯାଇଥିଲେ, ସେହି ଏକ ପ୍ରକାରର ଆବର୍ଜନା ମଧ୍ୟକୁ ପୁନଶ୍ଚ ଫେରି ଯାଇଥିଲେ। ପତ୍ରଣା ମଧ୍ୟକୁ ପୁନଶ୍ଚ ଫେରି ଯାଇଥିଲେ, ପୁଣି ଏକ ସଂଗଠନକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣମାନଙ୍କୁ ବଚନ ସହିତ ସଲାସୁତରା କରିବାକୁ ହିଁ ପଡ଼ିଥିଲା। ପୁଣି ପ୍ରତିଥର ଏକ ନୂତନ ପ୍ରକାର ବିଷୟକୁ ପରମେଶ୍ୱର ପ୍ରେରଣ କରିଥାନ୍ତି ଆଉ ଆପଣମାନେ ତାହାକୁ ଶ୍ରବଣ କରିପାରିନଥାନ୍ତି। ତାହା ହିଁ ସତ୍ୟ କଥା, ପୁନର୍ବାର ପ୍ରତାରଣାର ବିଷୟ। ପୁଣି ଧ୍ୟାନ ଦିଅନ୍ତୁ, ମୁଁ ସେଦିନ ଯେପରି କହିଥିଲି ଏହି ମୂଳରୁ ସର୍ବପ୍ରଥମେ ଚଷୁ ଯାହାକି ବାହାରି ଆସିଥିଲା ତାହା ପତ୍ର ରୂପକୁ ନେଇ ପୁଣି ଏକ କେଣ୍ଡା ରୂପକୁ ନେଇ ବାହାରି ଆସିଥିଲା। ତତ୍ପରେ ଏହା ଝୁମ୍ପା ମଧ୍ୟରେ ପୁନଶ୍ଚ ରୂପାନ୍ତରିତ ହୋଇଥିଲା, ତତ୍ପରେ ବାହାରି ଆସିଥିଲା। ଗହମର ସେହି ଚଷୁଟି ପ୍ରକୃତରେ ତାହା ପୂରାପୂରି ଭାବରେ ସ୍ୱୟଂ ଏକ ଶସ୍ୟଦାର ରୂପେ ଦେଖାଯାଇଥିଲା। ପୁଣି ତାହା ଏକ ଶସ୍ୟଦାର ଥିଲା ସେପରି ଆମେ ବିଚାର କରିଥାଉ, ମାତ୍ର ସେହି ଚଷୁଟିକୁ ଆପଣମାନେ ଯେତେବେଳେ ଖୋଲି ପକାନ୍ତି ତନ୍ମଧ୍ୟରେ ଶସ୍ୟଦାର କୌଣସି ଚିହ୍ନବନ୍ଧ ରହିନଥାଏ। ତାହା ତ ଶସ୍ୟଦାରକୁ ସୁରକ୍ଷିତ ରୂପେ ବୃଦ୍ଧି କରିବା ନିମନ୍ତେ ଏକ ଆବରଣ ସାହାଯ୍ୟକାରୀ ମାତ୍ର ହିଁ ଅଟେ। ଏହା ପୁନଶ୍ଚ ମରିଯାଏ ଆଉ ଏଥିରୁ ଜୀବନ ବାରି ଚାଲିଯାଏ, ପୁଣି ଶସ୍ୟଦାର ମଧ୍ୟକୁ ଚାଲିଯାଏ। ଧ୍ୟାନ ଦିଅନ୍ତୁ, ତେଣୁ ମଣ୍ଡଳୀ ଗୁଡ଼ିକ ଯାହା ବୁଣିଥିଲେ ତାହା ହିଁ ସେମାନେ ଅଟନ୍ତି ଏପରି ଦର୍ଶାଇଥାଏ। ଆଜିକାଲି ଆମମାନେ ଏପରି ଧ୍ୟାନ ଦେଇଥାଉ ଯେ ଆମମାନ ମଧ୍ୟରେ ମଣ୍ଡଳୀ ବୋଲି ବୋଲାଯାଉଥିବା ଦଳ ଗୁଡ଼ିକ ଏପରିକି ଆମମାନ ମଧ୍ୟରେ ଥିବା ପେଣ୍ଟିକସ୍ ଦଳ ଗୁଡାକ ନିମନ୍ତେ ଆମମାନେ ତ ବାହାରି ଆସିଥିଲୁ, ଆମମାନେ ସନ୍ତୁଷ୍ଟ ହୋଇପାରିନଥିଲୁ, ପୁଣି ସନ୍ତୁଷ୍ଟ ଅଭିପ୍ରାୟରେ ଆମମାନଙ୍କୁ ନିଜ ନିଜର ଦଳ ଗୁଡ଼ିକୁ ନିହାତି ପକ୍ଷେ ସୃଷ୍ଟି କରିବାକୁ ହିଁ ପଡ଼ିଥିଲା। ସବୁକିଛି ବିଷୟ ଦୃଷ୍ଟିଗୋଚରକୁ ଆସିଥିଲା, ଆମମାନଙ୍କୁ ନିହାତି ପକ୍ଷେ ଏହି ବିଷୟକୁ ଲାଭ କରିବାକୁ ହିଁ ଥିଲା, ଆମମାନଙ୍କୁ ସେହି ଅନ୍ୟ ବିଷୟକୁ ସୁଦ୍ଧା ଲାଭ କରିବାକୁ ହିଁ ଥିଲା, ଆମମାନଙ୍କୁ ଅନ୍ୟ ଏକ ଦଳକୁ ମଧ୍ୟ ଉତ୍ପନ୍ନ କରିବାକୁ ଥିଲା। ଏହିପରି ଆମମାନଙ୍କୁ ଅନ୍ୟ ଏକ দোগ মধ্যে পাইবা আবশ্যক অটে। তৎপরে কেজন ব্যক্তি উঠি পড়ে আছে যে সে এক শ্বেতবর্ণর মেঘ সহ
আসুছেন।
ব্যক্তি উঠি এপরি কহতি আরে বা সে এক ধরা রঙর ঘোড়া উপরে চড়ি আসুছেন। আচ্ছা ভাল কথা, তবে তো আমরা দুইটি পৃথক পৃথক দল কু প্রস্তুত করিবা। দেখন্তু এহে কিপরি ধরনের এক বিষয় তাহলে বুঝতে কি প্রতারণা কু বুড়ুথার কর্ম।
When he comes, whatever it is, he'll interpret his own word when he comes.
এহা যাহা কিছু বিষয় অটে না কাহিকি সে যেতে আসন্তি সেতরে সে নিজের বচনকু স্বয়ং ব্যাখ্যা করে কহিবে যেতে সে আগমন করিবে।
Let's wait till that time.
তেরু সেই দিন পর্যন্ত আসন্তু আমমানে সমস্তে অপেক্ষা করে রইথিবা।
Talking about that, you don't even get the message of the day.
ধরি রখিথিবা সে বিষয়ে কথাবার্তা করুথিবা দিবসর যোগ্য সমাচারকু হইপারে আপনার মানে পাই নথিবে।
Always point to what God's going to do or what he has done and ignore what he's doing.
পরমেশ্বর যে কোন করুছন্তি কোন করিয়াকু যাওছন্তি কিবা সে যে কোন করিছন্তি সে বিষয়ে সর্বদা আলোচনা করুছন্তি।
That's the way we get discrepancies in it.
পুলিশে যে বর্তমানে কি প্রকার কর্ম করুছন্তি তাহাকু অবহেলা করুছন্তি তাহি সেই পন্থা অটে যদ্বারা মানে এর মধ্যকু একাধিক বারঙ্গা বীজকু নিক্ষেপ করুছু।
Now we notice that today our churches.
পুনি আমমানে এতে ধ্যান দিয়ে থাকে যে আজিকালি আমমানের সমস্ত
মণ্ডলী
সেমানে আমমানের মণ্ডলী গুড়াক বৃথারে বপন করুছন্তি পুনি ববন্ডরকু সমস্যা গুড়াক অমল করুছন্তি। আমমানের প্রার্থনা সভা গুড়িক বন্ধ হয়ে সারি অছি পুনি পূর্বে অনুষ্ঠিত হেউথিবা সকল প্রকার সেবা কার্য আউ আমার মধ্যে নাহি। এহার কারণ কোন? প্রত্যেক বিষয়ের প্রতিষেধক ব্যবস্থার আমমানে দূরে যাইছু। ধ্যান দিয়ন্তু এপরিকি আমমানক পেন্টিকোস্টাল মণ্ডলী গুলা মধ্যে অধাগটা কেশধারী মহিলাগণ বহু সংখ্যা প্রস্তুত হুঁচা তা তো পূর্বে আদৌ স্বীকার যোগ্য নথিলা অনুমতি যোগ্য মধ্যে নথিলা।
Painted faces, wearing fingernail polishes, all kind of stuff.
মুখমণ্ডলকু সৌখিন সামগ্রীরে সজাগুজা করুছন্তি নখগুড়াকরে নেল পলিশ লগাউছন্তি পুনি বিভিন্ন ধরনের পরিপাটিরে নিজকু ভূষিত করুছন্তি।
Man out here with like Rickies and so forth, married three or four times some deacons. Oh, what a discrepancy.
সেপরি ব্যক্তিকু এঠাকু আসাকু দিয়ন্তু অনুচিত কার্যকারী মানক পরি পুনি সেপরি আচরণের অভ্যস্ত থিবা ব্যক্তিক পরি সে অটন্তি যে কি তিনি চারি জনকু বিবাহ করি থান্তি আর সেমানে দিকশনকণ অটন্তি আরে বা কিপরি মহান প্রতারণ
বিষয়।
এহা তো অপবিত্রতার
পরিচয়।
সেমানে কিপরি ভাবে এহাকু করি থান্তি পরমেশ্বর আপনার মণ্ডলীরে এহাকু আদৌ পছন্দ করিবে নাহিঁ এর সহ অভ্যস্ত হওয়া নিমন্তে সে সংগঠন মধ্যে নিহাতি পক্ষে যা হি অ। এ বিষয়ে আক্ষেপ করে কহা নিমন্তে কেজ ব্যক্তি ভয়ভীত হয়ে থাকে যে এক সংগঠন মধ্যে সে এপ বাহারি যোগ পড়ে থাকে। হে ঈশ্বর আমমানক সেপরি স্বভাব বিশিষ্ট লোকগুড়া দিয়ন্তু যে মানে পরমেশ্বর আউ তাঙ্ক বচন বিনু অন্য কৌশি প্রতারণা বিষয় সহ আদৌ সম্পর্ক রক্ষি তাহি এ বিষয়ে সত্য কথা অটে। তাহাই যাহাকি আমমানে প্রকৃত এতে আবশ্যক করে থাকু। আমরা কোণ করুছু প্রতারণাকু বপন করুছু। আমি মানে তো অদরকারী বীজকু বুনি অছু পুনি এতে সমস্যাকু অমল করুছু।
Notice that they're now being gathered together for the burning.
এহা কো লক্ষ্য করন্তু যে জয়া জীবা নিমন্তে সমনে তেবে সম্বেত হই একাঠি হেউছন্তি।
Did you notice Jesus said first gather them together?
আপন মানে সেই বিষয় কো ধ্যান দেইছিলে কি যিশু পরি কইছিলে প্রথমে সেগুড়া কো একাঠি করি পকাও।
Burn them. Then put all the bundles in one pile. Now burn them.
সেগুড়া কো বিড়ারে বাঁধ পুরি সকল বিড়া কো এক গদারে নেই গদাই দিও পুনি মু সেগুড়া জড়াই দেবি। সেই স্থানে মেথডিষ্ট নামধারী এক ছোট বিড়া, ব্যাপটিষ্ট নামধারী, প্রেসবিটেরিয়ান নামধারী, লুথরান নামধারী ছোট ছোট বিড়া গুলি রয়েছে। সেমানে সমস্তে মন্ডলী গুড়াক বিশ্বব্যাপী পরিষদ মধ্যে সমবেত রূপে কাঠি হয়ে অনেক এয়া কিপর এক বিষয় প্রথমে সেগুড়াক একাঠি করে পকাও। হালেলুয়া, আপনার ধ্যান দিয়েছিল কি প্রথমে সে বারঙ্গা গুড়াক একাঠি করে পকাইলে, গহম মধ্যে সেগুড়াক দূরে দিয়েছিল, সেগুড়াক অলগা করে পকাইলে, সেগুড়াক একাঠি করে গহমর অলগা করে পকাইলে, সেগুড়াক অলগা করে পকাও, সেগুড়াক একাঠি করে তৎপরে পড়ি পকাও।
They're all to be burned for the judgments of God for sowing discrepancy among the people.
পরমেশ্বরঙ্ক বিচার দৃষ্টিরে সেগুড়াক জ্বলি যাবার নিশ্চিত, লোকমান মধ্যে প্রতারণাকু বপন করুথা যোগু জ্বলি যাওয়া নিমন্তে পৃথিবী কুট অটন্তি।
Things that they have in a form of godliness and denying the power thereof.
যেও আচরণগুড়া সহিত সেমানে আবদ্ধ ভক্তির ভেকত ধরন্তি, মাত্র এহা শক্তিকু অস্বীকার করন্তি।
Denying the word just to hold up some religious rites.
বচনকু অস্বীকার করছন্তি কেবল কতক ধার্মিক রীতিনীতি গুলিকু ধরি রাখিয়াছন্তি।
Some dogma that somebody's injected in trying to put in the word of God, it won't work.
কেই জন ব্যক্তি যে ধর্মপদেশকু এহা মধ্যে নিক্ষেপ করছন্তি তাহাকু মজবুত করি ধরি রাখিছন্তি, পুনি ঈশ্বর বচন মধ্যে তাহাকু যোগ করিয়াকু যত্ন করছন্তি, এ আদৌ ফলপ্রদ হব নাহিঁ।
The discrepancy.
এহা তো এক প্রতারণা বিষয়।
I screamed today as it was the great prophet of long ago, Amos.
মু আজি চিৎকার করি থাকে বহু বর্ষ পূর্বে জনৈক মহান ভাববাদীঙ্ক সময়ে যেপরি সেতবে হয়েছিল, চিৎকারর ধরি শুনে মিলেছিল আউ সেই জনক আমোস থিলে।
When he comes down in that city, he said, I'm not a prophet nor a son of a prophet.
সে এক প্রাচীনতম বিখ্যাত শহর মধ্যে চালি আসছিলে, পুনি কহিলে মু যে ভাববাদী নহে কিংবা যে ভাববাদীঙ্ক সন্তান মধ্যে নহে।
But if the lion roars, who can but fear?
তথাপি যদি সিংহ গর্জন করে কিয়ে ভয় ন করে রহিপারে।
He said, when God speaks, who can but prophesy?
আও সেপরি কহিলে প্রভু সদাপ্রভু কথা কই অছন্তি কিয়ে ভবিষ্যৎ বাক্য প্রচার ন করিব।
He predicted judgment upon that generation, said, the very God that you claim to serve will destroy you.
সে তো সেই বংশধরঙ্ক পরে বিচারের এক নিষ্পত্তিকু পূর্বভাস করে কহিলে, কহিলে সেই সমান ঈশ্বর যাহাঙ্কু তোমরা সেবা করিথাও বলি দাবি করিথাও সে তোমাকে নাশ করিবে।
You put this on tape. You remember.
এয়া কপড়মানে ধরি রাখি থাকতু, এয়া টেপ মধ্যে রহি আছি, পুরি আপনাদের মধ্যে মনে রাখি থাকতু।
The very God that these people now that's gathering all this great big harvest of world council of churches.
সেই সমান ঈশ্বর যে কি এই সকল প্রজাগণ যে মানে বর্তমান মন্ডলী মান বিশ্ব পরিষদ পড়ি এক মহান অমল মধ্যে এতবে একত্রিত হয়েছন্তি, পুনি আপনার নিশ্চিত রূপে তন্মধ্যে অবশ্য অগ্রসর করা যাওয়াছন্তি, আপনার তহির কৌশি প্রকারে অলগা হয়ে রহি পারন্তি নাহিঁ।
You're either going to be in a visit, get out of it, or you're going into it.
আপনারে ব্যক্তিগত রূপে তহিরু বাহারি আসি সেতু অলগা হয়ে রাখা যাওছন্তি, নহিলে আপনারে তন মধ্যে প্রবেশ করে যাওছন্তি। মধ্যস্থতা করিবার কোনসি স্থানটি আদ উপলব্ধ হয়ে পারিব নাহিঁ। এহা তো পশুর চিহ্ন রূপে পরিচিত হব।
No man can buy or sell except he that has the mark.
কেবল সেই জনক যে কি চিহ্নটিকু ধারণ করিথিব তা বিনু অন্য কেহি কিনা বিকা করিবে নাহিঁ।
Or got the discrepancy.
কিংবা প্রতারণার চিহ্নকু ধারণ করিথিব কেউ সেই ক্রামিকা করি পারিব।
Now stay out of it.
তেনু এথিরু বর্তমান দূরেই রহন্তু।
Get out of it, flee it.
এথিরু দূরেই রহন্তু, এথিরু পলায়ন করন্তু।
Stay away from it.
এথিরু দূরেই রহন্তু, পলায়ন করন্তু।
The God that they claim they're serving will destroy him, the great God of love.
সেই ঈশ্বর যাহাঙ্কর সেবা করন্তি বলে মানে দাবি করন্তি সেই মানুষকে নাশ করিবে।
Who want said by Jesus prayed that we should all be one.
সেই স্নেহ করিবার মহান ঈশ্বর সেপরি করিবে যে কি করিবে নাহি, কইতলে আচ্ছা তবে যিশু প্রার্থনা কইতলে আমমানকু এক হওয়া উচিত।
Then he also said, how can you walk together, two walk together to be agreed.
তৎপরে সে পরিমধ্যে কইতলে আপনারা মানে একাঠি কিপরি গমন করি পারন্তি, এক পরামর্শ নহিলে কি দুই জন একত্র গমন করি পারিবে।
He said, one like he and the Father are one.
সে কইতলে জনে ଯେପରିକି ସେ ଆଉ ପିତା ଏକ
And the Father was the Word, and He was the Word made manifest.
ଆଉ ପିତା ବଚନ ଥିଲେ ପୁଣି ସେ ଦେହଧାରୀ ହୋଇ ପ୍ରକଟ ହୋଇଥିବା ବଚନ ଥିଲେ
He was one with the Father.
ସେ ଅର୍ଥାତ୍ ଯୀଶୁଖ୍ରୀଷ୍ଟ ପିତାଙ୍କ ସହିତ ଏକ ଥିଲେ
Because he was the manifestation of God's promised word.
ଯେହେତୁ ପରମେଶ୍ୱରଙ୍କ ପ୍ରତିଜ୍ଞିତ ବଚନର ପ୍ରକଟୀକରଣ ସେ ହିଁ ଥିଲେ
And so is it today or any other day.
ତେଣୁ ଆଜିକାଲି ମଧ୍ୟ ସେ ସେପରି ଅଟନ୍ତି କିମ୍ବା ଅନ୍ୟ ଯେକୌଣସି ଦିନ ପାଇଁ ସେ ସେପରି ହିଁ ଅଟନ୍ତି
Yes, sir. The God is one. He wants us to be one.
ଆଜ୍ଞା ହଁ ଯେହେତୁ ଈଶ୍ୱର ଏକ ତେଣୁ ସେ ଆମମାନଙ୍କୁ ମଧ୍ୟ ଏକ ହୋଇ ରହିବାକୁ ଚାହାନ୍ତି
How can this be one, this and denying the first birth?
ଏହି ଜଣକ ତ କୁଆରୀଙ୍କ ଠାରୁ ଜାତ ହେବାର ସତ୍ୟତାକୁ ଅସ୍ୱୀକାର କରୁଛନ୍ତି ତେବେ ସେ କିପରି ହେବାର ଏକ ହୋଇ ରହିପାରନ୍ତି ପୁଣି ସେହି ଅନ୍ୟ ଜଣଙ୍କ କରିନଥାନ୍ତି ଅଲୌକିକତାର ଆରୋଗ୍ୟର ସତ୍ୟତାକୁ ଅସ୍ୱୀକାର କରିଥାନ୍ତି ପୁଣି ଏପରି ସେପରି ଅନ୍ୟମାନେ ସେମାନଙ୍କର ମଧ୍ୟରେ ପ୍ରତ୍ୟେକ ଦଳ ସେପରି ଧରଣ ନୁହନ୍ତି କି ସେମାନେ ମଧ୍ୟ କେତେଜଣ ଏପରିକି ସେମାନେ ଈଶ୍ୱରଙ୍କଠାରେ ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ ସେ ଯେ ଈଶ୍ୱର ପୁତ୍ର ଅଟନ୍ତି ଏଥିରେ ସୁଦ୍ଧା ସେମାନେ ବିଶ୍ୱାସ କରନ୍ତି ନାହିଁ ବିଶ୍ୱାସ କରିଥାନ୍ତି ଯେ ସେ ଯୋସେଫଙ୍କ ପୁତ୍ର ଥିଲେ ପୁଣି ଈଶ୍ୱରଙ୍କ ପୁତ୍ର ରୂପେ ପରିଚିତ ଥିଲେ ନିଶ୍ଚିତ ରୂପେ ସେହି ଦୁଇ ଭାତୃଗଣ ଲୁଥରାନ ମାନେ ଆଉ ଜୁଙ୍ଗଲିଙ୍ଗଣ ସେଥିରେ ବିଶ୍ୱାସ କରନ୍ତି ଅର୍ଥାତ୍ ସେ ଯେ ପ୍ରକୃତ ଜଣେ ଅତି ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଥିଲେ ଏଥିରେ ବିଶ୍ୱାସ କରନ୍ତି ଖ୍ରୀଷ୍ଟୀୟ ବିଜ୍ଞାନ ଶାସ୍ତ୍ର ଏପରି କହିଥିଲା ଯେ ସେ ଜଣେ ଭାବବାଦୀ ଥିଲେ ସେ ଜଣେ ଅତି ସାଧାରଣ ବ୍ୟକ୍ତି ଥିଲେ ସେ ତ ଆଦୌ ଆଲୌକିକ ଶକ୍ତି ବିଶିଷ୍ଟ ବ୍ୟକ୍ତି ନଥିଲେ କିପରି ସେ ଯଦି ଅଲୌକିକ ବ୍ୟକ୍ତି ନଥିଲେ ତେବେ ପୂର୍ବେ ଜଗତଟି କଦାପି ଲାଭ କରିନଥିବା ଜଣେ ଶ୍ରେଷ୍ଠ ପ୍ରତାରକ ସେ ଥିଲେ ସେ ପରମେଶ୍ୱର ଥିଲେ ଅନ୍ୟଥା ସେ କିଛି ନଥିଲେ ସେ ତ ଅଲୌକିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଥିଲେ ସେ ଦେବତ୍ୱ ଥିଲେ ସ୍ୱୟଂ ସେପରି ଥିଲେ ଆମ ମଧ୍ୟ ଦେହଧାରୀ ହୋଇଥିଲେ ପରମେଶ୍ୱର ପୁତ୍ରର ବ୍ୟକ୍ତିତ୍ୱରେ ପରିଚିତ ଥାଇ ଦେହଧାରୀ ହୋଇଥିଲେ ନିଶ୍ଚିତ ରୂପେ ତାହା ହିଁ ଯାହାକି ସେ ଥିଲେ ପୁଣି ପ୍ରତାରଣ ବିଷୟଟି ଯେ ଭିତରକୁ ପଶି ଆସିଅଛି ତାହାକୁ ଆମେ ଯେତେବେଳେ ଲକ୍ଷ୍ୟ କରୁଛୁ ଏହା ଯେ ଏଠାରେ ଉପସ୍ଥିତ ତାହା ଆମେ ଜାଣୁ କେହି ଜଣେ ହେଲେ ମଧ୍ୟ ଏହାକୁ ଅସ୍ୱୀକାର କରିପାରନ୍ତି ନାହିଁ
He will destroy that group that claim they're serving God.
Are ba kebal dhyan diantu sei daloti je ki tankar pasna karu achi boli dabi karuchi taku se nas karibe.
You watch it.
Apan mane yaku dhyan diantu.
God planted his seed.
Ishwara nijara bijati ku ropan karithile se tahaku bunithile.
I'm closing because it's time to start the prayer line.
Mu sesagare ko jau achi je prarthana dhari ku arambha karibar samaya eha ate.
God planted his seed. And his seed is Christ.
ଈଶ୍ୱର ଆପଣଙ୍କ ବୀଜକୁ ବପନ କରିଥିଲେ ଆଉ ଖ୍ରୀଷ୍ଟ ତାଙ୍କର ବୀଜ ଅଟନ୍ତି ଅଳ୍ପ କେତେକ ରାତ୍ରି ଉତ୍ତରେ ମୁଁ ତାହାରି ଉପରେ ପ୍ରଚାର କରିବାକୁ ଯାଉଛି ଯେଉଁଠାରେ ତାଙ୍କ ନାମକୁ ସ୍ଥାପନ କରିବାକୁ ଈଶ୍ୱର ନିର୍ଣ୍ଣୟ ନେଇଥିଲେ ଈଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି ତେବେ ଏପରି ହୋଇପାରେ ଯେ ପ୍ରାତଃ ଭୋଜନର କୌଣସି ଏକ ପାସନରେ ତାପରେ ମୁଁ ପ୍ରଚାର କରିବାରେ ଧ୍ୟାନ ଦିଅନ୍ତୁ ରକ୍ଷା ପାଇଯିବାର କେବଳ ଏକମାତ୍ର ପନ୍ଥା ସେ ହିଁ ଅଟନ୍ତି କେବଳ ସେ ହିଁ ଏକମାତ୍ର ବିଶ୍ୱସ୍ତ ଶାସନକର୍ତ୍ତା ଅଟନ୍ତି ସେ କେବଳ ଏକମାତ୍ର ଈଶ୍ୱର ଅଟନ୍ତି ତାଙ୍କ ବିନା ଅନ୍ୟ କେହି ଦ୍ୱିତୀୟ ଈଶ୍ୱର ନାହାନ୍ତି ତାଙ୍କ ବିନୁ ଅନ୍ୟ କେହି ଦ୍ୱିତୀୟ ଈଶ୍ୱର ନାହାନ୍ତି ଆମ୍ଭେ ଈଶ୍ୱର କେବଳ ଏକମାତ୍ର ଈଶ୍ୱର ଅଟୁ ସେପରି କହିଥିଲେ ଯୀଶୁ କହିଥିଲେ ଆଜ୍ଞାଟି ଏପରି ଅଟେ ହେ ଇସ୍ରାଏଲ ଶୁଣ ପ୍ରଭୁ ଆମମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି ଆମ୍ଭେ ତ ସେହି ଜଣଙ୍କ ଅଟୁ ଅନ୍ୟ ଜଣଙ୍କ ପାଇଁ ତୁମମାନେ କାହିଁକି ବାଞ୍ଛ
କରିଥାଅ
ଅନ୍ୟ କେହି ଜଣେ ଆସିବ ମାତ୍ର ମୁଁ ମୋର ପିତାଙ୍କ ନାମରେ ଆସିଅଛି ଆଉ ତୁମେ ମାନେ ତ ମୋତେ ଗ୍ରହଣ
କରୁନାହଁ। ଅନ୍ୟ
ଜଣେ ଯଦି ନିଜ ନାମରେ ଆସିବ ତେବେ ତୁମେ ତାହାକୁ ଗ୍ରହଣ କରିନେବ। ଆଉ ସେମାନେ ଏହି କର୍ମକୁ ନାଇସିଆରେ ସଫଳ କରିଥିଲେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ପେଣ୍ଟିକଷ୍ଟ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ମେଥଡିଷ୍ଟ। ଅନ୍ୟ ଏକ ନାମ ମାତ୍ର ସେ ଯୀଶୁଖ୍ରୀଷ୍ଟ ନାମର ବିଷୟ ଏଠି ଯେତେବେଳେ ଉପସ୍ଥିତ ହୋଇଥାଏ ସେତେବେଳେ ସେମାନେ କରିପାରିବା ଭଳି ସେଥିରୁ ବହୁ ଦୂରକୁ ଚାଲି ଯାଇଥାନ୍ତି। ସେମାନେ ଏହି ନାମ ସହିତ କୌଣସି କାର୍ଯ୍ୟ ଆଦୌ କରିବାକୁ ଚାହିଁନଥାନ୍ତି। କାରଣ ସେ ତ ବଚନ ଅଟନ୍ତି, ପୁଣି ବଚନ ସ୍ୱୟଂ ଆପଣାକୁ ଘୋଷଣା କରିଥାନ୍ତି। ଧ୍ୟାନ ଦିଅନ୍ତୁ, ରକ୍ଷା ପାଇବାର ଏକମାତ୍ର ମାର୍ଗ ସେ ତ ଶରଣର ଗୋଲାପ ଫୁଲ ଅଟନ୍ତି। ସେ ଯେ ତାହା ଥିଲେ ବାଇବଲ ଏପରି କହିଅଛି, କାରଣ ବାଇବଲ ଏପରି କହିଅଛି ଯେ ସେ ତାହା ହିଁ ଥିଲେ। ପରମେଶ୍ୱରଙ୍କ ପ୍ରତିଟି ପଦବୀ ଯାହାକି ବାଇବଲ ମଧ୍ୟ ରହିଅଛି ସେ ସବୁ ଯୀଶୁଙ୍କ ନିମନ୍ତେ ଅଟେ। ସେ ତ ଆଲଫା ଓ ଓମେଗା, ଆରମ୍ଭ ଏବଂ ଶେଷ ସବୁକିଛି ଥିଲେ। ସେ ଯିଏ ଥିଲେ, ଯିଏ ଅଟନ୍ତି, ପୁଣି ଯିଏ ଆସିବେ ସବୁକିଛି ଅଟନ୍ତି। ଦାଉଦଙ୍କ ମୂଳ ଆଉ ବଂଶଜ ଅଟନ୍ତି। ଦାଉଦଙ୍କ ମୂଳ ଆଉ ବଂଶଜ ଉଭୟ ଅଟନ୍ତି। ପ୍ରଭାତୀୟ ନକ୍ଷତ୍ର, ଶାରଣର ଗୋଲାପ ଫୁଲ, ପୁଣି କ୍ଷେତ୍ର ଶୋଷଣ ଫୁଲ ସବୁକିଛି ସେହି ଅଟନ୍ତି। ଆଲଫା ଏବଂ ଓମେଗା, ପିତା ପୁତ୍ର ପବିତ୍ର ଆତ୍ମା ସବୁକିଛି ଖ୍ରୀଷ୍ଟ ମଧ୍ୟରେ ଅବସ୍ଥାନ କରେ। ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ନରଦେହଧାରୀ ହୋଇଥିବା ଯେହୋବା ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ପ୍ରଗଟୀକରଣ ସେହି ଖ୍ରୀଷ୍ଟ ଯୀଶୁ ହିଁ ଅଟନ୍ତି। ପ୍ରକୃତରେ ତାହା ହିଁ ସେ ଥିଲେ। ସେ ତ ଶାରଣର ଗୋଲାପ ଫୁଲ ଥିଲେ। ସେହି ଶାରଣର ଗୋଲାପଙ୍କ ସହିତ ସେମାନେ କଣ କରିଥିଲେ? ସେମାନେ ତାଙ୍କୁ ଦୋଳି ଫୋପାଡ଼ି ଦେଲେ, ପୁଣି ତହିଁରୁ ସୁବାସକୁ କାଢି ପକାଇବା ପାଇଁ ସେମାନେ ଏହାକୁ ମନ୍ଥି ପକାଇଲେ। ଗୋଲାପରୁ ସୁବାସକୁ କାଢି ଆଣିବା ପାଇଁ ଏକ ସୁନ୍ଦର ଗୋଲାପକୁ ଚକଟା ହେବାକୁ ପଡ଼ିଥିଲା। ପୁଣି ତାହା ଏକ ଆକର୍ଷଣୀୟ ଜୀବନ ଥିଲା। ଏହାଙ୍କ ପରି ଅନ୍ୟ କୌଣସି ଦ୍ୱିତୀୟ ଜୀବନ ପୂର୍ବେ କଦାପି ବାସ କରି ରହିନଥିଲେ। ଏହା ସତ୍ତ୍ୱେ ତାଙ୍କୁ କାଳବରୀ ଉପରେ ମନ୍ଥା ହେବାକୁ ପଡ଼ିଥିଲା। ଦେଖନ୍ତୁ, ସେମାନେ ଶାରଣ ଗୋଲାପଙ୍କର ଅଭିଷେକ କାଢି ଆଣିଥିଲେ, ପୁଣି ତାହା ହାରଣଙ୍କ ଉପରେ ଢାଳି ଦେଇଥିଲେ। ଯେହେତୁ ପ୍ରଭୁଙ୍କ ଉପସ୍ଥିତିରେ ମହାପବିତ୍ର ସ୍ଥାନକୁ ପ୍ରବେଶ କରିବା ନିମନ୍ତେ ତାଙ୍କୁ ସେଥିରେ ଅଭିଷିକ୍ତ ହୋଇ ରହିବାକୁ ହିଁ ପଡୁଥିଲା। ପବିତ୍ର ବିଚ୍ଛେଦ ବସ୍ତ୍ର ପରଦା ମଧ୍ୟକୁ ପ୍ରବେଶ କରିବା ପାଇଁ ତାଙ୍କୁ ଶାରଣର ଗୋଲାପଙ୍କ ଦ୍ୱାରା ଅଭିଷିକ୍ତ ହେବାକୁ ପଡୁଥିଲା। ଅନୁଗ୍ରହ ସିଂହାସନ ଉପରେ ଛିଞ୍ଚିବା ଅଭିପ୍ରାୟରେ ପ୍ରତିବର୍ଷ ତାଙ୍କୁ ତନ୍ମଧ୍ୟକୁ ଯିବାକୁ ହିଁ ପଡୁଥିଲା। ପୁଣି ପ୍ରଭୁଙ୍କ ନିକଟରେ ସୁଗନ୍ଧିତ ନୈବେଦ୍ୟର ଅଭିପ୍ରାୟ ସେ ଅଭିଷେକକୁ ତାଙ୍କ ଉପରେ ରହିବାକୁ ହିଁ ପଡୁଥିଲା। ପୁଣି ମେଷଶାବକର ରକ୍ତରେ ସ୍ୱୟଂରୁ ଛିଞ୍ଚା ଯିବା ପରେ ତାଙ୍କୁ ଆପଣା ସମ୍ମୁଖରେ ଛିଞ୍ଚା ଯାଇଥିବା ସେହି ରକ୍ତ ସହିତ ଯିବାକୁ ପଡୁଥିଲା। ନିଜର ବସ୍ତ୍ରାଞ୍ଚଳରେ କେତେକ ଡାଳିମ୍ବ ଆଉ ଘଣ୍ଟିକୁ ଝୁଲାଇ ରଖି ପ୍ରଭୁ ପରମେଶ୍ୱର ପବିତ୍ର 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 ବୋଲି କହି ତାଙ୍କୁ କେତେକ ପାଦ କେବଳ ଆଗେଇବାକୁ ପଡୁଥିଲା। ଲକ୍ଷ୍ୟ କରନ୍ତୁ, ସେ ତ ସେହି ଶାରଣର ଗୋଲାପ ଫୁଲ ଥିଲେ। ତାଙ୍କରି ଲୋକମାନଙ୍କ ଉପରେ ଅଭିଷେକ କରାଯାଇଥିବା ସେହି ସୁଗନ୍ଧିତ ଅତର ସେ ଅଟନ୍ତି।
You cannot come before him with any creed, any other thing, but anointed with that rose of Sharon, the word.
ଯେ କୌଣସି ରୀତିନୀତି ସହିତରେ ଥାଇ ଆପଣମାନେ ତାଙ୍କ ନିକଟକୁ ଆସିପାରନ୍ତି ନାହିଁ, ଅନ୍ୟ କୌଣସି ଶିକ୍ଷାରେ ଭୂଷିତ ଥାଇ ଆସିପାରନ୍ତି ନାହିଁ। ମାତ୍ର ସାରଣର ଗୋଲାପ ଫୁଲ ଅର୍ଥାତ୍ ସେହି ବଚନଙ୍କ ସହିତ ଅଭିଷେକ ଥାଇ ତାଙ୍କ ସମୀପକୁ ଯାଇପାରନ୍ତି। ସେ ଉପତ୍ୟକାର ଫୁଲ ମଧ୍ୟ ଅଟନ୍ତି। ପୁଣି ଆପଣମାନେ ଟିକେ ଅଫିମ କିପରି ଭାବେ ପାଇଥାନ୍ତି? ଆପଣମାନେ ଅଫିମ ଟିକେ ସେପରି ଭାବେ ପାଇଥାନ୍ତି, ଅର୍ଥାତ୍ ଶୋଷଣ ଫୁଲଟିଏ ନେଇଥାନ୍ତି, ପୁଣି ତାହାକୁ ଦଳି ଚକଟି ଦେଇଥାନ୍ତି, ତତ୍ପରେ ତହିଁରୁ ଆପଣମାନେ ଟିକେ ଅଫିମ ପାଇଥାନ୍ତି। ଚିକିତ୍ସକଗଣ ଆପଣଙ୍କ କର୍ମଶାଳାରେ ତାହାକୁ ବ୍ୟବହାର କରିଥାନ୍ତି। କେହି ଜଣେ ପୁରୁଷଙ୍କୁ କିମ୍ବା ଜଣେ ନାରୀଙ୍କୁ ଧରି ନିଅନ୍ତୁ ଯିଏକି ଅତି ବିବ୍ରତ ଅଥବା ଚିନ୍ତିତ ହୋଇ ପଡ଼ିଅଛନ୍ତି, କିମ୍ବା କେହି ଜଣେ ନାରୀ ଆପଣଙ୍କୁ ପାଗଳ ହୋଇଯାଇଛନ୍ତି ଏପରି ବିଚାର କରୁଥାନ୍ତି। ସେ ତ ପକ୍କା ଉପରେ ଚାଲୁଥାନ୍ତି ଆଉ ଚିତ୍କାର କରୁଥାନ୍ତି। ସେ ଜଣେ ବାଚାଳତା ଗ୍ରସ୍ତ ରୋଗୀ ଅଟନ୍ତି। ପୁଣି ଜଣଙ୍କ ଚିକିତ୍ସକ ସେହି ଲିଲିକୁ ଦଳି ଚକଟି ବାହାର କରାଯାଇଥିବା ଅଫିମରୁ କିଛିଟି ଦପନକୁ ନେଇଥାନ୍ତି, ପୁଣି ତାଙ୍କର ବାହୁ ଅଥବା ଶିରାର ଯେକୌଣସି ସ୍ଥାନରେ ପୁଣି ସେ ପୁରୁଷଙ୍କ ଶରୀରର ଏକ ନିଶ୍ଚିତ ସ୍ଥାନରେ ତାହାକୁ ଅନ୍ତନିକ୍ଷେପ କରିଥାନ୍ତି। ତତ୍ପରେ ସେ ଟିକିଏ ନିରବ ଓ ଅବିଚଳ ହୋଇପଡ଼ିଥାନ୍ତି। କିଛି କ୍ଷଣ ପାଇଁ ସେହି ବାସାଳପଣଟି ଶାନ୍ତ ପଡ଼ିଯାଇଥାଏ। ମାତ୍ର ଅଫିମର ନିଶାଟି ଯେତେବେଳେ ନିଷ୍କ୍ରିୟ ହୋଇପଡ଼ିଥାଏ, ତତ୍ପରେ ସେମାନେ ପୁଣି ଉତ୍କ୍ଷିପ୍ତ ହୋଇପଡ଼ିଥାନ୍ତି, ପୁଣି ସେମାନେ ପୂର୍ବାପେକ୍ଷା ଅଧିକ ଗୃହରେ ବାସାଳତାକୁ ଦେଖାଇଥାନ୍ତି। ତଥାପି ବନ୍ଧୁଗଣ, ମୁଁ ଆପଣଙ୍କୁ କହିବି ଯେ ତାହା ତ ଉପତ୍ୟକା ସ୍ଥିତ ଶୋଷଣ ଫୁଲରୁ ପ୍ରସ୍ତୁତ କରାଯାଇଥିବା ଏକ ଅସଲି ଅଫିମର ନମୁନା ମାତ୍ର ଅଟେ, ଯାହା ବିଷୟରେ ମୁଁ ଜାଣେ। ସେ ହିଁ ତ ଉପତ୍ୟକାର ଶୋଷଣ ଫୁଲ ଅଟନ୍ତି। ସେ ତ କାଳବରୀ ଉପରେ ଚିପୁଡ଼ା ଯାଇଥିଲେ, ଆମମାନଙ୍କର ସକଳ ଅପରାଧ ନିମନ୍ତେ ସେ ହତ ହୋଇଥିଲେ, ତାଙ୍କର ସକଳ ପ୍ରହାର ଦ୍ୱାରା ଆମମାନେ ସୁସ୍ଥ ହେଲୁ। ତନ୍ମଧ୍ୟରେ ଥାଇ ସେହିସବୁ ଫୁଲରୁ ଚିପୁଡ଼ା ହୋଇଥିବା ଅଂଶରୁ ତ ସେ ଏକ ଫୁଲ ଥିଲେ। ପୂର୍ବେ କଦାପି ସୃଷ୍ଟି କରାଯାଇଥିବା ସକଳ ଫୁଲ ଗୁଡ଼ାକ ମଧ୍ୟରୁ ସେ ସର୍ବଶ୍ରେଷ୍ଠ ଫୁଲ ଥିଲେ, ଯେଉଁରୁ କି ଏହି ଅଫିମକୁ ଚିପୁଡ଼ା ଯାଇଥିଲା। ଉପତ୍ୟକାର ଏହି ସ୍ଥଳ ପଦ୍ମଟି ଥିଲେ, ପୁଣି ସାରଣର ଏହି ଗୋଲାପ ଫୁଲ ସେ ଥିଲେ। ପୁଣି ଆଜି ରାତିରେ ସେ ଟଙ୍ଗା ହୋଇଥାନ୍ତି, ସ୍ୱର୍ଗ ଆଉ ପୃଥିବୀ ମଧ୍ୟ ସ୍ଥଳରେ ଝୁଲି ରହିଥାନ୍ତି। ମୁଁ ବିଶ୍ୱାସ କରେ ଯେ ସେହି ସମୟରୁ ନେଇ ସେ ସେପରି ଥିଲେ, ପ୍ରାୟତଃ ଜଗତର ପାପକୁ ବୋହି ନେବା ନିମନ୍ତେ ପୁଣି ଜଗତକୁ ଆରୋଗ୍ୟତା ପୁନଶ୍ଚ ଫେରାଇବା ଅଭିପ୍ରାୟରେ ସେ ଟଙ୍ଗା ଯାଇଥିଲେ। ଆଉ ସେ ଯେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି, ଏ କଥାକୁ ବାଇବଲ ପ୍ରକାଶ କରି କହିଅଛି। ହେ ବନ୍ଧୁଗଣ, ଅରଣ୍ୟ ମଧ୍ୟରେ ପରମେଶ୍ୱର ତଳେ ମୂଷାଙ୍କୁ କହିଥିଲେ, ଯାହାକି ତାଙ୍କ ନିମନ୍ତେ ଏକ ନମୁନା ଥିଲା, ସେ ତ ତାଙ୍କୁ ଏକ ପିତ୍ତଳ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇବା ପାଇଁ କହିଥିଲେ। ପୁଣି ପାପ ଯେ ବିଚାରିତ ହୋଇସାରିଥିଲା, ପିତ୍ତଳ ତାହାର ପ୍ରତିନିଧିତ୍ୱ କରୁଥିଲା, ସର୍ପଟି ପ୍ରତିନିଧିତ୍ୱ କରିଥାଏ, ପିତ୍ତଳ ସର୍ପଟି ପ୍ରତିନିଧିତ୍ୱ କରି କହିଥାଏ ଯେ ପାପ ସମ୍ପୂର୍ଣ୍ଣ ରୂପେ ବିଚାରିତ ହୋଇଥିଲା। ଯେପରିକି ପିତ୍ତଳ ତାହା ତ ଅଲୌକିକ ବିଚାରର ଉଦ୍ଦେଶ୍ୟ ଅଟେ, ଯେପରିକି ପିତ୍ତଳ ବେଦୀ ଥିଲା ଯେଉଁଠାରେ କି ବଳିଦାନ ଗୁଡାକ ଅର୍ପଣ କରାଯାଉଥିଲା ଆଉ ଏଲିଏ ମଧ୍ୟ ଉର୍ଦ୍ଧକୁ ଦୃଷ୍ଟିପାତ କରିଥିଲେ ପୁଣି ସେ କହିଥିଲେ ଆକାଶର ବକ୍ଷ ପିତ୍ତଳ ସଦୃଶ ଥିଲା ଏକ ଅବିଶ୍ୱାସୀ ରାଷ୍ଟ୍ର ଯିଏ ଈଶ୍ୱରଠାରେ ପଛଘୁଞ୍ଚା ଦେଇଥିଲା ତା ଉପରେ ଅଲୌକିକ ବିଚାର ନିଷ୍ପତ୍ତିର କାରଣ ଏହା ହେଇଥିଲା ପୁଣି ପାପ ଯେ ସମ୍ପୂର୍ଣ୍ଣ ରୂପେ ବିଚାରିତ ହୋଇସାରିଥିଲା ସର୍ପ ତାହାକୁ ପ୍ରତିନିଧିତ୍ୱ କରୁଥିଲା ଆଉ ପାପ ଯେ ସମ୍ପୂର୍ଣ୍ଣ ରୂପେ ବିଚାରିତ ହୋଇସାରିଅଛି ସର୍ପ ଏହାକୁ ପ୍ରତିନିଧିତ୍ୱ କରୁଥିଲା ପୁଣି ଯୀଶୁ ସେଇ ସର୍ପର ନିଦର୍ଶନ ଥିଲେ ଯିଏ ଆମମାନଙ୍କ ପାଇଁ ପାପୀ ହୋଇଥିଲେ ଆଉ ଈଶ୍ୱରଙ୍କ ବିଚାରକୁ ଆପଣା ପରେ ଉଠାଇ ନେଇଥିଲେ ସେ ଆମମାନଙ୍କ ସକଳ ଅପରାଧ ନିମନ୍ତେ କ୍ଷତ ବିକ୍ଷତ ହେଲେ ଆମମାନଙ୍କ ଧର୍ମ ନିମନ୍ତେ ଚୂର୍ଣ୍ଣ ହେଲେ ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାଙ୍କ ଉପରେ ବର୍ତ୍ତିଲା ଆଉ ତାଙ୍କର ସକଳ ପ୍ରହାର ଦ୍ୱାରା ଆମମାନେ ସୁସ୍ଥ ହେଲୁ ଆରେ ହେ ଈଶ୍ୱର ନିଜର ଆବାସ ସ୍ଥଳରେ ଆଜି ରାତିରେ ଆମମାନେ ନିମନ୍ତେ ଅଫିମର ଭରପୁର ଭଣ୍ଡାରକୁ ସାଇତି ରଖୁଛନ୍ତି ଆହେ ଖ୍ରୀଷ୍ଟିଆନ ମିତ୍ର ଆପଣ ଅସୁସ୍ଥ ପୁଣି ବେଦନାଗ୍ରସ୍ତ ଅଟନ୍ତି କି ଓହୋ ଆପଣ ତ ଅତିଶୟ ଚିନ୍ତିତ ଅଟନ୍ତି ଏହା ତ ଆପଣଙ୍କ ପାଇଁ ଅତିଶୟ ସମସ୍ୟାର ପରିସ୍ଥିତି ଅଟେ ଆପଣ ଅଧିକ ସମୟ ଧରି ଏହାକୁ ସହନ କରିପାରନ୍ତି ନାହିଁ ପୁଣି ଯେଉଁ ଆଧୁନିକ ଯୁଗରେ ଆମେମାନେ ବାସ କରୁଅଛୁ ତହିଁରେ ତ ଆପଣ ଅତିଶୟ ବିବ୍ରତ ଅଧୀର ହୋଇପଡ଼ିଛନ୍ତି
What they said is Russia says in 55 that they'll absolutely take full control of the whole world.
Aji ratire lifeline apmane sunithile ki arthat jaha bisoy re semane apni kahithile je Russia apni kahithae 1955 madhyare semane sampurna biswa sthiti ku apna adhikar bhukta karinebe.
Before that can happen the rapture has to come.
Ta ghotito heba purbaru urdhantikaran avashya ghotijibo.
ତେଣୁ
ହେ ବନ୍ଧୁ ଏହା କେତେ ନିକଟବର୍ତ୍ତୀ ଅଟେ ଏହା ଏହି ସ୍ଥାନରେ ଉପସ୍ଥିତ ଅତି ନିକଟବର୍ତ୍ତୀ ଅଟେ ଆପଣଙ୍କ ସର୍ବାନ୍ତକରଣ ସହିତ ଆପଣମାନେ ତାଙ୍କୁ ଅନ୍ୱେଷଣ କରିବେ ନାହିଁ କି ସେ ଉପତ୍ୟକାର ସ୍ଥଳ ପଦ୍ମ ଅଟନ୍ତି ପୁଣି ସେ କାଲି ଆଜି ଚିରଦିନ ସମାନ ଅଟନ୍ତି
to lift himself up among his people
apara prajagananka madhyare se nijaku unnata kori dekhaiba nimante aji ratire ei sthane re upasthita achanti
just like Moses lifted up the sin sign judge and not only sin but sickness
thik musa ka pari se bicharita hoi saithwa papara chinha ku urdhak uthaithile puni kebal papa ko nuhe matra sakala pida ko suddha uthai neithile
remember Jesus said as Moses lifted up the brass serpent
ଏହାକୁ ମନେ ରଖନ୍ତୁ କାରଣ ଯୀଶୁ କହିଥିଲେ ମୂଷା ଯେ ପ୍ରକାରେ ପିତ୍ତଳ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ ସେହିପରି ମନୁଷ୍ୟ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ୱକୁ ଉଠାଯିବେ କେଉଁ କାରଣ ଯୋଗୁଁ ମୂଷା ତାହାକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ ପାପ ଅବିଶ୍ୱାସ ଆଉ ପୀଡ଼ା ନିମନ୍ତେ ସେ ତାହାକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ
sickness and unbelief
ଆଉ ଠିକ ଯିଶୁ ମଧ୍ୟ ଠିକ ସେହିପରି ଭାବରେ ପାପ ପୀଡା ଆଉ ଅବିଶ୍ୱାସକୁ ଉର୍ଦ୍ଧ୍ୱକୁ ଉତ୍ଥାପିତ ହୋଇଥିଲେ
he was the same thing
ସେ ତ ସେଇ ସମାନ ପ୍ରକାରର ଆଦର୍ଶ ଥିଲେ
now tonight in the days when we got this great discrepancy
ଆଉ ଆଜି ରାତିରେ ପୁଣି ଏହି ଦିନମାନଙ୍କରେ ଆମମାନେ ପ୍ରତାରଣାର ଏକ ମହାନ ଅବସ୍ଥା ଯେତେ ଲାଭ କରିଅଛୁ
Jesus Christ promised in Luke that in the days before the coming of the Lord
ଲୁକଲିଖିତ ସୁସମାଚାରରେ ଯୀଶୁ ଏପରି କହିଥିଲେ ପ୍ରତିଜ୍ଞା କରି କହିଥିଲେ ଏହି ପ୍ରକାର ଦିନମାନଙ୍କରେ ପ୍ରଭୁଙ୍କ ଆଗମନ ସମୟ ପୂର୍ବେ ଏହା ସେପରି ଏକ ଧରଣର ସମୟ ହେବ ଯେପରିକି ସଦମର ଦିନମାନଙ୍କରେ ହୋଇଥିଲା ପୁଣି ମନୁଷ୍ୟ ପୁତ୍ର ସ୍ୱୟଂ ଯେତେବେଳେ ପ୍ରଘଟ ହେବେ ସେତେବେଳେ ତଦ୍ରୂପ ଘଟିବ ଠିକ ସେହିପରି ଧରଣର ଏକ ବିଷୟ ଯେପରିକି ସେହି ସ୍ଥାନରେ ମନୁଷ୍ୟ ପୁତ୍ର ସ୍ୱୟଂରୁ ଅବ୍ରାହମ ନିକଟରେ ଇଲୋହିମ ରୂପେ ପ୍ରକଟ ହୋଇଥିଲେ। ଆପଣ ପ୍ରଜାଗଣଙ୍କ ମଧ୍ୟରେ ପରମେଶ୍ୱର ଦେହଧାରୀ ହୋଇଥିଲେ। ଆଉ ସେଠାରେ ଅବ୍ରାହମଙ୍କ ସହିତ ବାସ କରିଥିଲେ, ପୁଣି ତାଙ୍କୁ ଦେଖାଇଥିଲେ, ପୁଣି ସାରା ଯେ କଣ ଚିନ୍ତା କରୁଥିଲେ ତାହା ଅବ୍ରାହମଙ୍କୁ ଜଣାଇଥିଲେ। ତାଙ୍କ ପଛରେ ବସିଥିଲେ, ତମ ମଧ୍ୟରେ ବସିଥିଲେ, ଅର୍ଥାତ୍ ସେ ତାଙ୍କୁ ଆଦୌ ଦେଖିନଥିଲେ। ସେ ଯେ କି ପ୍ରକାର ହେବାକୁ ଯାଉଅଛନ୍ତି ତାହା ସେ ସାରାଙ୍କୁ କହିଥିଲେ, ପୁଣି ତାଙ୍କୁ ସାରା ବୋଲି ଡାକିଥିଲେ। ଅବ୍ରାହମ ତାଙ୍କର ନୁହେଁ, ତାଙ୍କର ନାମ ଆଉ ଅବ୍ରାହମ ନୁହେଁ, ସେ ଅବ୍ରାହମ ରୂପେ ଡକାଯିବାରେ ଲାଗିଥିଲେ। ସାରି ଆଉ ସେପରି ନୁହେଁ, କିନ୍ତୁ ସାରା, ତୁମର ପତ୍ନୀ ସାରା କେଉଁଠାରେ? ଆଉ ସେ କହିଥିଲେ, ସେ ଆପଣଙ୍କ ପଶ୍ଚାତ ଥିବା ତମ୍ବୁ ମଧ୍ୟରେ ଅଛି। କହିଥିଲେ, ଜୀବନ ଋତୁ, ବସନ୍ତ ଋତୁ ପୁନଃ ଉପସ୍ଥିତ ହେଲେ ତୁମ୍ଭେ ଆମେ ତୁମକୁ ପୁନର୍ବାର ଦର୍ଶନ ଦେବା। ଆଉ ସେ ହସିଥିଲେ, ସେ ପଚାରିଥିଲେ, ସାରା କାହିଁକି ହସିଲା? ଆଉ ଯୀଶୁ କହିଥିଲେ, ପ୍ରତାରଣର ଏହି ମହାନ ସମୟଟି ଏକତ୍ରିତ ହେବାର, ଜଳାଯିବାର ସମୟ ପୂର୍ବେ ସେତେବେଳେ ସେ ଯେପରି ଭାବରେ ପ୍ରକଟ ହୋଇଥିଲେ, ଠିକ ସେହିପରି ଭାବରେ ମନୁଷ୍ୟ ପୁତ୍ର ପୁନଃ ପ୍ରକଟ ହେବେ। ପୁଣି ତାହା ଅଟେ, ଏହା କିପରି ଏକ ବିଷୟ ଅଟେ, ଏହା ତ ଆପଣମାନଙ୍କ ସମ୍ମୁଖରେ ତାଜା ହୋଇ ପ୍ରକାଶିତ ହେଉଅଛି। ଅର୍ଥାତ୍ ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ତେବେ ତ ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା। ହେ ପ୍ରେମମୟ ଈଶ୍ୱର, ଆମମାନେ ଆପଣଙ୍କୁ ସ୍ନେହ କରୁ। ହେ ପ୍ରଭୁ, ଆପଣଙ୍କ ବଚନ ଆମମାନଙ୍କ ପାଇଁ ପ୍ରଚୁର ରୂପେ ଭୋଜନ ସାମଗ୍ରୀ ଭରପୂର ଅଟେ। ଆମେମାନେ ଏହାକୁ ନିହାତି ପକ୍ଷେ ଆଦର କରୁ। ହେ ପ୍ରଭୁ, ଏହାଦ୍ୱାରା ଆମମାନେ ଜୀବିତ ରହିଥାଉ।
It seems that our capacity is never sufficient.
ଏପରି ଅନୁମାନ କରାଯାଏ ଯେପରି ଆମମାନଙ୍କର ସାମର୍ଥ୍ୟ ଆଦୌ ପ୍ରଚୁର ନୁହେଁ।
We just love to sit at your table.
ଆପଣଙ୍କ ମେଜ ନିକଟରେ ଆମମାନେ କେବଳ ବସି ରହିବା ପାଇଁ ସ୍ନେହ କରୁ।
Around your word and enjoy the blessings.
ଆପଣଙ୍କ ବଚନର ଚତୁଃପାର୍ଶ୍ୱରେ ବସି ପୁଣି ସକଳ ଆଶିଷକୁ ଉପଭୋଗ କରିବାକୁ ଚାହୁଁ।
Lord, when we come together like as brothers and sisters.
ହେ ପ୍ରଭୁ, ଏହିପରି ଭାବରେ ଆମମାନେ ଯେତେବେଳେ ଏକତ୍ରିତ ହୋଇଥାଉ, ଭାତୃଗଣ ଆଉ ଭଗ୍ନୀଗଣ ରୂପେ ସମବେତ ହୋଇଥାଉ, ଯେଉଁମାନେ ଈଶ୍ୱରଙ୍କ ପୁତ୍ରଙ୍କ ରକ୍ତ ଦ୍ୱାରା କ୍ରୀତ ହୋଇଅଛନ୍ତି, ଯେଉଁମାନେ ଆପଣଙ୍କ ରକ୍ତ ଦ୍ୱାରା କିଣା ଯାଇଛନ୍ତି,
ଯେଉଁମାନେ
ଆପଣଙ୍କ ରକ୍ତ ଦ୍ୱାରା ନିକଟବର୍ତ୍ତୀ କରାଯାଇଅଛନ୍ତି, ପୁଣି ହେ ପ୍ରଭୁ, ଆଜି ରାତିରେ ଆମମାନେ ଏହି ସ୍ଥାନକୁ ଆସିଅଛୁ, ଆଜିର ରାତିକୁ ପ୍ରୀତମାନ ନିମନ୍ତେ ପ୍ରାର୍ଥନା କରିବାକୁ ଆମମାନେ ସମେତ ହୋଇଅଛୁ।
And according to the scriptures, you said that by the stripes we were healed.
ଆଉ ଧର୍ମଶାସ୍ତ୍ର ଅନୁସାରେ ଆପଣ ଏପରି କହିଅଛନ୍ତି ଯେ ତାଙ୍କର କରୋନା ପହର ଦ୍ୱାରା ଆମମାନେ ସୁସ୍ଥ ହୋଇଥିଲୁ।
It isn't necessary to pray then.
ତେବେ ତ ପ୍ରାର୍ଥନା କରିବା ନିମନ୍ତେ ଏହା ଅତି ପ୍ରୟୋଜନ ବିଷୟ ଅଟେ।
Only confess our sin.
ଆମମାନେ ଆପଣମାନଙ୍କର ସକଳ ପାପକୁ କେବଳ ମାନି ନେଇଥାଉ।
For by your stripes we were past tense healed.
କାରଣ ଆପଣଙ୍କ କରୋନା ପ୍ରହାର ଦ୍ୱାରା ଆମମାନେ ସୁସ୍ଥ ହୋଇଥିଲୁ, ଅତୀତ କାଳରେ ସେପରି ହୋଇଥିଲୁ।
Oh, what a day of salvation.
ଆରେ ବା, ପରିତ୍ରାଣ କିପରି ଏକ ଦିନ!
What a promise by Emmanuel.
ଇମାନୁଏଲଙ୍କ ଦ୍ୱାରା କିପରି ଧରଣ ଏକ ପ୍ରତିଜ୍ଞା!
That is certainly truth.
ଆଉ ତାହା ନିଶ୍ଚିତ ରୂପେ ସତ୍ୟ କଥା।
You said a little while and the world won't see me no more, yet you'll see me For I.
आपण कहिथिले अल्प मात्र समय रहिला जगत मते आउ देखिबो नाही तथापि तुम मने मते देखिबो कारण मु
The personal pronoun of I.
मु व्यक्तिगत सर्वनामर उद्देश्य
I will be with you even in you to the end of the world.
मु तुमानक सहित रहिबि एपरिकि जगत शेष पर्यंत मु तुमानक मध्ये थिबि
And at the end of the time this great consummation
पुनि जुगर शेष समय पर्यंत एई महान विनाश पर्यंत रहिबि
He said just before it happened
आपनपि कहिथिले एहा घटिबा पूर्वे
To be just like before the fire fell in Sodom and burn up the gentile world
एहा त सेपरि धरण एक घटना हेबो जेपरिकि सदम परे सेई अन्य जाति जगत परे अग्निवृष्टि हेबार पूर्व अवस्था थिला
There would come a revelation again of the son of man just like it was at Sodom
अर्थात मनुष्य पुत्रक विषय एक प्रकाशन पुनश्च प्रकट हेबो जेपरि सदमर दिन मानक होइथिला
Father may the people not miss it not pray God
हे प्रभु एहा को लोक जेपरि भूलि न जानते पुनि मु निवेदन करे
is a crude little thing if I said wrong forgive me pull it into a gear
हे ईश्वर सेपरि एक धरणर अप्रीतिकर विषय जदि मु भूल कथा कहिथिलि तेबे क्षमा करि दियंतु एक प्रकार स्थिरता को प्रकट करूछि
I love him Lord I pray that they won't miss it
हे प्रभु मु एमानन को स्नेह करे सेमान जे एहा को आदौ हाथ छड़ा करबे नाही एहाय मु प्रार्थना करे
Let this be one of the great nights Lord
हे प्रभु आज रही रात्रि टी अन्य सकल रात्रिरु एक महत रात्रि हेउ
May every sick, afflicted, blind, whatever it is in here, Lord, be healed tonight.
प्रत्येक पीड़ितगण जपरि सुस्थता लाभ करि परन्ति क्लेश भोगकारी अंध पुनि अन्य जे कोनो पीड़ा रे ग्रस्त थाय उपस्थित थान्ति ना काहे कि हे प्रभु आज रात्रि जपरि सुस्थता लाभ करन्ति
May every sinner be saved.
प्रत्येक पापी जपरि परित्राण पाइ परन्ति
Right in their hearts now, if they are unbeliever, may they accept Christ at this moment.
आपणार समस्त अंतकरण सहित ठीक एही अवसर रे जदि एठारे केहि जने अविश्वासी थांती तबे एही समय समाने जेपरि ख्रीष्टंकु स्वीकार करि ग्रहण करि परंती
Granted, Father, it's all in your hands.
हे पिता एहाकु दान करंतु एही सब किछि विषय आपणक हस्तद उपर निर्भरशील अटे
We commit ourselves to you to see you come among us.
आमन गहन रे आपणक आगमन विषय को देखिबा अभिप्राय रे आमने आपणक ठायरे निज निज को समर्पण करू
You said in St. John 14:12
तत्परे जोहन 14:12 पदरे आपणे पुरी कहिथिले
He that believeth in me the works that I do shall he do also
मो ठारे जे विश्वास करे मु जेउ कर्म करू अछि से मध्य सेई सब करिवो
How we know that you made yourself known to the people
आपण जे प्रजागण के निकट रे आपणा को स्वयं परिचित करिथिले आमने ता किपरि होवे जानि परिबा
For you was that prophet that Moses said that would raise up.
कारण आपण तो सही भाबादी थिले जहांको आगमन कथा को मूसा कहिथिले.
They hadn't had prophets for hundreds of years. Discrepancy was on every hand.
सेमाने शत शत वर्ष धरि कोनोसी भाबादी को लाभ करनथिले. प्रत्येक क्षेत्र रे प्रतारणा भरपूर अवस्था थिला.
But yet the word of God had to be fulfilled.
एहा सत्ते परमेश्वर के वचन को निहाति पक्षे सफल हेबा को ही थिला.
So the word become flesh and so did the discrepancy.
तेनु वचन देधारी होइथिले आ प्रतारण मध्य सेई पिहारे प्रकट होइथिला.
Father we see it again today.
पुनि हे पिता आजिकालि एहा को माने पुरुष लक्ष्य करिथाउ.
The discrepancy becoming one great big bundle.
सेई प्रतारण विषयति एक बड़ धरणर समस्या आकार रे एक बड़ धरणर बिरा आकार रे देखा दै अछि.
And we see the word coming the same way.
पुनि वचन जे सेई समान प्रकार आगत हे अछि ताको आमे लक्ष्य करिथाउ
Bless us tonight, Father. We commit ourselves to you with your word.
हे पिता आज राति रे आमको आशीर्वाद करंतु आपन वचन सहित आमे आपणाको आपन निकट समर्पण करू अछु
Whatever you have need for us to do, do with us, Lord. In Jesus name. Amen.
आमनको सफल करिया निमन्ते आपन जहा किछ आवश्यक रहिछि हे प्रभु आमन सहित ताहाको सफल करंतु जिसुंक लावरे आमेन
what he said maybe he wanted to tell us something so be reverent
ଅତିଶୟ ଭକ୍ତିଭାବ ହୁଅନ୍ତୁ। ସେ ଯେ କ'ଣ କହିଥିଲେ ତାହା ଆମକୁ ଜଣାନାହିଁ। ଆମମାନଙ୍କୁ କିଛି ବିଶେଷ କଥା କହିବା ନିମନ୍ତେ ସମ୍ଭବତଃ ସେ ଅପେକ୍ଷା କରୁଛନ୍ତି। ତେଣୁ କିଛି କ୍ଷଣ ନିମନ୍ତେ ଅତିଶୟ ଭକ୍ତିଭାବକୁ କେବଳ ରକ୍ଷା କରି ରହିଥାନ୍ତୁ।
ଆମେନ୍।
ଆପଣମାନେ କଦାପି ପାଠ କରିଥିଲେ କି ଶତ୍ରୁ ଜଣକ ଯେ କେଉଁ ସ୍ଥାନ ଆସୁଥିଲା? ଧର୍ମଶାସ୍ତ୍ର ସେ କଥା କଦାପି ପାଠ କରିଥିଲେ କି? ପୁଣି ସେମାନେ ସମସ୍ତେ ଏକତ୍ରିତ ହୋଇଥିଲେ। ପୁଣି ସେମାନେ ଶତ୍ରୁ ଜଣକ ଏକ ବିରାଟ ଶକ୍ତିର ସହିତ ପରିଚିତ ହୋଇଥିଲା। ଆଉ ଈଶ୍ୱରଙ୍କ ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କ ସହିତ କଥାବାର୍ତ୍ତା କରି କହିଥିଲେ। ପୁଣି ସେ ଭାବାଣୀ କରିଥିଲେ ଆଉ କେଉଁ କେଉଁ ସ୍ଥାନକୁ ଯିବାକୁ ଥିଲା, ପୁଣି ଅପେକ୍ଷା କରିବାକୁ ଥିଲା, ତାହା ସେ କହିଥିଲେ। ତତ୍ପରେ ସେମାନେ ନିଜର ଶତ୍ରୁକୁ ନାଶ କରିଥିଲେ। ସେ ପୁନଶ୍ଚ ଏହି ସ୍ଥାନକୁ ଆସିଥାନ୍ତି ଆପଣଙ୍କର ଶତ୍ରୁକୁ ନାଶ କରିବାକୁ। ସେହି ସ୍ଥାନରେ ସେ ଏକତ୍ର ଅଛନ୍ତି। ବୁଝନ୍ତୁ, ଈଶ୍ୱରଙ୍କ ହସ୍ତକୁ ଧରି ପକାନ୍ତୁ। ଈଶ୍ୱରଙ୍କ ବଚନ, ଈଶ୍ୱରଙ୍କ ହସ୍ତ ଯୀଶୁଖ୍ରୀଷ୍ଟ ଅଟନ୍ତି ଅବଶ୍ୟ, ଆଉ ସେ ବଚନ ଅଟନ୍ତି। ତେଣୁ ପ୍ରାର୍ଥନା ଧାଡ଼ିକୁ ଆମେ ଯେତେବେଳେ ଆହ୍ୱାନ ଦେଇଥାଉ, ସେତେବେଳେ ନିଜ ନିଜର ହୃଦୟରେ ତାହାକୁ ସ୍ଥାନ ଦିଅନ୍ତୁ। ମୁଁ ଭରସା କରେ ଯେ ଆଜି ବିଲି ପୁନର୍ବାର ପ୍ରାର୍ଥନାର କାର୍ଡ ଗୁଡାକ ବାଣ୍ଟି ଦେଇଛି। ବିର କାର୍ଡ ଗୁଡାକ ବାଣ୍ଟି ଦେଇଛି। ଆସନ୍ତୁ ବି 85 ସଂଖ୍ୟାର କାର୍ଡ ଟିକୁ ନେବା। ଗତରାତିରେ 15 ଖଣ୍ଡ କାର୍ଡକୁ ଆମମାନେ ପାଇଥିଲୁ। ଆମମାନେ ସାଧାରଣତଃ 15 କାର୍ଡକୁ ଗୋଟିଏ ରାତିରେ ନେବାକୁ ଚେଷ୍ଟା କରିଥାଉ। ପୁଣି ନିଜର କାର୍ଡ ଗୁଡାକୁ ହାତରେ ଧରି ରହିଥାନ୍ତୁ, ଆମେ ସେଗୁଡ଼ାକ ବର୍ତ୍ତମାନ ଗ୍ରହଣ କରିବୁ। ପ୍ରାୟ 15 ଆସନ୍ତୁ ଚେଷ୍ଟା କରିବା। 85 ଆପଣମାନଙ୍କୁ ଜଣା ବି ବ୍ରହ୍ମାଙ୍କ ପରି ବି 85 100 ପର୍ଯ୍ୟନ୍ତ। ଆଉ ଆମେମାନେ ଆସନ୍ତୁ ଲକ୍ଷ୍ୟ କରିବା ବି 85 କିଏ ଧରିଛନ୍ତି, ଆପଣ ହସ୍ତକୁ ଉପରକୁ ଉଠାନ୍ତୁ। ଆପଣ ନିଶ୍ଚିତ ରୂପେ ଏଠାରେ ଅଛନ୍ତି। ଓହୋ, ଠିକ ପଛ ପାଖରେ ଅଛନ୍ତି, ଉତ୍ତମ କଥା। 85 ଉପରକୁ ଉଠି ଆସନ୍ତୁ। ବର୍ତ୍ତମାନ ମୋ ପୁଅ, ସେ ହେତୁ ଏହି ସ୍ଥାନରେ ଅପରିଚିତ ବ୍ୟକ୍ତିଗଣ ଉପସ୍ଥିତ ଥାଇପାରନ୍ତି। ଏହା ଯେ କିପରି ଭାବରେ କରାଯାଇଥିଲା ସେ ବିଷୟକୁ ନ ଜାଣିଥାଇ ପାରନ୍ତି। ଏହି ସ୍ଥାନକୁ ମୋର ପୁତ୍ର କିମ୍ବା ଅନ୍ୟ କେହି ଜଣେ ବ୍ୟକ୍ତି ଆସିଥାନ୍ତି। ଯଦି ସେ ଆସିବାକୁ ସେପରି ସକ୍ଷମ ନଥାନ୍ତି, ପୁଣି ଏହି କାର୍ଡ ଗୁଡାକୁ 100 ସଂଖ୍ୟା ପର୍ଯ୍ୟନ୍ତ କାର୍ଡ ଗୁଡାକୁ ନେବା ପାଇଁ କେହି ଜଣେ ଅନ୍ୟ ବ୍ୟକ୍ତି ଏଠାକୁ ଆସିପାରନ୍ତି। ଯେ କେହି ବ୍ୟକ୍ତି ଆସିପାରନ୍ତି ପୁଣି 100 ପର୍ଯ୍ୟନ୍ତ ଏହି କାର୍ଡ ଗୁଡିକୁ ନେଇପାରନ୍ତି। ପୁଣି ମଣ୍ଡଳୀର ସମ୍ମୁଖରେ ଠିଆ ହୋଇ ସେଗୁଡାକ ମିଶାଇ ଦେବେ। ପୁଣି ସେ ଆପଣଙ୍କୁ କାର୍ଡ ଖଣ୍ଡେ ଦେବେ। ପୁଣି ଆପଣ ଯେ ଏହି ମଞ୍ଚ ଉପରକୁ ଆସୁଛନ୍ତି ସେ ବିଷୟରେ ସେ କୌଣସି ପ୍ରକାର କହିପାରିବେ ନାହିଁ। ସେ ସେହି କଥାକୁ ଜାଣନ୍ତି
ନାହିଁ।
ପୁଣି ମୁଁ ଆଦୌ କିଛି ଜାଣେ ନାହିଁ। ମୁଁ ରାତ୍ରି କାଳରେ ଆସିଥାଏ, ପୁଣି କୌଣସି ସ୍ଥାନରେ ଉପସ୍ଥିତ ଥାଇ 10 କିମ୍ବା 15 କାର୍ଡକୁ କେବଳ କାଢି ଆଣିଥାଏ। ତାହା ତ ଆପଣଙ୍କ ଆରୋଗ୍ୟତା ନିମନ୍ତେ କାଣିଚାଏ ସୁଦ୍ଧା କିଛି ଉପକାର କରିନପାରେ। ସେହି ସ୍ଥାନ ଆପଣମାନେ ବସି ରହିପାରନ୍ତି। ଗତ ରାତିର କଥାକୁ ମନେ ପକାନ୍ତୁ। ଗତକାଲି ରାତିରେ ଆପଣମାନେ ମଧ୍ୟରୁ କେତେ ଜଣ ସଦସ୍ୟ ଉପସ୍ଥିତ ଥିଲେ, ଆମେ ଆପଣମାନେ ହାତକୁ ଦେଖିପାରିବା କି ସେହି ଉପାସ ମଧ୍ୟରେ ଲୋକମାନେ କିପରି ଭାବରେ କେବଳ ଆରୋଗ୍ୟ ହୋଇଥିଲେ ପୁଣି ସେଗୁଡା ତ 85, 86, 87, 88, 99, 90 ସଂଖ୍ୟା ବିଶିଷ୍ଟ ଥିଲେ ଆସନ୍ତୁ ଠିକ ଏହି ସ୍ଥାନରେ ସେଗୁଡାକୁ ଆସିବାକୁ ଦିଅନ୍ତୁ 85, 86, 87, 88, 89, 90 ତାହା ଗୋଟାଏ ହେବ
Surely we need somebody's here's an elder, yes, that'd make it 90 to 100 now
90, 91, 92, 93, 94, 95, 96, 97, 98, 99
If you can't move, if you're, I see we got a couple, three wheelchairs here now, four of them I believe I can see.
ଆପଣ ଯଦି ହଲାଚଲା କରି ନ ପାରନ୍ତି ଆପଣ ଯଦି ଅଟନ୍ତି ଆମେ ଯେ ଏକ ଯୋଡ଼ା ଦମ୍ପତିକୁ ଲାଭ କରିଛୁ ତାହାକୁ ମୁଁ ଦେଖିଥାଏ ଏଠାରେ ତିନୋଟି ଚକଯୁକ୍ତ ଚୌକି ଅଛି ସେଗୁଡ଼ାକ ମଧ୍ୟରୁ ଚାରୋଟି ଯେ ରହିଅଛି ମୁଁ ସେପରି ଭରସା କରେ ମୁଁ ସେଭଳି ଦେଖିପାରେ ଆପଣ ପ୍ରାର୍ଥନା କାର୍ଡ ଖଣ୍ଡେ ଯଦି ପାଇଥିଲେ ତାହା ତ ଆପଣଙ୍କ ନମ୍ବରର କାର୍ଡ ବୋଲାଯାଇଥିବା ବିଷୟ ଅଟେ ପୁଣି ହଳାଚଲା କରିପାରନ୍ତି ନାହିଁ କେବଳ ନିଜ ହାତକୁ ଉପରକୁ ଉଠାନ୍ତୁ ଆମେ ତାହା ଏହି ସ୍ଥାନକୁ ଗଢାଇ ଆଣିବୁ ଆଉ ଆପଣ ପ୍ରାର୍ଥନାର କାର୍ଡ ଖଣ୍ଡେ ଯଦି ପାଇନଥାନ୍ତି ସେଠାରେ କେବଳ ବସିଥାନ୍ତୁ ପୁଣି କହନ୍ତୁ ହେ ପ୍ରଭୁ ଯୀଶୁ ତାହା ମୋ ପାଇଁ ଏକ ରାତ୍ରି ହେଉ ଏଠାରେ ଉପସ୍ଥିତ ଥିବା କେତେଜଣ ବ୍ୟକ୍ତି ପ୍ରାର୍ଥନା କାର୍ଡ ପାଇନାହାନ୍ତି ନିଜ ହାତକୁ ଉପରକୁ ଉଠାନ୍ତୁ ଆଶ୍ଚର୍ଯ୍ୟର କଥା ତ ଉତ୍ତମ ବିଷୟ ଆସନ୍ତୁ ଆମେ ଏହାକୁ କେବଳ କହିବା ଏହା ଯେ କୌଣସି ଅପମାନଜନକ ବୋଧ ହେଉ ନାହିଁ ଏପରି ମୁଁ ଆଶା କରେ ଏକଦା ସେହି ସ୍ଥାନରେ କେହି ଜଣେ ସାଧାରଣ ନାରୀ ଉପସ୍ଥିତ ଥିଲେ ଯିଏକି ଖଣ୍ଡେ ପ୍ରାର୍ଥନା କାର୍ଡ ପାଇନଥିଲେ ଆମେମାନେ ସେପରି କହିବୁ ସେ ଭିଡ଼କୁ ଚିରି ଅତି କଷ୍ଟ ସ୍ୱୀକାର କରି ସାମ୍ନାକୁ ଆସିଥିଲେ ସେ କହିଥିଲେ ବର୍ତ୍ତମାନ ଅତି ନିକଟବର୍ତ୍ତୀ ଶୁଣନ୍ତୁ ସେହି ବ୍ୟକ୍ତିଙ୍କ ଲୁଗାର ଅଞ୍ଚଳକୁ ମୁଁ ଯଦି ସ୍ପର୍ଶ କରେ ତେବେ ମୁଁ ଆରୋଗ୍ୟ ହୋଇଯିବି କେତେଜଣ ବ୍ୟକ୍ତି ସେହି କାହାଣୀକୁ ଜାଣନ୍ତି ଉତ୍ତମ କଥା ତତ୍ପରେ ସେ କଣ କରିଥିଲେ ସେ ତାଙ୍କୁ ସ୍ପର୍ଶ କରିଥିଲେ ଆଉ ସେଠାରୁ ଚାଲିଯାଇ ଏକ ସ୍ଥାନରେ ବସି ପଡ଼ିଥିଲେ ତତ୍ପରେ ଯୀଶୁ ବୁଲି ପଡ଼ିଥିଲେ କାରଣ ସେ ଯେ କେଉଁ ସ୍ଥାନରେ ଉପସ୍ଥିତ ଥିଲେ ତାହା ତାଙ୍କୁ ଜଣାଥିଲା ତାହା ସତ କଥା ନୁହେଁ କି ତାହାର ସମସ୍ୟା ଯେ କିପ୍ରକାର ଧରଣର ଥିଲା ଏହାକୁ ସେ ଜାଣିଥିଲେ ଏହା ସତ୍ୟ କଥା ଅଟେ ନା ତାଙ୍କର ସମସ୍ୟା ଯେ କିପ୍ରକାର ଧରଣର ଥିଲା ଏହା ତାଙ୍କୁ ଜଣାଥିଲା ତେଣୁ ତାର ସମସ୍ୟା ଯେ କିପରି ଥିଲା ଏହାକୁ ସେ ତାଙ୍କୁ କହିଥିଲେ ପୁଣି ଆପଣାର ଶରୀରରେ ସେ ଅନୁଭବ କରିଥିଲେ ଯେ ତାଙ୍କର ରକ୍ତସ୍ରାବ ସୁସ୍ଥ ହୋଇସାରିଅଛି ଏହା ସତ୍ୟ କଥା ଅଟେ ନା ସେପରି କାହିଁକି ହୋଇଥିଲା କାରଣ ସେ ତାଙ୍କୁ ଛୁଇଁଥିଲେ ପୁଣି ତାହାକୁ ଜାଣିଥିବା କେତେଜଣ ଖ୍ରୀଷ୍ଟିଆନ ଆଜି ରାତିରେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏବ୍ରିୟ ପୁସ୍ତକ ଅନୁସାରେ ଯୀଶୁ ଯେ ଅଦ୍ୟାବଧି ମହାଯାଜକ ଅଟନ୍ତି ଏହାକୁ କେତେଜଣ ଜାଣନ୍ତି ଯେ ସେ ଏପରି ଜଣେ ମହାଯାଜକ ଅଟନ୍ତି ଯେ ଆମମାନଙ୍କ ସମସ୍ତ ଦୁର୍ବଳତାରେ ଆମ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସ୍ପର୍ଶ କରାଯାଇପାରନ୍ତି ସେ ତ ଏପରି ଏପରି ଜଣେ ମହାଯାଜକ ଅଟନ୍ତି ଯିଏକି ଆମମାନଙ୍କର ଦୁର୍ବଳତା ସମୟରେ ସ୍ପର୍ଶ କରାଯାଇପାରନ୍ତି ସେ ସେପରି ଅଟନ୍ତି ନା ଉତ୍ତମ କଥା ସେ ଯଦି ସେଇ ସମାନ ମହାଯାଜକ ଅଟନ୍ତି ସମାନ ପଦବୀରେ ଆଶ୍ରୟ ଥାଇ ମହାଯାଜକ ଅଟନ୍ତି ତେବେ ସେ କିପରି ଭାବରେ କାର୍ଯ୍ୟ ସାଧନ କରିଥିଲେ ସେ ସେତେବେଳେ ଯେପରି ଭାବରେ କାର୍ଯ୍ୟ କରିଥିଲେ ଠିକ୍ ସେହିପରି ଭାବରେ ସେ ଏତେବେଳେ ମଧ୍ୟ କରିବେ ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି ସେ ସେତେବେଳେ ଯେପରି କାର୍ଯ୍ୟ କରିଥିଲେ ଏତେବେଳେ ମଧ୍ୟ ସେହିପରି କର୍ମ କରିବେ କେବଳ ଆପଣମାନେ ଯଦି ସେପରି ବିଶ୍ୱାସ କରିପାରନ୍ତି ଉତ୍ତମ କଥା ତାକୁ କେତେ ଜଣ ବିଶ୍ୱାସ କରନ୍ତି ନିଜ ନିଜର ହାତକୁ ଉପରକୁ ଉଠାନ୍ତୁ କୁହନ୍ତୁ ପ୍ରକୃତରେ ମୁଁ ଏହା ବିଶ୍ୱାସ କରେ ଉତ୍ତମ କଥା ଏଥିପୂର୍ବେ ପ୍ରାର୍ଥନା ଧାଡ଼ିକୁ ସେମାନେ ପ୍ରସ୍ତୁତ କରନ୍ତୁ ଆସନ୍ତୁ ସେହି ସ୍ଥାନରେ ଅନ୍ୟ ଏକ ପ୍ରାର୍ଥନା ଧାଡ଼ିରେ ଆମମାନେ ପ୍ରସ୍ତୁତ କରିବା ସେ ଯେ ଏହି ସ୍ଥାନରେ ଉପସ୍ଥିତ ତାହା ମୁଁ ଜାଣେ ତାଙ୍କର ଉପସ୍ଥିତିକୁ ମୁଁ ଅନୁଭବ କରେ ପୁଣି ସେ ଯେ ଏହି ସ୍ଥାନରେ ଉପସ୍ଥିତ ତାହା ମୁଁ ଜାଣେ ଆସନ୍ତୁ ପ୍ରାର୍ଥନା ଧାଡ଼ି ପ୍ରସ୍ତୁତ ଅଟେ କି ସେହି ସ୍ଥାନରେ ମୁଁ ଆହ୍ୱାନ କରିବାକୁ ପ୍ରସ୍ତୁତ କରିବାକୁ ଯାଉଥିଲି ଆପଣମାନେ କେବଳ ପ୍ରାର୍ଥନା କରନ୍ତୁ କେବଳ ଏ ଆଳକୁ ଅନାନ୍ତୁ ପୁଣି ପ୍ରାର୍ଥନା କରନ୍ତୁ ତାଙ୍କୁ କେବଳ ବିଶ୍ୱାସ କରନ୍ତୁ
ଜଣେ
ସାଧାରଣ ନାରୀ ଏଠାରେ ବସିଛନ୍ତି ଆଉ ମୋ ଆଳକୁ ଏକଲରେ ଚାହିଁ ରହିଛନ୍ତି ଜଣେ ନାରୀ ଯିଏକି ଚଷମା ଲଗାଇ ବସିଛନ୍ତି ତାଙ୍କ ଠିକ ପାଖରେ ବସିଛନ୍ତି ସେହି ନାରୀଙ୍କ ପରେ ସେହି ଜଣଙ୍କ ଯେ ଅଟନ୍ତି ରହିଛନ୍ତି ତାହାକୁ ଆପଣ ଦେଖିପାରନ୍ତି ନାହିଁ କି ଏଆଡ଼କୁ ଦେଖନ୍ତୁ ଦେଖନ୍ତି କି ସେ ହୃଦରୋଗରେ ଆକ୍ରାନ୍ତ ଅଟନ୍ତି ଈଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ ଏହା ଆପଣ ବିଶ୍ୱାସ କରନ୍ତି କି ଯଦି ଆପଣ ସେପରି କରନ୍ତି ନିଜ ହାତକୁ ଉପରକୁ ଉଠାନ୍ତୁ ଯେପରିକି ଉପସ୍ଥିତ ମଣ୍ଡଳୀ ଆପଣ ଦେଖିପାରନ୍ତି ଯେହେତୁ ଆପଣଙ୍କ ସମସ୍ୟା ତାହା ହିଁ ଅଟେ ତାହିଁ ସତ୍ୟ କଥା ଆଉ ଆପଣଙ୍କ ସମସ୍ୟା ଯଦି ତାହା ହିଁ ଥିଲା ତେବେ ନିଜର ହାତକୁ ଉପରକୁ ଉଠାନ୍ତୁ ଯେପରିକି ଲୋକମାନେ ତାହା ଦେଖିପାରନ୍ତି ପୁଣି ଏହା ବର୍ତ୍ତମାନ ଆପଣଙ୍କ ସମସ୍ୟା ହୋଇ ରହିନାହିଁ ଆପଣଙ୍କ ବିଶ୍ୱାସ ଆପଣଙ୍କୁ ଆରୋଗ୍ୟ କରିସାରିଅଛି ସେ କାଲି ଆଜି ଅଚିରଦିନ ସମାନ ଅଟନ୍ତି ଓହୋ ବାରମ୍ବାର ଏକ ପ୍ରକାର ଲକ୍ଷଣ ସେହି ସ୍ଥାନରେ ରହିଛି ତଥାପି ଯୀଶୁଖ୍ରୀଷ୍ଟ କାଲି ଆଜି ଅଚିରଦିନ ସମାନ ଅଟନ୍ତି ଏହା ସେପରି ହିଁ ଅଟେ କେବଳ ପ୍ରାର୍ଥନା କରିବାରେ ଲାଗିଥାନ୍ତୁ ଦେଖନ୍ତୁ ଆପଣ ଯେପରି ବୁଝିପାରନ୍ତି ସେଥିରୁ ଆପଣଙ୍କୁ ଏହି ସ୍ଥାନକୁ ଆସିବାକୁ ଆଦୌ ଜରୁରୀ ନାହିଁ ଏହି ଜଣଙ୍କ ଆଉ ଜଣେ ଭଦ୍ର ମହିଳା ଅଟନ୍ତି ମୋର ମନେ ପଡୁଥିବା ଅନୁସାରେ ମୁଁ ତାଙ୍କୁ ଆଦୌ କଦାପି ଦେଖିନାହିଁ ସେଠାରେ ଠିଆ ହୋଇଥିବା ଅନ୍ୟ ନାରୀମାନଙ୍କ ପରି ସେ ମଧ୍ୟ ଅନ୍ୟତମ ଅଟନ୍ତି ପୁଣି ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇଥିଲେ ତଥା ଆପଣ ଯେ କଦାପି ଡକାଯିବେ ଅଥବା ନୁହେଁ ତାହା ତାଙ୍କୁ ଆଦୌ ଜଣାନଥିଲା କେହି ଜଣେ ବ୍ୟକ୍ତି ଆପଣଙ୍କୁ ପ୍ରାର୍ଥନା କାର୍ଡ ଖଣ୍ଡେ କେବଳ ଦେଇଥିଲେ ଆଉ ଆପଣ ହଁ ଆପଣଙ୍କର ସଂଖ୍ୟାଟି ଡକାଯାଇଥିଲା ତେଣୁ ଆପଣ ଏହି ସ୍ଥାନକୁ ଉପରକୁ ଚାଲି ଆସିଥିଲେ ତାହା ସତ୍ୟ କଥା ଅଟେ ନା ପୁଣି ଆପଣ ଯେ କିଏ ଏହାକୁ ଜାଣିବା ନିମନ୍ତେ ମୋ ପାଖରେ କୌଣସି ପନ୍ଥା ନାହିଁ ଆପଣ କ'ଣ କରନ୍ତି ତାହାକୁ ଜାଣିବା ପାଇଁ ମୋର କୌଣସି ପନ୍ଥା ନାହିଁ ଆପଣ କେଉଁଠାରେ ଆସୁଛନ୍ତି ଆପଣ କ'ଣ ଆବଶ୍ୟକ କରନ୍ତି ସେ ବିଷୟ କିଛି ହେଲେ ମୁଁ ଜାଣେ ନାହିଁ ମୁଁ ତ ଜଣେ ମନୁଷ୍ୟ ମାତ୍ରକ ଆପଣ ଜଣେ ଭଦ୍ର ମହିଳା ଅଟନ୍ତି
That's right. This same picture from one time in the Bible, St. John the 4th chapter.
다이 सत्यकथा जोन चतुर्थ अध्याय एही समानधरण छविते एकदा देखिबाक मिलिथिला.
I said, what did you do, Brother Branham, just then?
तथापि आपण सबै प्रश्न करन्ति तबे भाई ब्रह्नाम ठीक सेति कि बेले आपण कोन करथिले?
While ago, just pulled over that little gear, see.
किछि क्रम पूर्वे कोन करथिले? से छोटो गाटो गति नियन्त्रण व्यवस्था को केवल टाइनी टाइनी धरिथिले कि बुझन्तु?
I don't know. See, he has to do it. I don't know.
देखन्तु मु किछि हेले जाने नाही. तांको या साधन कयको ही अछि. मु किछि हेले जाने नाही.
How did that woman out there? I never seen that woman in my life.
सेस्थाना से नारी जनक की परिभावरे रहिछन्ति उक्त नारी को आपनार विगत दिन रे मु आदो चिन्ह नथिले.
She's a total stranger to me. I believe it was a woman.
से मो पय पूरा पूरी भाबे अपरिचित थिले. से जनक जे जने नारी थिले एपरि मु विश्वास करि थाए.
Who is the person that you just now out there in the audience?
सेई व्यक्ति जनक प्रकृत रे की अटंती जे की लोक गहली मध्ये थाई सुस्थ लाभ करथिले.
We're strangers to one another. If that's right, wave your hand like this.
उठंतु हां आमे दुई जना परस्पर अपरिचित अटुना ता जदि सत कथा होई थाए ते सेई परे हमरे निज हाथ को हलांतु.
I never seen the woman, but she was sitting there believing.
देखंती तो सेई भद्र महिला को मु आदो देखि नाही तथापि विश्वास करथु अवस्था रे सेठरे बसि रहिथिले.
She touched something, didn't she?
पुनी से कोन से वस्तु को से स्पर्श करथिले सेपय करथिले कि
it would do no good to touch me.
मते स्पर्श करथा जको ता कोनसे प्रकार प्रकार को आदो करि नथिला.
But now, can't you see that the Bible is exactly the word of God?
पुनी बाइबल जे प्रकृत रे ईश्वर के वचन ए आपन माने एतले बुझी परंति नाही कि
he's the same yesterday, today and forever.
से काली आजि ओ चिरदिन समान अटंती.
We become tabernacles of that Holy Spirit which is Christ.
अमने पवित्र आत्माकर सेई भवन होई सारी अछु जे कि ख्रिस्ट अटंती.
See, that's the real seed.
बुझंती तो ताही असली बीज अटंती.
Then if that real Holy Spirit gets into the real seed of the word.
तत्पर सेई असली पवित्र आत्मा जदि एक असली बीज मध्ये प्रवेश करि थांती.
Not it just won't take part of it because the devil uses that. You've got to take it all.
नुहे एहा तो केवल वृथारे आपणार अंश को आदो ग्रहण करती नाही जेहेतु शैतान एहा को व्यवहार करि थाए.
Every word of it, because he's not half God, he's all God.
आपण को एहार सबु किछि विषय को अवश्य स्वीकार करबा को ही अछि जेहेतु से संपूर्ण रूपे परमेश्वर
अटंती. And that's what takes place.
पुनि ताहि जहा कि कार्यकारी होइ थाए बुझंती तो.
Now here's a woman, I've never seen her.
पुनि सेठारे अन्य जने भद्र महिला उपस्थित अछंती मु तांको आदौ चिन्ह नाही.
Jesus found a woman like this one time.
एकदा ठीक एही परिधान रे महिलांको जिसु भेटिथिले.
Maybe not the same condition, I don't know.
होई परे से परिधान अवस्था रे नुहे मु आदौ जाने नाही.
And he's sitting at a well. He had need to go down to Samaria.
आउसे कुपनिकडे बसिथिले जेहेतु तांको समरिया अंचल को जिबार आवश्यक होइथिला.
And we find out Samaria was under the hill.
आ समरिया अंचल जे पहाड रा पदस्थली अवस्था थिला ता आम मान को जणा अछि.
And he's going to Jericho rather, he went around by Samaria.
पुनि से त प्रकृत रे जिदियो आलो को यात्रा करूथले तेरु को तांको समरिया अंचल मध्ये दे जिवा को पडिथला.
He comes to the city of Sychar.
पुनि से शिखर नामक एक एक नगर मध्ये आसी पहुचिथले.
And he sat down on the well and sent his disciples away for food.
पुनि से एक कुप परे आसी बसी पडिथले पुनि खाद्य किणि आनिबा निमन्ते से निजर शिष्य मानकु नगर मध्ये को प्रेरण करथिले.
How many races of people are there in the world?
एई पृथ्वी पृष्ठ रे केते जातिर आदिवासी गण प्रकृत रे बास करूसंति?
3. Ham, Shem and Japheth people. We all come from Noah. The rest of the world was destroyed at that time.
तीनोटी संप्रदाय रो अर्थात हाम, सेम ओ जफेतंक संप्रदाय लोक माने बास करूसंति. आम माने समस्ते नोहंक औरसरु जात होयछु. पुरी जगत बाकी लोक गुड़ाक से ही समय रे नाश करा जाय थिले.
Only 3 races people, that Jew, Gentile and Samaritan, which was half Jew and Gentile.
केवल तीनोटी संप्रदाय रो लोक अर्थात जिहुदी अन्य जाति आ समरिया गण अटंती. समरिया एमाने अधा जिहुदी पुनी अधा अन्य जाति अटंती.
That's all the races is in the world.
पुनी जगत मध्ये स्थित सकल जाति केवल एही तीनोटी ही अटंती.
Just 3. Everything in God is perfect in 3.
बुझंतु केवल तीनोटी संप्रदाय ही अटंती. ईश्वर उठाए प्रत्येक वस्तु तीन रे सिद्धत लाभ करि थाए.
Like these three I was talking of tonight, 3 stages of discrepancies.
ঠিক সেই তিনোটি বস্তু সব অটন্তি যা বিষয়ে আজ রাতে মু কথাবার্তা করুছিলি নিবার অবস্থায় তিনোটি বিভিন্ন ধরনের স্তর বচনর তিনোটি বিভিন্ন ধরনের স্তর যা কি দেহধারী হয়েছিলে ঠিক সেই ধরনের
বিষয়
বুঝন্তি তো পুনি আউ সে তো সে যে জিহুদী মানক সহ কথাবার্তা করেছিলে ফিলিপঙ্কু কহিছিলে যেতরে সে নিথানিয়েলঙ্কু আপনা সঙ্গরে ঘেনি সেটাকু আসিছিলে অর্থাৎ সে যে স্থানরে উপস্থিত থিলে সেঠারু আনিছিলে পুনি কহিছিলে সে যেতরে বৃক্ষ মূলরে থিলে মু সেরে তাঙ্কু দেখিছিলি বলি সে আন্দ্রিয়ঙ্কু অর্থাৎ সে আন্দ্রিয় যে কি পিতরঙ্কু আপনা সঙ্গে ঘেনি আসছিলে সে পিতরঙ্কু কহিছিলে তুম নাম সিমোন পুনি আজিঠারে তুমি পিতর নামরে খ্যাত হব কহিছিলে তুমি জুনুসঙ্গ পুত্র অট দেখন্তি তো আর সেমানে সমস্তে জিহুদী থিলে পুনি এই স্থানে সে জনে বিজাতীয় নিকটকু যাআন্তি জনে বিজাতীয় সেপরি নুহন্তি মাত্র জনে সামরিয়ঙ্ক নিকটকু যাআন্তি
Now is the Gentile's time.
বর্তমান হ্যা বিজাতীয় মানঙ্কর সময়
He never performed that one time to Gentiles.
সে তাহাকু থরকর নিমন্তে বিজাতীয় মানঙ্ক নিমন্তে আদৌ করিনথিলে
Search the scriptures never but he promised in Luke 22 that he would do it just before the coming.
ধর্মশাস্ত্র গুলার মধ্যে খোঁজি দেখন্তু আদৌ নুহে মাত্র লোক 22 অধ্যায়ে সে প্রতিজ্ঞা করে পরি কহিছিলে যে আপনার দ্বিতীয় আগমন পূর্বে সেয়াকু সম্পন্ন করিবে
But he sat down there and here come a half Jew and Gentile out, a woman.
তথাপি সে যাই সেই স্থানে বসি পড়িছিলে পুনি সেই জায়গারু জনৈকা নারী যে কি অধা জিহুদি আর অধা অন্য জাতিরু থিলে আসি সেখানে পৌঁছিছিলে
And he said to her, woman, bring me a drink.
পুনি সে তাঙ্কু কহিছিলে হে নারী মতে জল পান করেকু দিও
She said, well, you shouldn't ask that so much. We are, there's a segregation here.
পুনি সে পরি পুনি সেই নারী জনক এপরি কহিছিলে এয়া কিপরি সম্ভব আপনার এতটা অনুরোধ করি কহিবার কিছু আবশ্যক না আমার তো অটু এখানে এক প্রকার পৃথকীকরণ অবস্থা রয়েছে কারণ আপনার জন জিহুদি আর মু জনে বিজাতীয় সমরি অটে মাত্র সে অর্থাৎ যীশু এপরি কহিছিলে তথাপি যাহাঙ্ক সহ তুমি কথাবার্তা করুছ সে যে কি এহা যদি তুমি জানিথান্ত তবে পান করা নিমন্তে তুমি মতে মাগিথান্ত সে কোন কহিয়াকু যত্ন করুছিলে সে তো তাহার আত্মার সহিত সম্পর্ক স্থাপন করিবাকু যত্ন করুছিলে পুনি তাঙ্কর সমস্যা যে কিপরি ধরনের ছিলা তাহাকু সে যেতে শীঘ্র বুঝি পারিছিলে কারণ সে তাহাকু মন্ত্রণা দেপরি কহিছিলে নিজ স্বামীঙ্ক নিকট যাই তাঙ্কু ঘেনি আস তাঙ্ক যে কেহি স্বামী নাহান্তি সেপরি কথাকু সে কহিছিলে সে কহিতে তাহা সত্য কথা তোমার পাঁচ জন স্বামী থিলে পুনি তাঙ্কু সেপরি ধর কর্ম করুথবার বিষয়কু ফারসি যেতেবেলে দেখিছিলে সে বিষয়কু ধ্যান দিয়ন্তু সত্য কথা সেমানে যাহা কিছু বিষয় কহিছিলে সেই নিবারর অবস্থাটি ঠিক বচন মধ্যে নথিলা কি সেমানে পরি কহিছিলে এই ব্যক্তি জনক বালজিবুল জনে ভাবি বক্ত অটন্তি বুঝন্তি তো পুনি যীশু এপরি কহিছিলে যেতে পবিত্র আত্মা আসি এই সমান ধরনের কার্য করিথান্তি কেই যদি এপরি কথা তাঙ্ক বিরুদ্ধে কহে সেই জনক আদৌ ক্ষমা পাইব না আপনার নিবারর অবস্থাটি সেপরি এক
বিষয়
বুঝন্তি তো মাত্র সেপরি কহিছিলে যে সেতেবেলে সে সেমানঙ্কু ক্ষমা করিদেবে কারণ পবিত্র আত্মা প্রেরিত হয়েনথিলে সেই বলিদানটি মেষশাবক তাবৎ বলিকৃত হয়েনথিলে তথাপি উক্ত নারী জনক সেই কথাকু সেতেবেলে আদৌ বিচার করিনথিলে মাত্র সেই নারী জনক এপরি কহিছিলে মহাশয় ଆପଣ ଜଣେ ଭାବବାଦୀ ଅଟନ୍ତି ତାହା ମୁଁ ଅନୁମାନ କରୁଛି, କାରଣ ଶତ ଶତ ବର୍ଷ ଧରି ସେମାନେ କୌଣସି ଭାବବାଦୀଙ୍କୁ ଲାଭ କରିନଥିଲେ।
Said, I perceive you're a prophet. Now we know that Messiah, which is called the Christ, when he comes, that's what he's going to do.
କହିଥିଲେ ଆପଣ ଜଣେ ଭାବବାଦୀ ଅଟନ୍ତି ଏପରି ମୁଁ ଧାରଣା କରେ। ପୁଣି ଆମେ ଜାଣୁ ଯେ ମସିହ ଯିଏ ଖ୍ରୀଷ୍ଟ ନାମରେ ପରିଚିତ ଅଟନ୍ତି ସେ ଯେତେବେଳେ ଆସିବେ ସେ ଏହି ପରିଧାରଣ କର୍ମକୁ ସମ୍ପନ୍ନ କରିବେ। ଆଚ୍ଛା, ପ୍ରକୃତରେ ସେ ଯଦି ତାହାକୁ ଏକାକାରରେ କରିଥିଲେ ତେବେ ତ ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ସେ ତ ସେତେବେଳେ ଠିକ ସେହିପରି ଭାବରେ ସ୍ୱୟଂକୁ ପରିଚିତ କରାଇଥିଲେ। ବର୍ତ୍ତମାନ କାଳରେ ଏହା ଠିକ ସେହିପରି ସମାନ ବିଷୟ ନୁହେଁ କି? ସେହିପରି ହେବାକୁ ହିଁ ଅଛି। ପୁଣି ଏହି ସ୍ଥାନରେ ଜଣେ ନାରୀ ଅଛନ୍ତି, ପୁଣି ଜଣେ ପୁରୁଷ, ପୁଣି ଜଣେ ପୁରୁଷ ପୁନର୍ବାର ସାକ୍ଷାତ କରିଥାନ୍ତି। ସେ ତ ସେହି ନାରୀ ନୁହନ୍ତି, ମୁଁ ମଧ୍ୟ ସେହି ବ୍ୟକ୍ତି ଜଣକ
ନୁହେଁ।
ତଥାପି ସେହି ସମାନ ପବିତ୍ର ଆତ୍ମା ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି।
And made the promise that the works that he did, we'd do the same thing in the days that the Son of Man would be revealed.
ପୁଣି ଏପରି ପ୍ରତିଜ୍ଞାଟିଏ କରିଅଛନ୍ତି ଯେ ସକଳ କର୍ମକୁ ସେ କରିଥିଲେ ଆମମାନେ ସେହି ସକଳ କର୍ମକୁ ସେତେବେଳେ ସଫଳ କରିବୁ ଯେତେବେଳେ ମନୁଷ୍ୟ ପୁତ୍ର ପ୍ରକାଶିତ ହେବେ।
Now, not knowing you, you know that's true.
ପୁଣି ମୁଁ ତ ଆପଣଙ୍କୁ ଆଦୌ ଚିହ୍ନ ନାହିଁ, ଆଉ ତାହା ଯେ ସତ୍ୟ କଥା ଏହା ତ ଆପଣଙ୍କୁ ଜଣା।
We're total strangers. And you're standing here.
ଆମମାନେ ଉଭୟ ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ଅପରିଚିତ ଅଟୁ, ଆଉ ଆପଣ ଏହି ସ୍ଥାନରେ ଏତେବେଳେ ଠିଆ ହୋଇଅଛନ୍ତି। ହୋଇପାରେ ଆପଣଙ୍କ ମଧ୍ୟ କିଛିଟା ସମସ୍ୟା ରହିଛି, ହୋଇପାରେ ସେପରି କିଛି ସମସ୍ୟା ଥାଇ ନପାରେ, ମାତ୍ର ମୁଁ ତ ସେ ବିଷୟରେ କିଛି ଜାଣେ ନାହିଁ।
But if the Lord Jesus will reveal to me by his Holy Spirit, what is your trouble?
ତଥାପି ଆପଣଙ୍କ ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ପ୍ରଭୁ ଯୀଶୁ ଯଦି କିଛି ବିଶ୍ଳେଷଣ ବିଷୟକୁ ମୋ ଠାରେ ପ୍ରକାଶ କରନ୍ତି, ଆପଣଙ୍କ ସମସ୍ୟା ଅଛି ଯେ କିପରି ଧରଣ ତାହାକୁ ଯଦି ପ୍ରଘଟ କରି ଦିଅନ୍ତି, ତେବେ ଏହା ଯେ ଈଶ୍ୱରଙ୍କ ପୁତ୍ରଙ୍କ କାର୍ଯ୍ୟ ଅଟେ ଏବଂ କୌଣସି ଅନ୍ୟ ମନୁଷ୍ୟର କାର୍ଯ୍ୟ ନୁହେଁ ତାହା ଆପଣ ବିଶ୍ୱାସ କରିବେ କି? ଏହା ତ ଏକ ପ୍ରକାର ବାହ୍ୟାବରଣ ମାତ୍ରକ, ଏହା ଏକ ଆରାଧନାଳୟ ଯାହାକୁ ଈଶ୍ୱର ବ୍ୟବହାର କରନ୍ତି। ଯେକୌଣସି ବ୍ୟକ୍ତିଙ୍କୁ ଯାହାଙ୍କୁ ସେ ମନୋନୀତ କରିଥାନ୍ତି ତାଙ୍କୁ ଏହି ସ୍ଥାନରେ ବ୍ୟବହାର କରିଥାନ୍ତି। ସେ ତ ଏହାକୁ ମହା ଅନୁଗ୍ରହ ଦ୍ୱାରା ଏକ ସର୍ବପ୍ରଧାନ ଇଚ୍ଛା ଦ୍ୱାରା ସଫଳ କରିଥାନ୍ତି। ତଥାପି ଆପଣମାନେ ବିଶ୍ୱାସ କରନ୍ତି, ଆପଣମାନେ ସେପରି ବିଶ୍ୱାସ କରିବେ କି? ମଣ୍ଡଳୀ ମଧ୍ୟରେ ଉପସ୍ଥିତ ଥିବା କେତେଜଣ ସଜ୍ଜନ ବ୍ୟକ୍ତି ଏହାକୁ ବିଶ୍ୱାସ କରିବେ? ଏଠାରେ ଆମମାନେ ଉଭୟ ଠିକ ଏହି ସମୟରେ ସେହି ପ୍ରଧାନ ଆଲୋକଙ୍କ ଉପସ୍ଥିତିରେ ଦଣ୍ଡାୟମାନ ଅଟୁ, ଯାହାଙ୍କ ସହିତ ଏହି ଜୀବନାବଧି କଦାପି ସାକ୍ଷାତ ହୋଇନଥିଲା। ସେପରି ଜଣେ ମହିଳାଙ୍କ ନିକଟରେ ସାକ୍ଷାତ ନିକଟରେ ଉପସ୍ଥିତ ଅଟେ। ପୁଣି ସେହି ଭଦ୍ର ମହିଳା ଜଣକ ଯେ କିଏ ଅଟନ୍ତି, କଣ କରନ୍ତି, ସେ ବିଷୟ କିଛି ଧାରଣା ସୁଦ୍ଧା ଲାଭ ହୋଇନାହିଁ। ଆଉ ସେ କେଉଁ ଜାଗାରୁ ଆସିଅଛନ୍ତି, କଣ ଆବଶ୍ୟକ କରନ୍ତି, ସେ ବିଷୟ ସୁଦ୍ଧା କିଛି ଜାଣେ ନାହିଁ। ମୋ ଜୀବନର ପୂର୍ବେ ମୁଁ ତାଙ୍କୁ ଆଦୌ
ଦେଖିନାହିଁ।
ଅନ୍ୟ କୌଣସି ସ୍ଥାନରେ ଏହି ନାରୀଙ୍କ ସହିତ ମୋହର ସାକ୍ଷାତ ଏଥିପୂର୍ବେ କଦାପି
ହୋଇନାହିଁ।
ତଥାପି ଧ୍ୟାନ ଦିଅନ୍ତୁ, ମୁଁ ଏହି ସ୍ଥାନରେ କିଛି ବିଶ୍ଳେଷଣ ବିଷୟକୁ ସଫଳ କରିବାକୁ ଯତ୍ନ କରୁଅଛି। ସେପରି ଧରଣର ଏକ ପ୍ରକାର ଅବ୍ୟବସ୍ଥା ବିଷୟକୁ ତୁମ ମଧ୍ୟରୁ ଯେତେବେଳେ କାଢି କରି ଦେବାକୁ ମୁଁ ଉଦ୍ୟମ କରୁଛି। ପୁଣି ବଚନଟି ଠିକ ସେହି ସମୟରେ ଆମମାନଙ୍କ ମଧ୍ୟ ଯେତେବେଳେ ନିର୍ଦ୍ଧାରି ହୋଇ ସାରି ଅଛନ୍ତି ସେତେବେଳେ ବଚନକୁ ବିଶ୍ୱାସ କରନ୍ତୁ। ବଚନ ଆମମାନଙ୍କ ନିଜସ୍ୱ ଶରୀରରେ ଯେତେବେଳେ ଜୀବିତ ହୋଇ ସାରିଅଛନ୍ତି ତାହା ଈଶ୍ୱରଙ୍କ ଉପସ୍ଥିତିକୁ ଦର୍ଶାଇଥାଏ। ବର୍ତ୍ତମାନ ସେ ତାହା ଏହାଙ୍କୁ ପ୍ରଦାନ କରିବା ହେଉନ୍ତୁ।
She's wanting a worthy cause.
She एक प्रकार योग्य उद्देश्य निमित्त एहाकु आवश्यक करुछन्ति.
She's childless. She wants a baby.
She निसंतान अटन्ति. She संतान ते आवश्यक करन्ति.
About 40 years old. That's certainly not impossible.
She प्राय 40 वर्ष वयस कटन्ति एवं एहा सेपरि हेबा आदौ निश्चित एवं संभव विषय नुहे.
They're sitting right out there now, women who are bearing all their life.
सेपरि नारीगण जीवने निजर पूरा जीवन बंध्या अवस्था रे कार्यपात करथिले वर्तमान समय ठीक सेही स्थान रे बसछन्ति.
They come to the platform, I guess, and the Lord give them children.
पुनि सेही अवस्था रे थाई एई मंच उपर को दिने सेमाने उठि आस्थिले पुनि प्रभु सेमान को संतान गण आशीर्वाद दान करथिले.
Some of you raise your hand out there that know.
आपन मानक मध्य रे कतेक सज्जन व्यक्ति जेमाने ए विषय को जानंती सेठरे उपस्थित थिबा समय रे निज निज हाथ को ऊपर को उठांतु.
I picked up a little darling girl the other day, Sunday after left here.
देखंती तो से दिन एक छोटो पुनि स्नेहिलो जियोटी को मु कोले नैथिली रविवार दिन ए स्थान को छाड़ीबा परे सेपरि करथिली.
Sunday afternoon.
ताहर रविवार मध्याह्न समय घटना थिला.
That her mother was barren, the Lord spoke.
ताहर माता बंध्या थिले आ प्रभु तांका सहित कथा कहिथिले.
And the little girl, the sweetest little thing, is she here?
आउ सही शिशु संतानटी सही स्नेहिल झियोटी को लाभ करथिले सेठरे उपस्थित अछि कि सेतेबेले केउ स्थान रे अछि?
Where she at?
हां ठीक एही स्थान सेतेबेले उपस्थित अछि.
Here she is, right? You're sitting right down here, the mother sitting there. Here's the little girl herself, see her?
ठीक एही स्थान रे उपस्थित अछि. मु विचार करे मा जणक सुद्ध एठरे बसि अछन्ति छोटो झियोटी एही स्थान रे उपस्थित स्वयं उपस्थित अछि ताको देखुछन्ति त.
She was a spoken word from God.
से तो ईश्वर के तरफ रु एक कथित वाक्य थिले.
Will you believe him with all your heart?
सुतरां आपन सर्वांतकरण सहित आपन ताको विश्वास करिवे कि?
You believe that blessing that you have that you feel in you now has been God answering?
आपन विश्वास करिवे कि सेई आशीषटी जहाको आपन लाभ करियछन्ति जहाँ को आपण निज ठारे वर्तमान अनुभव करंती ता ईश्वरक उत्तर स्वरूप होईचि.
God would tell me what your name is so you could name the baby, would you believe?
आपण नाम जे कोण जदि ईश्वर मोठे ताहा को प्रकाश कर देबे जेपरि कि आपण शिशु संतान रो नामकरण करि पाइबे तबे आपण विश्वास करिवे कि?
Miss Thompson, you can go home and have your baby if you believe it with all your heart.
तबे श्रीमती थॉमसन आपण घर को फिरि जाय परंती पुनि निज संतान को लाभ करि परंती आपण निज सर्वांत सहित जदि विश्वास करिवे तबे संतान जननी होइ पारिवे.
You believe with all your heart?
निज सर्वांत सहित आपण ताहांको विश्वास करिवे कि?
Just have faith. Don't doubt. Just believe God. God is God.
केवल विश्वास अधिकारी होइ थांतु आदौ संदेह करंतु नाही ईश्वर रे केवल विश्वास करंतु ईश्वर हित प्रकृत रे परमेश्वर अटंती.
How do you do, sir?
हे महाशय आपण किपरि अनुभव करंति? आम माने जे उभय परस्पर ठारु अपरिचित अटु एपरि मु धारणा करे. आपण समस्त जीवन काल रे मु जे आपण कदापि एति पय देखिछि एपरि मु भावना करि परे नाही. जेतले आपण एही स्थान को आसुथिले पुणि आपण जे भाई साकारियन कर मामू अटंती एपरि मु विचार करूथिली किमा सेई जनक जे किए मासिगन भाई मासिगन अटंती सेई गायक जनक अटंती आपण जतले आसुतले मु सेपरि विचार
करथिली.
तत्परे आपण जे प्रार्थना धाडी आडक अग्रसर को हेउ अछंती ताहाक मु लक्ष्य
करथिली.
पुणि आपण सहित अपरिचित व्यक्ति होइथिबा जगु किमा आपणक निमन्ते सेपरि होइथिबारु
and a stranger this way
पुनि उभय क्षेत्र मु जने अपरिचित व्यक्ति अटे.
now if the lord jesus will tell me something
तनु आपण जे के अटंती से विषय रे प्रभु जीसु जदि मते किछि प्रकाश करि दियंती
that you it's your maybe what you're wanting let's just say that
होइ परे आपण जे कोन आवश्यक करुछंती से विषय मते जदि से अवगत कराय दियंती
tell you what tell me what you're wanting
असंतु से विषय माने कहिबा आपण किए अटंती ଆପଣ କ'ଣ ଚାହୁଁଅଛନ୍ତି ସେ ବିଷୟ ମୋତେ ଯଦି କହିଦିଅନ୍ତି ତେବେ ତ ସେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ ପ୍ରଦାନ କରିଦେଇଅଛନ୍ତି କେବଳ ବିଶ୍ୱାସ କରିବା ନିମନ୍ତେ ଅଧିକ ପରିମାଣ ଭରସା ଆବଶ୍ୟକ ଅଛି ଆଉ କେତେଜଣ ବ୍ୟକ୍ତି ଏ ବିଷୟକୁ ବୁଝନ୍ତି ଆପଣ ଯାହା କିଛି ବିଷୟକୁ ଯାଚନା କରିଛନ୍ତି ସେଗୁଡ଼ିକୁ ଯେ ଆପଣ ପାଇସାରିଛନ୍ତି କେବଳ ତାହାକୁ ବିଶ୍ୱାସ କରିବା ଦ୍ୱାରା ହିଁ ଆପଣ ଏହାକୁ ପାଇପାରନ୍ତି ଏହା ହିଁ ଆପଣଙ୍କର ଆବଶ୍ୟକ ରହିଛି ବୁଝନ୍ତି ତ ପୁଣି ଏତେବେଳେ କୌଣସି ବିଶେଷ ପ୍ରକାର ବିଷୟବସ୍ତୁକୁ ଚାହୁଁଥିବା ଅଭିପ୍ରାୟରେ ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥାନ୍ତି ପୁଣି ଆପଣଙ୍କର ଇଚ୍ଛା ଯେ କ'ଣ ତାହା ସେ ମୋଠାରେ ଯଦି ପ୍ରକାଶ କରିଦେଇପାରନ୍ତି
Then you know I don't know your desire. Then has to be something here that's doing it.
ତେବେ ତ ଆପଣମାନେ ତଦ୍ୱାରା ବୁଝିବେ ଯେ ମୁଁ ଆପଣମାନଙ୍କ ଅଭିରୁଚି ସମ୍ପର୍କରେ କିଛି ହେଲେ ଜାଣିନାହିଁ ତେଣୁକରି ଏହି ସ୍ଥାନରେ ଏପରି କୌଣସି ଧରଣର ବିଶେଷ ଶକ୍ତି ଉପସ୍ଥିତ ଅଛନ୍ତି ଯିଏକି ତାହାକୁ କାର୍ଯ୍ୟକାରୀ କରୁଅଛନ୍ତି ପୁଣି ବଚନର ଅନୁସାରେ ସେ ତାହାକୁ ସଫଳ କରିବାକୁ ପ୍ରତିଜ୍ଞା କରିଥିଲେ ସେ ତ ସେମାନଙ୍କ ଅନ୍ତର ମଧ୍ୟରେ ଥିବା ସକଳ ବିଚାରକୁ ବୁଝିଥିଲେ ତାହା ସତ୍ୟ କଥା ନା ଉତ୍ତମ ବିଷୟ ଆରୋଗ୍ୟ ଲାଭ କରିବାକୁ ଆପଣଙ୍କ ମଧ୍ୟରେ ଏକ ମହତ ଅଭିଳାଷ ରହିଅଛି ଏକମାତ୍ର ବିଷୟ ଆପଣ ତ ପ୍ରକୃତରେ ବିଚଳିତ ଭାବନାରେ ଗ୍ରସ୍ତ ଅଟନ୍ତି ଆପଣ ପ୍ରକୃତରେ ବିଚଳିତ ଅଟନ୍ତି
Another thing you got a back trouble.
ତାହି ସତ୍ୟ କଥା ଅନ୍ୟ ଏକ ବିଷୟ ଆପଣ ପିଠିର ଯନ୍ତ୍ରଣାରେ ଅତିଶୟ ଯନ୍ତ୍ରଣାଗ୍ରସ୍ତ ଅଟନ୍ତି
And that back has been very bad for some time. You've even had operation on it.
ପୁଣି ପିଠିର ସେ ଯନ୍ତ୍ରଣାଟି ସମୟ ସମୟ ଅତି ଅସହନୀୟ ହୋଇଥାଏ ଏପରିକି ତା ନିମନ୍ତେ ଆପଣଙ୍କୁ ଏକଦା ଅସ୍ତ୍ରୋପଚାର କରିବାକୁ ପଡିଥିଲା ତାହା ତ ପ୍ରଭୁ ସଦାପ୍ରଭୁ ଏପରି କହନ୍ତି ତଦ୍ରୂପ ଅଟେ ତାହା ସତ୍ୟ କଥା
And here's another thing your deep desire is you want to receive the baptism of the spirit
bujantu tahai nirata satya kotha ei sthare anya ka bisoy anumeyo apana je pavitra atmaankar baptism ko avashyak karanti ehai apana hrudayar ek bahula ichha
come here dear god in the name of jesus christ
tahai nirata satya kotha ei sthan ko chali asantu premo ishwara ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ସଜ୍ଜନ ବ୍ୟକ୍ତି ଜଣକ ପବିତ୍ର ଆତ୍ମା ଯେପରି ଭରି ଯାଇପାରନ୍ତି ଯୀଶୁଙ୍କ ନାମରେ ତାଙ୍କର ଏହି ପ୍ରୟୋଜନଟିକୁ ଆପଣ ଦାନ କରନ୍ତୁ ଆମେନ୍ ହେ ମୋର ଭାଇ ବର୍ତ୍ତମାନ ଏହାକୁ ଗ୍ରହଣ କରନ୍ତୁ ବିଶ୍ୱାସ ସୁସ୍ଥିର ରହିଥାନ୍ତୁ କଦାପି ସନ୍ଦେହ ନ କରନ୍ତୁ ଆପଣ କିପରି ଅନୁଭବ କରନ୍ତି ମୁଁ ଯେପରି ବୁଝିଥାଏ ମୁଁ ଏପରି ଧାରଣା ମଧ୍ୟ କରେ ଯେ ଆମମାନେ ଉଭୟ ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ଅପରିଚିତ ଅଟୁ ତାହା ଯଦି ପ୍ରକୃତ ସତ୍ୟ କଥା ଅଟେ କାହିଁକି ଯେପରିକି ଲୋକେ ଏହାକୁ ଜାଣିବେ କେବଳ ନିଜର ହାତକୁ ଉପରକୁ ଉଠାନ୍ତୁ ତଦ୍ୱାରା ସେମାନେ ଦେଖି ବୁଝନ୍ତି ଯେ ଆମେ ପରସ୍ପର ଠାରୁ ବିଲକୁଲ ଅପରିଚିତ ଅଟୁ ପରିଚିତ ଥାଇ ନିଜର ଜୀବନ କାଳରେ ମୁଁ ତାଙ୍କୁ ଆଦୌ ଏଥିପୂର୍ବେ ଦେଖିନାହିଁ ପୁଣି ସେ ଯେ ମୋତେ ଆଦୌ ଏଥିପୂର୍ବେ ଦେଖିନାହାନ୍ତି ଏପରି ମୁଁ ଅନୁମାନ କରେ କେବଳ ସଭା ମଧ୍ୟରେ ସେପରି ହୋଇପାରିଥାଏ ଯେହେତୁ ସ୍ୱର୍ଗବାସୀ ପିତା ଜାଣନ୍ତି ପୁଣି ଏହି ସ୍ଥାନରେ ତାଙ୍କର ବଚନ ଉପସ୍ଥିତ ହୋଇ ରହିଅଛନ୍ତି ଜଣାଶୁଣା ଥିବା ପରି ମୁଁ ସେହି ଭଦ୍ର ମହିଳାଙ୍କୁ ମୋର ପୂର୍ବ ଜୀବନ କଦାପି
ଦେଖିନାହିଁ
ସେହି ହେତୁରୁ କେଉଁ କାରଣ ବଶତଃ ଆପଣ ଯେ ଏହି ସ୍ଥାନକୁ ଆସିଅଛନ୍ତି ତାହା ମୁଁ ଆଦୌ ଜାଣିନାହିଁ ଆପଣ ଯେ କିଏ ସେ ବିଷୟରେ ମୋର କିଛି ଧାରଣା ନାହିଁ କିମ୍ବା ଆପଣଙ୍କ ବିଷୟରେ ମୁଁ କିଛି ଜାଣେ ନାହିଁ କୌଣସି ଗୋଟିଏ ମାତ୍ର ବିଷୟକୁ ମୁଁ ଆପଣଙ୍କ ନିମନ୍ତେ କହି ନପାରେ କେବଳ ଗୋଟିଏ ମାତ୍ର କଥା, ଏହା ଏକ ବରଦାନ ମାତ୍ର। ମୁଁ ଯଦି ପାରନ୍ତି କିଛି ସମୟ ପୂର୍ବେ ମୋତେ ସେ ବିଷୟକୁ ବ୍ୟାଖ୍ୟା କରୁଥିବା ବିଷୟକୁ ଆପଣ ଯେପରି ଶୁଣିଥିଲେ, କେବଳ ଏଠାକୁ ଚାଲି ଆସନ୍ତୁ, ସେ ଯେ କଣ କହନ୍ତି ତାହାକୁ କେବଳ ଶୁଣନ୍ତୁ। ଯାହା କିଛି ବିଷୟ ମୁଁ ଦେଖେ ମୁଁ ସେ ବିଷୟରେ କେବଳ କହିପାରେ, ମୁଁ ଯାହା ବିଷୟରେ କିଛି କହିନଥାନ୍ତି। ପୁଣି ସେ ଯାହା କିଛି କହିନଥାନ୍ତି ମୁଁ ତାହାକୁ ଆଦୌ କହିପାରେ ନା, ମୁଁ ତାହାକୁ ମନଗଢ଼ା ବିଷୟ ନେଇ କହିପାରେ, ଆଉ ତାହା ଭୁଲ କଥା ହେବ। ବୁଝନ୍ତି ତ, ଏହା ଭୁଲ କଥା ହେବ। ମାତ୍ର ତାହାକୁ ଯଦି ସେ କହନ୍ତି ତେବେ ତାହା ପ୍ରକୃତରେ ସତ୍ୟ କଥା ହେବ। ଏହା ସେପରି କଦାପି ହୋଇନଥାଏ, ତାହା କଦାପି ଭୁଲ ହୋଇନାହିଁ। ପୁଣି ପରମେଶ୍ୱରଙ୍କ ସହିତ ସମ୍ବନ୍ଧିତ ହୋଇ ରହିଥିବା ସମୟବଧି ଏହା ସେପରି ଆଦୌ ହେବ ନାହିଁ। ବୁଝନ୍ତି ତ, ଦେଖନ୍ତୁ ଯେହେତୁ ଈଶ୍ୱର ଆଦୌ ଭୁଲ କରିପାରନ୍ତି
ନାହିଁ,
ତଥାପି ଆପଣ ଯେ କ'ଣ ଚାହାନ୍ତି ଈଶ୍ୱର ସେ ବିଷୟ ଯଦି ମୋତେ କହିପାରନ୍ତି, ଆପଣଙ୍କ ଇଚ୍ଛା ଯେ କ'ଣ ସେ ବିଷୟ ସେ ଯଦି କହିପାରନ୍ତି, କିମ୍ବା କେଉଁ କାରଣ ବଶତଃ ଆପଣ ଏ ସ୍ଥାନକୁ ଆସିଛନ୍ତି, ଆପଣ କୌଣସି କର୍ମକୁ କରିଛନ୍ତି, କିମ୍ବା ସେ ପ୍ରକାର କିଛି ବିଷୟ କରିଥାନ୍ତି, ସେ ବିଷୟକୁ କହିଦିଅନ୍ତୁ। କିମ୍ବା ଆପଣ ଯେ କିଏ ଅଟନ୍ତି, ଆପଣ କେଉଁ ସ୍ଥାନ ଆସିଛନ୍ତି, କିମ୍ବା ଅନ୍ୟ ଯେକୌଣସି ବିଷୟ ଯାହା ସେ ମୋତେ କହିବାକୁ ଚାହାନ୍ତି ତାହା ଯଦି ସେ କହିଦିଅନ୍ତି, ତେବେ ଆପଣ ବିଶ୍ୱାସ କରିବେ କି? ଧନ୍ୟବାଦ। ଗୋଟିଏ ମାତ୍ର ସମସ୍ୟା, ଆପଣଙ୍କ ପାଦରେ କୌଣସି ଯନ୍ତ୍ରଣା ରହିଛି ଭାଇ? ଆପଣ, ହଁ, ତାହା ଆପଣଙ୍କ ପାଦରେ ଅଛି। ତାହା ହିଁ ସତ୍ୟ କଥା। ଆପଣଙ୍କ ହାତ ଉପରକୁ ଉଠାନ୍ତୁ। ଆପଣଙ୍କ ମଧ୍ୟରେ ନାରୀ ସୁଲଭ ସମସ୍ୟା, ନାରୀମାନଙ୍କର ବିଶୃଙ୍ଖଳା ଜନିତ ଏକ ପୀଡ଼ା ରହିଅଛି, ଆଉ ଆପଣଙ୍କ ନିଜର ହୃଦୟ ମଧ୍ୟରେ ଏକ ମହାନ ଇଚ୍ଛା ଆପଣ ଧାରଣ କରି ରହିଅଛନ୍ତି। ଯେହେତୁ ଆପଣ କୌଣସି ଏକ ବ୍ୟକ୍ତିଙ୍କୁ କିମ୍ବା କୌଣସି ଏକ ବସ୍ତୁଙ୍କୁ ନିକଟ ଅତୀତରେ ହରାଇଛନ୍ତି, ସେହି ଜଣଙ୍କ ଏକ ବାଳକ ଅଟେ, ଆଉ ଆପଣଙ୍କ ନିଜର ପୁଅ ଘର ଛାଡ଼ି ପଳାଇ ଯାଇଛି, ପୁଣି ଆପଣ ଚାହାନ୍ତି ଯେ ମୁଁ ତା ପାଇଁ ପ୍ରାର୍ଥନା କରେ ଯେପରିକି ସେ ପୁଅଟି ଘରକୁ ଫେରି ଆସିବ। ହେ ସ୍ୱର୍ଗରେ ବିଦ୍ୟମାନ ଈଶ୍ୱର, ତାଙ୍କର ସନ୍ତାନଟି ତାଙ୍କ ନିକଟକୁ ଫେରାଇ ଆଣନ୍ତୁ। ହେ ପ୍ରଭୁ, ଆଜି ରାତିରେ ପବିତ୍ର ଆତ୍ମା ରାସ୍ତା ମଧ୍ୟରେ ତାହାକୁ ଅଟକାଇ ଦିଅନ୍ତୁ, ତାହାକୁ ତାର ମାତାଙ୍କ ଦେହକୁ ଫେରାଇ ଆଣନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ଆମେନ୍। ସେ ଯିଏ କି ଚିହ୍ନନ୍ତି ସେ ତାହାକୁ ଆପଣଙ୍କ ନିକଟକୁ ଫେରାଇ ଆଣିବେ, ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। ଏତେବେଳେ କେବଳ ବିଶ୍ୱାସ କରନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ। ଆପଣଙ୍କ ସର୍ବାନ୍ତକରଣ ସହିତ କେବଳ ବିଶ୍ୱାସ କରନ୍ତୁ, ଆପଣ ବିଶ୍ୱାସ କରନ୍ତୁ, ପୁଣି ଏହାର ବାକି ବିଷୟକୁ ଈଶ୍ୱର ସଫଳ କରିବେ। ପୁଣି ସେହି ପ୍ରକାର ତିନୋଟି କିମ୍ବା ଚାରୋଟି ସୂକ୍ଷ୍ମ ବିଚାର ବୁଦ୍ଧି ସକଳ କିମ୍ବା ଏଗୁଡ଼ିକ ଅନ୍ୟ ଯାହା କିଛି ଅନୁଭୂତି ଯୋଗ୍ୟ ବିଷୟ ଥିଲା ନା କାହିଁକି? ବୁଝନ୍ତୁ, ମୁଁ ତ ମୁଁ ସେତେବେଳେ ପର୍ଯ୍ୟନ୍ତ ଅଗ୍ରସର କରିଥିଲି ଯେତେବେଳେ ପର୍ଯ୍ୟନ୍ତ ମୁଁ ତାହା ବିଷୟରେ କିଛି ଜାଣିନଥିଲି, ତା ମଧ୍ୟ ଆବଦ୍ଧ କରି ପକାଏ, ମୁଁ ତାହାକୁ ବର୍ଣ୍ଣନା କରିପାରେ ନା। ତାହାକୁ ବର୍ଣ୍ଣନା କରିବାକୁ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ। ଆପଣମାନେ ଏପରି ପଚାରନ୍ତି, ଆପଣଙ୍କ କହିବା ଅର୍ଥ ଏହା କି ଆପଣ ଏପରି ବିଚାର କରିଥାନ୍ତି ଯେ ସେହି ସ୍ଥାନରେ 45 ମିନିଟ୍ କିମ୍ବା ତହିଁରୁ ଅଧିକ ସମୟ ପ୍ରଚାର କରିବା ବିଷୟଟି ଅତି କଷ୍ଟକର ଅଟେ? ଆଜ୍ଞା, ହଁ।
If it's 3 hours, it wouldn't be that much.
ତା ଯଦି 3 ଘଣ୍ଟା ସମୟ ହୋଇଥାନ୍ତା ତେବେ ସେତିକିଟା କଷ୍ଟକର ହୋଇନଥାନ୍ତା।
A woman touched the garment of our Lord Jesus, and then people are not touching me.
ଜଣେ ନାରୀ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବସ୍ତ୍ରକୁ ଏକଦା ସ୍ପର୍ଶ କରିଥିଲେ ପୁଣି ସେଇ ଲୋକ ଗୁଡାକ ମୋତେ ତ ସ୍ପର୍ଶ କରୁନାହାନ୍ତି। କାହିଁକି ଏଠା ସ୍ଥିତ ଏହି ନାରୀ ଜଣକ କେବଳ ଏହି ସ୍ଥାନକୁ ଚାହାନ୍ତୁ ସେ କରିପାରିଥାନ୍ତେ। ସେ ମୋର ଚାରିଦିଗକୁ କେବଳ ସ୍ପର୍ଶ କରିଥାନ୍ତେ ତଥାପି କିଛି ଉପକାର କରିପାରିନଥାନ୍ତା। ମୁଁ ତ କେବଳ ଜଣେ ବ୍ୟକ୍ତି ହିଁ ଅଟେ, ତଥାପି ତାଙ୍କୁ ହଁ ତାଙ୍କୁ ହିଁ କେବଳ ସ୍ପର୍ଶ କରିବାକୁ ଥିଲା। ପୁଣି ମୁଁ ତ ଏକ ବରଦାନ ଦ୍ୱାରା କେବଳ ଏହା କେବଳ ଦୂରେଇ ଯିବ ଆଉ ମୁଁ ଯାହା କିଛି ଦେଖେ ପୁଣି ମୁଁ ସ୍ୱୟଂରୁ ଆଉ ଅନ୍ୟାନ୍ୟ ସକଳ ପ୍ରକାର ବସ୍ତୁ ଲୋପ ପାଇଯିବ। ତେଣୁ ମୁଁ ଯାହା କିଛି ଦେଖେ କେବଳ ତାହା ହିଁ କହିଥାଏ। ବୁଝନ୍ତି ତ, ପୁଣି ତାହା ହିଁ ସବୁକିଛି ବିଷୟ। ସେ ମୋତେ ସ୍ପର୍ଶ କରୁଛନ୍ତି ସତ, ତଥାପି କୌଣସି ଅର୍ଥକୁ ପ୍ରକାଶ କରେ
ନାହିଁ।
ତଥାପି ମୋ ମଧ୍ୟ ଦେଇ ସେ ଯୀଶୁଙ୍କୁ ସ୍ପର୍ଶ କରନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ଦ୍ୱାରା ପରମେଶ୍ୱରଙ୍କୁ ସ୍ପର୍ଶ କରିଥିଲେ। ଯେତେବେଳେ କି ସେ ସ୍ୱୟଂ ମଧ୍ୟ ଏହାକୁ ଜାଣିନଥିଲେ ଯେ ତାଙ୍କ ମଧ୍ୟରେ କି ପ୍ରକାର ଦୁର୍ବଳତା ଥିଲା, ସେ ତ ତାଙ୍କ ବସ୍ତ୍ରଟିକୁ କେବଳ ସ୍ପର୍ଶ କରିଥିଲେ ଆଉ ସେ ଚାଲିଯାଇ ସେ ସ୍ଥାନରେ ବସି ପଡ଼ିଥିଲେ। ତତ୍ପରେ ସେପରି କହିଥିଲେ ଆଉ ସେ ପଚାରିଥିଲେ କିଏ ମୋତେ ଛୁଇଁଲା। ପୁଣି ପେଇତଗଣପରି କହିଥିଲେ କାହିଁକି ପ୍ରତ୍ୟେକ ଜଣ ଆପଣଙ୍କୁ ସ୍ପର୍ଶ କରୁଛନ୍ତି, ଆପଣ ସେପରି କାହିଁକି କହନ୍ତି। ମାତ୍ର ସେପରି କହିଥିଲେ ମୋ ଠାରୁ ଯେ ଶକ୍ତି ନିର୍ଗତ ହୋଇଅଛି ଏପରି ମୁଁ ଅନୁଭବ କରେ। ପୁଣି ସାମର୍ଥ୍ୟ କହିଲେ ଯେ କଣ ତାହା ଆପଣମାନଙ୍କୁ ଜଣା କି ତାହା ଶକ୍ତି ଅଟେ। କେବଳ ଜଣେ ନାରୀ ତାଙ୍କୁ ସ୍ପର୍ଶ କରିଥିବା ଯୋଗୁଁ ସେ ଅତି ଦୁର୍ବଳ ହୋଇ ପଡ଼ିଥିଲେ ଆଉ ସେ ତ ପୁଣି ଈଶ୍ୱରଙ୍କ ପୁତ୍ର ଥିଲେ। ମୋ ବିଷୟ ବା କଣ, ତାଙ୍କରି ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଥିବା ମୁଁ ଜଣେ ପାପୀ ମନୁଷ୍ୟ ଅଟେ। ତାହା ଯେ କାହିଁକି ଏତେ ବହୁଳ ସେ କାରଣକୁ ଆପଣମାନଙ୍କୁ ଜଣା କି। କାରଣ ସେପରି କହିଥିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମୋତେ ସେହି ସବୁ କରିବ ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। ସେହି ପଦରେ ଅଧିକ ମହତ ଏପରି ଉଲ୍ଲେଖ ରହିଅଛି, ମାତ୍ର ଗ୍ରୀକରେ ସଠିକ ବ୍ୟାଖ୍ୟା ଏପରି ଅଟେ, ଏହାଠାରୁ ଆହୁରି ଅଧିକ କର୍ମ ତୁମମାନେ କରିବ। ପୁଣି ଏହି ମହିଳାଙ୍କୁ ମୁଁ ଆଦୌ ଚିହ୍ନେ ନାହିଁ, ତାଙ୍କ ବିଷୟରେ ମୁଁ କିଛି ଜାଣି
ନାହିଁ।
ଆଉ ଅନ୍ୟାନ୍ୟ ବ୍ୟକ୍ତିଗଣ ଯେପରି ଥିଲେ ଠିକ ସେହିପରି ଭାବରେ ସେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ମୋର ଅପରିଚିତ ଅଟନ୍ତି। ଆମମାନେ ପରସ୍ପର ନିମନ୍ତେ ଏକବାର ଅପରିଚିତ ଅଟୁ। ଲୋକେ ଏହାକୁ ଯଦି ବୁଝନ୍ତି ସେ ହେତୁ ତାହାକୁ କେବଳ ଦର୍ଶାନ୍ତୁ, ଆପଣ ନିଜର ହାତକୁ କେବଳ ଉପରକୁ ଉଠାନ୍ତୁ। ପୁଣି ଆମମାନେ ଉଭୟ ଯେ ଅପରିଚିତ ତାହାକୁ ପ୍ରକାଶ କରିପାରନ୍ତି, ପୁଣି ଈଶ୍ୱରଙ୍କ ପୁତ୍ର ଯଦି ସେ କଥା ସେପରି ଧରଣ ଏକ ଦୃଶ୍ୟ ମନ୍ତ୍ର ଉପସ୍ଥିତ ଥାଇ ଜଣେ ଏକ ମହିଳାଙ୍କ ସହିତ ସାକ୍ଷାତ କରିପାରିଥିଲେ, ଏକ କୂପ ନିକଟରେ ସେପରି ସାକ୍ଷାତ କରିଥିଲେ ଆଉ କେବଳ କିଛି କ୍ଷଣ ପାଇଁ ସେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ପୁଣି ତାଙ୍କର ସମସ୍ୟାରେ କେଉଁ ପ୍ରକାର ଧରଣ ଥିଲା ତାହାକୁ ସେ ବୁଝିପାରିଥିଲେ। ପୁଣି ତାଙ୍କ ମଧ୍ୟରେ କିପରି ସମସ୍ୟା ଯେ ପ୍ରକୃତି ରହିଛି ସେ ବିଷୟରେ ସେ କହିପାରିଥିଲେ। ତଦ୍ୱାରା ସେ ଯେ ସେହି ମସିହା ଅଟନ୍ତି ଏହାକୁ ସେ ବୁଝିପାରିଥିଲେ। ସୁତରାଂ ତାହା ହିଁ ମୁଁ ବୁଝିଛି, ଆପଣ ମୋତେ ସ୍ପର୍ଶ କରିଛନ୍ତି, ମୁଁ ମଧ୍ୟ ଆପଣଙ୍କୁ ସ୍ପର୍ଶ କରିଛି, তথাপি কিছু ঘটনা ঘটি নথিলা। তথাপি যদি মোৰ বিশ্বাসটি এক প্ৰকাৰ বৰদান দ্বাৰা মোৰ বিশ্বাস পুনি এতিয়া ভৰসা ৰখি থাৰু আপোনাৰ বিশ্বাস তাক যদি স্পৰ্শ কৰি পাৰে পুনি আমাৰ মাধ্যমেৰে সেই যদি কথা কৈ পাৰন্তি তেবে সে আপোনাক মোৰ দ্বাৰা কথা কৈ পাৰন্তি যদি সে আপোনাক স্পৰ্শ কৰি পাৰন্তি তেবে শিখৰৰ সেই কূপ নিকটৰে সেইদিন সেই যেপৰি উপস্থিত থিলে ঠিক সেই প্ৰভাৱে সেই যে এই স্থানৰে উপস্থিত আছে আপোনাৰ তদ্বাৰা জানিব বুজন্তি সে কালি আজি ও চিৰদিন সমান অটন্তি আপোনাৰ তাক বিশ্বাস কৰন্তি কি
ইউ হেভ সো মেনি ট্ৰাবলছ
আপোনাৰ নিকটৰে একাধিক সমস্যা ৰহিছে
সো মেনি এফ্লিকচনছ কমপ্লিকেচনছ
একাধিক পীড়া ৰহিছে বহুধা জটিল সমস্যা ৰহিছে সবুঠাৰ প্ৰমুখ বিষয় যাহা পাই আপোনাৰ প্ৰাৰ্থনা কৰিবলৈ চাহান্তি তাহা তো গণ্ঠি বাতৰ ব্যাধি অটে তাহা ই সত্য কথা তাহা সত্য কথা অটে না হ্যাঁ আপোনাৰ তো গণ্ঠি বাত দ্বাৰা পূৰ্বৰু ব্যাধিযুক্ত অটন্তি আপোনাৰ এতিয়া সেইপৰি দেখন্তি তেওঁ নিজৰ হাতক ওপৰক উঠান্তু পুনি মোহৰ উত্তম স্মৰণ শক্তি অনুসাৰে আপোনাক কিছু ধীৰে ধীৰে চালি বাহিৰক বাহিৰ যাইছিলে হৈপাৰে কিছু ক্ষণ নিমন্তে কেৱল অপেক্ষা কৰিবকু সেইপৰি সেইপৰি কৰি থাকি পাৰন্তি কিবা অন্য কোনো বিষয়ক কৈ নিমন্তে সেইপৰি কোৱা যায় পাৰে তাহাতো এই স্থানৰ তাহাক বাহাৰ কৰি দিব আপোনাৰ তো বিষয়গুলাক অনুভৱ কৰি পাৰন্তি সজ্জন ব্যক্তিগণ এক প্ৰকাৰ শ্বাস বায়ুৰ বিষয় ইয়াক যেপৰি আঘাত কৰি থাকে সেই বিষয়ে আপোনাৰ জানন্তি সেমানে পৰি কহন্তি কাহিঁকি সেই তো তাহাক কেৱল অনুমান লগাই থাকে কিবা সেইপৰি ধৰণৰ বিষয়কো আপোনাৰ জানন্তি তথাপি আপোনাৰ জনে চৰিত্ৰবান ব্যক্তিৰূপে বুজা পাৰন্তি কেৱল কিঠি খৰ নিমন্তে মো সৈতে কথা বাৰ্তা কৰিছিলে আসন্তু কেৱল অল্প সময় নিমন্তে আমি ঠিয়া হৈ পৰিবা কাৰণ আপোনাৰ হৃদয়ৰে এপৰি কিছু বোধ ৰহিছে যাহাক আপোনাৰ যে ঈশ্বৰ ঠাৰু চাহুচি সেইপৰি মই বিচাৰ কৰোঁ পুনি মু তো আপোনাৰ প্ৰাৰ্থনা উত্তৰ দি পাৰি নথায়
But he can read because if you believe it, it's already answered.
তথাপি মনে ৰখন্তু সে উত্তৰ দি পাৰন্তি যেহেতু আপোন যদি বিশ্বাস কৰি পাৰন্তি তেহে নিহাতি পক্ষে শুনা যায় সারি আছে.
But if you just want to believe, to make you to believe.
তথাপি আপোন যদি বৰ্তমান বিশ্বাস কৰি চাহান্তি নিজক বিশ্বাস কৰি মন যদি প্ৰয়াস কৰান্তি.
Now I tell you, it's concerning a loved one that's not here.
পৰি মই আপোনাক সেই কথা কৈ পকায়ে তাহাত কেইজনে অতি প্ৰিয় পাত্ৰ নিমন্তে অটে যিয়ে কি এই জাগাৰে বৰ্তমান উপস্থিত নাহান্তি আৰু সেইজনক আপোনাৰ ভাই অটন্তি
আৰু
সেই ভাইটি এই ৰাষ্ট্ৰে মধ্যে নাহান্তি সেই তো এপৰি এক সজ্জল দেশৰে অটন্তি যাহাকি দ্বীপ সমূহৰে ঘেৰা হৈ ৰহিছে মই এপৰি কৈ পাৰে যাহাকি মেচিগানৰে থকা ভৰি স্থান সদৃশ কিম্বা সেপৰি কিছু হ'ব তাহা মেচিগান অটে যে স্থানৰে অৱস্থিত পুনি সে এক মাৰাত্মক ব্যাধিৰে পীড়িত অটন্তি পুনি তাহাত আৰোগ্য নহবা ভৰি এক প্ৰকাৰ গুৰুদ্বাৰ সংক্ৰামিক ব্যাধি অটে যাহা পাই সে অতিশয় চিন্তাগ্ৰস্ত অটন্তি তাহি সত্য কথা এয়া ঠিক কথা নুহে কি তা প্রভু সদা প্রভু এই কথা কহন্তি তদ্রূপ অটে পুনি সেই রুমালটি যাহাকু আপনার নিজ হাতে ধরিছন্তি তাহাকু ঈশ্বর নিকটরে আপন অর্পণ করেছিলে তাহাকু নিজ ভাইঙ্ক নিকট পঠাই দিয়ন্তু পুনি সন্দেহ নকরিয়াকু তাহাকু কহন্তু কেৱল বিশ্বাস কৰিবলৈ কহন্তু আওতাহ করে দেব, তা সুস্থ করে দেব। পুঁ আপনার এখন যদি বিশ্বাস করবে, আপনার নিজের সম্পূর্ণ হৃদয় সহিত বিশ্বাস করতে কি, তবে বুঝন্তু আপনার যদি প্রকৃতরে বিশ্বাস করতে, করিবার মধ্যে কেবল গোটিয়ে মাত্র পন্থা রয়েছে।
That's absolutely accepted. Is that right?
আওতা এপরি অটে যে এহাকু আপন নিহাতি পক্ষে স্বীকার করন্তু, এহা সত্য কথা অটে না?
Now you see, he's looking at that them people. That's what he's doing, looking at it.
পুনি আপন মানে কহন্তি সে সেই আড়কু, সেই প্রকার ব্যক্তিগণ আড়কু ধ্যান রসে দেখুছন্তি, তাহাই যাহা কি সে করুছন্তি, তাঙ্কর আড়কু একলয়রে দেখুছন্তি।
You see that so much.
তাকু আপন মানে এতে লয়র সহিত দেখুছন্তি।
But that you might not know this lady here, come up this way, lady here, the patient here we are.
তথাপি তাকু আপন সমত বুঝি নথিলে, এই স্থানে সেই মহিলা জনক এই মার্গ দে ঠাকু চালি আসন্তু, হে ভৌনী এঠাকু পীড়িতা জনক আপন যে কে হইথান্তু না কাহিকি চালি আসন্তু।
I'm not looking at her.
মু তাঙ্করি আড়কু আদৌ ধ্যান দেউ নাহি।
Do you believe that God can reveal to me what your trouble? Raise your hands if you do. This lady here.
আপন সমস্যা যে কোন, ঈশ্বর তাহাকু মতে যে কহি দেই পারন্তি, এহাকু আপন বিশ্বাস করন্তি কি? নিজ হস্তদয়কু উপর উঠান্তু, এঠাস্তর সেই নারী জনক, সেঠাস্তর সেই নারী জনক, আপন সেপর যদি করন্তি।
The patient. All right, then if you believe that with all your heart, that asthmatic trouble won't bother you anymore.
সেই পীড়িতা নারী জনক যদি সেপরি করন্তি, হ্যাঁ হ্যাঁ উত্তম কথা, তাই আপন তাহাকু যদি বিশ্বাস করন্তি, নিজের সর্বান্তকরণ সে যদি বিশ্বাস করন্তি, তবে গণ্ঠি বাতর সেই পীড়াটি আপনকু আউ উদ্বেগ করি পারিব নাহি। উত্তম কথা, ঘরকু ফেরি যাআন্তু, পুনি সেই সুস্থতাকু এতেবেলে বিশ্বাস করি গ্রহণ করন্তু।
Look, here it is. See, you look this way, the vision is there, no matter what takes place.
কেবল দেখন্তু এয়া সেই স্থানে অসন্তি, বুঝন্তু সে তো আপন এ আড়কু অনান্তু, দর্শনটি সেই স্থানে বিদ্যমান, যা কিছু বিষয় ঘটে না কাহিকি সেতে কিছু যায় আসে নাহি।
Amen. Can't you see it?
Amen. আপন এহাকু বুঝন্তি নাহি কি?
Just perfectly as God can be perfect.
ঈশ্বর যেপরি সিদ্ধ হই পারন্তি, ঠিক সেইপরি সিদ্ধতার সহিত অটে।
You believe too?
আপন মধ্যে বিশ্বাস করন্তি কি?
Asthma could leave you too, couldn't.
শ্বাস বাধিটি সুদ্ধা আপনকু আপনকু ত্যাগি দেই পারে, এহা সেপরি হই ন পারে কি? এহা যে সেপরি ভাবরে সুস্থ হই যাই পারে, এপরি আপন বিশ্বাস করন্তি কি? ভালো কথা, আপন তাঙ্কু বিশ্বাস করন্তি, যাই প্রভু যীশুঙ্কু সেপরি কহন্তু। গণ্ঠি বাতরে পীড়িত হয়ে পড়িথিবা সে ব্যক্তি জনক যে সেঠারে উপস্থিত অছন্তি, লেঙ্গল অবস্থায় অছন্তি, কৌশ এক দিন আপন সেটাকু যাই ছোট কাঠ গোড়াকু ঘটাই পারন্তি। তথাপি এহা তো সেপরি করিব নাহি, আপন করিবে নাহি, আপন সেপরি করিবে নাহি, এহা যে সেপ্রকার অটে তাহাকু আপন আদৌ বিশ্বাস করি নথান্তি। আপন সেপরি করন্তি কি? আপন যে সম্পূর্ণরূপে আরোগ্য লাভ করিয়াকু যাউছন্তি, তাহাকু বিশ্বাস করন্তি কি? আপন সুস্থানকু ফেরি যাআন্তু, আউ যীশুখ্রীষ্ট আপনকু সুস্থতা প্রদান করিবে। হৃদ যন্ত্রণা রোগটি লোকঙ্কু মারি পকাই থাকে, মাত্র এহা আপনকু আদৌ মারি পকাইব নাহি, আপন বিশ্বাস করন্তি কি? ঈশ্বর আপনকু এথিরু সুস্থ করি দেবে, পুনি আপনকু আরোগ্যতা দান করিবে। তবে নিজের সম্পূর্ণ হৃদয় সহিত এহাকু বিশ্বাস করি ফেরি যাআন্তু, কুহন্তু এথিপাই মু প্রার্থনা করে চালিছি। আপন ইংরাজী ভাষা কহি পারন্তি কি? আপন ইংরাজী ভাষা বুঝন্তি কি? হ্যাঁ খুব ভালো কথা, মু যে তাঙ্কু কোন কহে আপন সে বিষয়টি তাঙ্কু কহিবে কি? তাঙ্কু এপরি কহন্তু যে যদি সে বিশ্বাস করিবে, তবে পেটর যন্ত্রণাটি রু সে সুস্থ হয়ে যাবে। সে আকু বিশ্বাস করিবে কি? আপনার পিঠি পাখা যন্ত্রণাটি মধ্যে আপনার ঠারু দূরে যাব, তবে আপনার নিজ পথে ফেরি যাই পারন্তি আর সুস্থ হয়ে যাই পারন্তি।
That man sitting there with back trouble looking at me and I said that he could be healed too if you believe it sir.
Apan ki pori achanti apan bishwas karanti ki se byakti janaka pithya jantrare akrant thai sethai bosichanti puni mu tahang ko kahuta samaye se mu araku dekhuchanti se madhe bhalo hoi jai paranti mahashay apan eha ko jodi bishwas karanti.
The lady sitting right next to you there.
Mahashay uttam katha sethare sei bhadra mahila janaka আপনার ঠিক পাখে বসিছন্তি।
You got neck trouble, haven't you, lady?
আপনার বেকরে আপনার এক প্রকার যন্ত্রণা অনুভব করতে হে ভৌণী তা সেপরি নুহে কি
You believe that God will heal you?
ঈশ্বর আপনার সুস্থ করে দেবে এহা কো আপনার বিশ্বাস করতে কি
Don't lay hands on the little boy for his knees?
তার আন্ঠু নিমন্তে সে ছোট বালক উপরে হস্তারোপণ করিয়া কো আপনার ইচ্ছা করতে কি
He'll get well too.
যেপরি কি সে তদ্রা সুস্থ হয়ে যায়
You believe it?
সেপরি মধ্যে আপনার এখন বিশ্বাস করতে কি আপনার মধ্যে স্ত্রী রোগ জনিত দুর্বলতা রয়েছে আপনার সেই স্ত্রী রোগ জনিত সেই স্ত্রী রোগ জনিত কষ্ট অনুভব করবে না আপনার বিশ্বাস আপনার সুস্থ করেছি পুরো আপনার পুরাপুরি ভালো করে দিয়েছি
যীশুখ্রিস্ট
যে কালি আজি ও চিরদিন সমান অটন্তি এখন আপনার বিশ্বাস করতে কি
Then let's put our hands on one another and pray this prayer of faith each one of us.
তে আসন্তু আমারে পরস্পর পরে হাত থইবা পুনি আমি প্রত্যেক জন বিশ্বাস সহিত এই প্রার্থনা করিবা.
Pray the prayer of faith.
হ্যাঁ বিশ্বাস রে প্রার্থনা কো করন্তু.
Dear God.
প্রেমময় ঈশ্বর.
While we're so covered in your divine presence.
আপনঙ্কর অলৌকিক উপস্থিতির সহায়তারে আমমানে তেবেলে এপরি বহু রূপে আচ্ছাদিত হয়ে রহিছু
To see you moving out through the audience and healing the sick everywhere, thou art God.
পুনি সভাস্থলীরে আপনাঙ্কু সঞ্চয়িত হওয়ার দেখুছু পুনি প্রত্যেক স্থানে প্রীতমানঙ্কু সুস্থ করুথ দেখুছু সেহেতু আপন প্রকৃতরে অধ্যাবধি ঈশ্বর অটন্তি
I pray that you'll heal this entire audience.
আপন যে এই সমস্ত মণ্ডলীকু সুস্থ প্রদান করন্তু এহে মু প্রার্থনা করে
Let the breath of God fall fresh into their hearts.
পরমেশ্বরঙ্ক পবিত্র আত্মা সেমানঙ্ক হৃদয় মধ্যে তাজা হয়ে পতিত হেউন্তু
And let them know that time is running out.
আর সময় যে অতি শীঘ্রতার সহিত শেষ হয়ে যাচ্ছি তা সেমানে পরি বুঝি পারন্তি সেপরি জ্ঞান দান করন্তু
We're just a little while longer to be here.
আমমানে অতি অল্প ক্ষণ নিমন্তে এঠারে রহিয়াকু যাচ্ছু
Then we're going to be with him who we love.
পুনি যাহাঙ্কু আমমানে এতে অধিক প্রেম করু আমরা তাঁক সহিত রহিয়াকু যাওছু
And may now his presence bring healing to everyone.
পুনি তাঁকর উপস্থিতি এতবেলে প্রত্যেক জনকু আরোগ্যতা প্রদান করান্তু
We condemn Satan.
আমরা শয়তানকু দোষী করি থাও
We condemn all of his acts.
আমরা তার সকল কর্মকু দোষারোপ করি থাও
In the name of Jesus Christ, Satan, come from the people.
প্রভু যীশু খ্রিস্ট নামে শয়তান সেমান মধ্যে বাহারি চলে যাও
All that we'll believe in now and accept your healing, stand up on your feet.
বর্তমান সে সমস্তে যেমন তাঙ্গ বিশ্বাস করিবে পুরি নিজে নিজের সুস্থতাকে স্বীকার করিবে সে সমস্তে ঠিয় হয়ে পড়ন্তু
Say, I now stand up to accept my healing.
কুহন্তু নিজের আরোগ্যতাকে স্বীকার করে নিমন্তে মু এতবেলে ঠিয় হইছি
I believe it, regardless of your condition, if you really believe it, stand up to your feet.
মু এহাকে বিশ্বাস করে আপনার অবস্থাকে ভ্রুক্ষেপ না করি আপনার এহাকে যদি প্রকৃতরে বিশ্বাস করন্তি তবে নিজের গোড়ে ঠিয়া হয়ে যাই পারন্তি
Now raise up your hands and say thank you Lord Jesus for healing me God be with you
অতএব নিজের হাতকে উপরকে উঠান্তু এইপরি কহন্তু হে প্রভু যীশু খ্রিস্ট মতে সুস্থ করিথিবারু অশেষ ধন্যবাদ ঈশ্বর আপনমানঙ্কর সহবর্তী হেউন্তু